ଜେରାତ୍ରିକାର ସ୍ୱାସ୍ଥ୍ୟ ପାଠ ନିମନ୍ତେ ମୁଁ ଏକ ସଂକ୍ଷିପ୍ତ ଅଂଶକୁ କିମ୍ବା ପାଠ କରିବା ପାଇଁ ଏକ ଛୋଟ ଅଂଶ ମନୋନୀତ କରିଅଛି। ଈଶ୍ୱରଙ୍କ ଇଚ୍ଛାନୁସାରେ ଏହା ପରେ ଆମମାନଙ୍କୁ ଏକ ଏକ ଛୋଟ ବିଷୟ ଦେବେ, ତାହା ମାଥିଉ 13:24 ନେଇ 30 ପଦ ଉପରେ ଆଧାରିତ ଅଟେ। ଆଉ ତତ୍ପରେ ଏପରି ମଧ୍ୟ ମୁଁ 13 ପାଠ କରିବାକୁ ଚାହେଁ, ଆଉ 13:24 ଆରମ୍ଭ କରି ପାଠ କରିବାକୁ ଚାହେଁ, ଯାହାକି ମାଥିଉ ସୁସମାଚାରରୁ ଅଟେ। ତେଣୁକରି ମାଥିଉ ଲିଖିତ ସୁସମାଚାର 13:24 ଆରମ୍ଭ କରି ମୁଁ ଏହାକୁ ପାଠ କରିବାକୁ ଚାହେଁ। ବଚନ ପାଠ କରାଯାଉଥିବା ସମୟରେ ତାହାର ଅଂଶକୁ ଧ୍ୟାନ ସହିତ ଶ୍ରବଣ କରନ୍ତୁ। ମୋର କଥା ମିଥ୍ୟା ହୋଇପାରେ, ମାତ୍ର ତାହାଙ୍କର ବଚନ ଆଦୌ ଅସଫଳ ନହିବ। ସେ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, ସ୍ୱର୍ଗ ରାଜ୍ୟ ଆପଣା କ୍ଷେତ୍ରରେ ଭଲ ବିହନ ବୁଣିଥିବା ଜଣେ ବ୍ୟକ୍ତିଙ୍କ ସଦୃଶ, ମାତ୍ର ଲୋକେ ନିଦ୍ରା ଯାଇଥିବା ସମୟରେ ତାହାଙ୍କ ଶତ୍ରୁ ଆସି ସେହି ଗହମ ମଧ୍ୟରେ ବାଉଙ୍ଗା ବୁଣି ଦେଇ ଚାଲିଗଲା। ଯେତେବେଳେ ପତ୍ର ବାହାରି ଫଳ ଫଳିବାକୁ ଲାଗିଲା, ସେତେବେଳେ ବାଳୁଙ୍ଗା ମଧ୍ୟ ଦେଖାଗଲା। ସେଥିରେ ଗୃହକର୍ତ୍ତା ଦାସମାନେ ତାହାଙ୍କ ପାଖକୁ ଆସି କହିଲେ, ସାଆନ୍ତେ, ଆପଣଙ୍କର ନିଜ କ୍ଷେତରେ ଭଲ ବିହନ ବୁଣି ନଥିଲେ, ତେବେ ବାଳୁଙ୍ଗା ଗୁଡାକ କେଉଁଠାରୁ ଆସିଲା? ସେ ସେମାନେ କହିଲେ, ଜଣେ ଶତ୍ରୁ ଏହା କରିଅଛି। ପୁଣି ଦାସମାନେ ତାହାଙ୍କୁ କହିଲେ, ଆମେ ଯାଇ ସେଗୁଡାକ ଉପାଡ଼ି ଏକାଠି କରୁ, ଏହା କ'ଣ ଆପଣଙ୍କ ଇଚ୍ଛା? କିନ୍ତୁ ସେ କହିଲେ, ନା, କାଳେ ତୁମମାନେ ବାଳୁଙ୍ଗା ଏକାଠି କରୁ କରୁ ସେଗୁଡାକ ସାଙ୍ଗରେ ଗହମ ଉପାଡ଼ି ପକାଇବ। ଶସ୍ୟ ନ କାଟିବା ଯାଏଁ ଦୁହିଁକି ଏକାଠି ବଢ଼ିବାକୁ ଦିଅ, ଆଉ ଶସ୍ୟ କାଟିବା ସମୟରେ ମୁଁ କଟାଳୀମାନଙ୍କୁ କହିବି, ପୋଡ଼ିବା ପାଇଁ ଆଗେ ବାଳୁଙ୍ଗା ଏକାଠି କରି ବିଡ଼ା ବାନ୍ଧ, କିନ୍ତୁ ଗହମ ମୋ ଅମାରରେ ସଞ୍ଚୟ କରି ରଖ। ଆପଣମାନେ ଧ୍ୟାନ ଦେଇଥିଲେ କି ଆଗେ ବାଳୁଙ୍ଗା ଏକାଠି କରି ବିଡ଼ା ବାନ୍ଧ ବୋଲି? ପୁଣି ଏହି ଅଂଶକୁ ଅଧ୍ୟୟନ କରୁଥିବା ସମୟରେ ଏକ ବିଚିତ୍ର ଧରଣ ଭାବନା ମୋ ମଧ୍ୟରେ ଉଦୟ ହୋଇଥିଲା। ସେଦିନ ରାତ୍ରି କାଳରେ ପ୍ରାର୍ଥନା କରୁଥିବା ଅବସରରେ ମୁଁ ଯେତେବେଳେ କ୍ୟାଟାଲିନା ପାହାଡ଼ର ଶିଖର ସ୍ଥାନରେ ଯାଇ ବସିଥିଲି, ଆଉ ସେତେବେଳେ ମୁଁ ବିଚାର କରିଥିଲି, ଆଜି ରାତିରେ ଯେଉଁ ବିଷୟବସ୍ତୁ ଉପରେ ମୁଁ ପ୍ରଚାର କରିବାକୁ ଯାଉଅଛି, ସେହି ଶବ୍ଦଗୁଡ଼ାକ ମୁଁ କେଉଁ ଅଂଶରୁ ଉଦ୍ଧୃତ କରିପାରିବି। ତତ୍ପରେ ମୁଁ ତଳକୁ ଓହ୍ଲାଇ ଆସିଥିଲି, ପ୍ରାର୍ଥନା କରିଥିଲି, ପୁଣି ନିବାର ପରି ଏକ ଶବ୍ଦକୁ ଲାଭ କରିଥିଲି। ତେଣୁ ମୁଁ ଶବ୍ଦକୋଷକୁ ଉଠାଇ ଆଣିଥିଲି, ପୁଣି ନିବାର ଏହି ଶବ୍ଦଟି ଯେ କିପରି ଅର୍ଥକୁ ପ୍ରକାଶ କରେ ତାହାକୁ ଧ୍ୟାନର ସହିତ ଦେଖିଥିଲି। ପୁଣି ଏହା ଏପରି ଅର୍ଥକୁ ଅମୟକୁ ବପନ କରିବା ବିଷୟକୁ ପ୍ରକାଶ କରେ, କିମ୍ବା ବିରୋଧ ଭାବର ଆଚରଣକୁ ମଧ୍ୟ ପ୍ରକାଶ କରେ, ଯେପରିକି ୱେଷ୍ଟର କହନ୍ତି, ଯାହା ପୂର୍ବରୁ ପୂର୍ବ ପରିଚୟକୁ ଆସି ସାରିଅଛି ତାହାର ବିରୋଧ ଭାବର ବିଷୟ, କିମ୍ବା ଯାହା ପୂର୍ବରୁ ଆସି ସାରିଅଛି ତାହାର ବିରୋଧରେ କଥା କହିବା। ତେଣୁ ମୁଁ ଚିନ୍ତା କରିଥିଲି, ଆଜିର ରାତ୍ରିର ବିଷୟବସ୍ତୁକୁ ମୁଁ ନିବାର ବୀଜ ଏପରି କହି ପରିଚିତ କରିବି। ପୁଣି ତାଙ୍କର ବଚନ ଆଡ଼କୁ ଏହି ପ୍ରସଙ୍ଗ ଧରି ଆମେ ଯେତେବେଳେ ଅଗ୍ରସର କରିଥାଉ, ଈଶ୍ୱର ଯେ ଆପଣା ବଚନକୁ ଆଶୀର୍ବାଦ କରିବେ ଏପରି ଭରସା କରିଥାଏ। ପୁଣି 36-43 ମଧ୍ୟରେ ସେ ଯେ ଏହାକୁ ନିଜେ ବ୍ୟାଖ୍ୟା କରି କହିଥିଲେ ତାହା ସୁଦ୍ଧା ଆମମାନଙ୍କୁ ଜଣା, ଏହି ବୀଜଟି ଯେ କିପରି ଭାବରେ ପରିପକ୍ ଅବସ୍ଥାକୁ ଧାରଣ କରିଥିଲା ସେ ବିଷୟରେ। ପୁଣି ଏହି ପ୍ରସଙ୍ଗ ଉପରେ ଆମେମାନେ ଯେତେବେଳେ ବିଚାର କରିବାକୁ ମଞ୍ଜ କରିଅଛୁ, ଆସନ୍ତୁ ଆମମାନେ 36-43 ଅଂଶକୁ ପାଠ କରିବା। ପରେ ସେ ଲୋକସମୂହକୁ ପରିତ୍ୟାଗ କରି ଗୃହରେ ପ୍ରବେଶ କଲେ, ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କ ନିକଟ ଆସି କହିଲେ, କ୍ଷେତର ବାଳଙ୍ଗଳା ଦୃଷ୍ଟାନ୍ତ ଆମମାନଙ୍କୁ ସ୍ପଷ୍ଟ ରୂପେ ବୁଝାଇ ଦିଅନ୍ତୁ। ଆଉ ସେ ଉତ୍ତର ଦେଲେ, ଉତ୍ତମ ବୀଜ ଯିଏ ବପନ କରନ୍ତି ସେ ମନୁଷ୍ୟ ପୁତ୍ର, କ୍ଷେତ ଜଗତ, ଭଲ ବିହନ ରାଜ୍ୟର ସନ୍ତାନ ମାନେ, ବାଳୁଙ୍ଗା ପାପାତ୍ମାର ସନ୍ତାନ ମାନେ। ଯେଉଁ ଶତ୍ରୁ ତାହା ବୁଣିଲା ସେ ଶୟତାନ, ଶସ୍ୟ କାଟିବା ସମୟ ଯୁଗାନ୍ତ, ପୁଣି କଟାଳୀ ସବୁ ଦୂତ ମାନେ। ଅତଏବ ବାଳୁଙ୍ଗା ଯେପରି ଏକାଠି କରାଯାଏ ନିଆଁରେ ପୋଡ଼ାଯାଏ, ଯୁଗାନ୍ତ ସମୟରେ ସେହିପରି ଘଟିବ। ମନୁଷ୍ୟପୁତ୍ର ଆପଣା ଦୂତମାନଙ୍କୁ ପ୍ରେରଣ କରିବେ, ଆଉ ସେମାନେ ତାଙ୍କ ରାଜ୍ୟରୁ ସମସ୍ତ ବିଘ୍ନଜନକ ବିଷୟ ଓ ଅଧର୍ମଚାରୀମାନଙ୍କୁ ସଂଗ୍ରହ କରିବେ, ପୁଣି ସେମାନଙ୍କୁ ଅଗ୍ନିକୁଣ୍ଡରେ ନିକ୍ଷେପ କରିବେ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ। ସେତେବେଳେ ଧାର୍ମିକମାନେ ସେମାନଙ୍କ ପିତାଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜମୟ ଦେଖାଯିବେ, ଯାହାର କାନ ଅଛି ସେ ଶୁଣୁ। ତାହା ହିଁ ସେହି ଦୃଷ୍ଟାନ୍ତର ବ୍ୟାଖ୍ୟା ଯାହାକୁ ଯୀଶୁଖ୍ରୀଷ୍ଟ ସ୍ୱୟଂ ପ୍ରଦାନ କରୁଅଛନ୍ତି। ତେଣୁ ବ୍ୟାଖ୍ୟାର ଅର୍ଥ ଯେ କ'ଣ ତାହାକୁ ଆମମାନେ ଜାଣୁ, ତେଣୁ ଏହି ଦୃଷ୍ଟାନ୍ତ ମଧ୍ୟକୁ ଆମେ ଯେତେବେଳେ ଉପନୀତ ହୋଇଥାଉ ପୁଣି ବୀଜ ବୁଣିବାର ଆଉ ଆଉ କାଟିବାର ଦୃଷ୍ଟାନ୍ତକୁ ମଧ୍ୟ ପଦାର୍ପଣ କରିଥାଉ ତେଣୁ ସେ ଏହାକୁ ବ୍ୟାଖ୍ୟା କରନ୍ତି ପୁଣି ଆପଣାର ଯୁଗରେ ପ୍ରଭୁ ଯୀଶୁ ଯେ ଏହି ଦୃଷ୍ଟାନ୍ତକୁ କହୁଅଛନ୍ତି ତାହାକୁ ମୁଁ ବିଶ୍ୱାସ କରେ ତଥାପି ଜଗତର ଶେଷ ସମୟ ନିମନ୍ତେ କିମ୍ବା ଯୁଗର ଶେଷାବସ୍ଥା ନିମନ୍ତେ ଏହା ଅର୍ଥ ପ୍ରକାଶ କରୁଅଛି ଯାହାକି ଏହି ବର୍ତ୍ତମାନ ସମୟର ଯୁଗ ଅଟେ ପୁଣି ଯେଉଁ ଯୁଗ ମଧ୍ୟରେ ଆମମାନେ ବର୍ତ୍ତମାନ ବାସ କରୁଅଛୁ ତାହା ଯେ ଏକ ସୁଯୋଗ୍ୟ ସମୟ ଆଜି ରାତ୍ରିକ ଏହି ବିଷୟବସ୍ତୁ ଉପରେ ନିର୍ଭର ରଖି ମୁଁ ତାହା ବିଶ୍ୱାସ କରିଥାଏ ଯେହେତୁ ଯୀଶୁ ଅତି ସ୍ପଷ୍ଟ ରୂପେ ଏଠାରେ ଏପରି କହିଥିଲେ ଯେ ଏକାଠି କରି ବିଡ଼ା ବାନ୍ଧିବାର ସମୟ ଯୁଗାନ୍ତର କାଳ ଅଟେ ଅର୍ଥାତ୍ ଯୁଗାନ୍ତର ସମୟଟି ତାହା ହିଁ ହେବ ଗହମ ଗୁଡାକୁ ଏକାଠି କରି ବାନ୍ଧିବାର ସମୟ ହେବ ପୁଣି ବାଉଙ୍ଗା ଗୁଡାକୁ ଏକାଠି କରି ନିଆଁରେ ପୋଡ଼ି ପକାଇବା ସମୟ ତାହା ହେବ ପୁଣି ଗହମକୁ ରାଜ୍ୟର ଅମାର ମଧ୍ୟରେ ସଞ୍ଚୟ ରଖିବାର ସମୟ ହେବ ଆଉ ତାହା ଯେ ଏହିପରି ଏକ ବିଷୟ ଏପରି ମୁଁ ବିଶ୍ୱାସ କରେ ପୁଣି ଧର୍ମଶାସ୍ତ୍ରର ଅନ୍ୟ ଏକ ଅଂଶ ମୋତେ ଏହିପରି ଭାବରେ ବିଶ୍ୱାସ କରିବାକୁ ପ୍ରେରିତ କରେ ମୁଁ ମାଥିଉ 24:24 ପଦକୁ ଏହି ଜାଗାରେ ଲେଖି ରଖିଅଛି ସିଂହାସନ ବିଷୟରେ ପୁଣି ନିବାର ବିଜୟ ବିଷୟରେ କଥାବାର୍ତ୍ତା କରୁଥିବା ଆଳରେ ସେହି ସ୍ଥାନ ଏହି କଥା କଥିତ ହୋଇଥିଲା ଯୀଶୁ ଏପରି କହିଥିଲେ ଉଭୟଟି ପରସ୍ପରର ଏପରି ସମାନତାକୁ ରକ୍ଷା କରି ରହିଥିବେ ଯେ ଯଦି ସମ୍ଭବ ହୁଏ ତେବେ ମନୋନୀତମାନେ ମଧ୍ୟ ଭ୍ରାନ୍ତ ହେବେ ପ୍ରାୟ ଠିକ ସେହିପରି ଧରଣର ଏକ ବିଷୟ ଧର୍ମଶାସ୍ତ୍ରର ଅନ୍ୟ ଏକ ଅଂଶ ମଧ୍ୟ ରହିଛି ଯେଉଁ ସ୍ଥାନ ଏପରି ଲେଖାଯାଇଅଛି ଯେ ବର୍ଷା ଜଳ ଧାର୍ମିକ ଓ ଅଧାର୍ମିକ ଉଭୟଙ୍କ ଉପରେ ବର୍ଷିଥାଏ ପେଣ୍ଟିକୋଷ୍ଟାଲ ଲୋକମାନେ ମଧ୍ୟକୁ ପୂର୍ବେ କଦାପି ଆସିଥିବାର ସେହି ଘଟଣାର ବିଷୟକୁ ମୁଁ ମନେ ପକାଏ ଯେତେବେଳେ କି ମୁଁ ସର୍ବପ୍ରଥମେ ସେମାନଙ୍କ ନିକଟକୁ ଯାଇଥିଲି ମୁଁ ତ ଇଣ୍ଡିଆନାର ମିସାୱାକା ନାମକ ସ୍ଥାନରେ ଉପସ୍ଥିତ ଥିଲି ପୁଣି ଏହି ଭବନ ପରି ଏକ ବିରାଟ ହଲ୍ ମଧ୍ୟରେ ଏକ ବିରାଟ ଧର୍ମସଭାରେ ମୁଁ ଉପସ୍ଥିତ ଥିଲି ଯେଉଁ ସ୍ଥାନରେ ଉତ୍ତର ଆଉ ଦକ୍ଷିଣ ଅଞ୍ଚଳର ସଦସ୍ୟମାନେ ଉପସ୍ଥିତ ଥିଲେ ଯେହେତୁ ସେହି ଦିନମାନଙ୍କରେ ଭେଦଭାବ ଯୋଗୁଁ ସେମାନଙ୍କୁ ସେହି ଜାଗାରେ ଏକତ୍ରିତ ହେବାକୁ ପଡ଼ିଥିଲା ସେମାନେ ପେଣ୍ଟିକୋଷ୍ଟାଲ ଭାତୃ ସମ୍ପ୍ରଦାୟର ଦୁଇଟି ବିରାଟ ଗୋଷ୍ଠୀର ଲୋକଗୁଡ଼ାକ ଥିଲେ ମୁଁ ଏଥିପୂର୍ବେ ସେମାନଙ୍କୁ ଆଦୌ ଶୁଣିନଥିଲି କିମ୍ବା ସେମାନଙ୍କ ସହିତ ସାକ୍ଷାତ ମଧ୍ୟ କରିନଥିଲି ପରଭାଷାରେ କଥାବାର୍ତ୍ତା କରୁଥିବା ବିଷୟକୁ ମୁଁ ସର୍ବପ୍ରଥମେ ଶୁଣିଥିଲି ପୁଣି ସେହି ଧର୍ମସଭାର ଠିକ ଶେଷ ଧାଡ଼ିରେ ସେମାନଙ୍କ ମଧ୍ୟରେ ମୁଁ କେବଳ ଜଣେ ଏପରି ଏକ ବ୍ୟକ୍ତି ଥିଲି ଯିଏକି ସେମାନଙ୍କ ସଦସ୍ୟ ନଥିଲି ମୁଁ ତ ଜଣେ ଅତି ଯୁବକ ବ୍ୟକ୍ତିସ୍ପତାର ଥିଲି ପୁଣି ମୁଁ ପଛ ଧାଡ଼ିରେ ଅତି ଶେଷରେ ବସିଥିଲି ପୁଣି କେହି ଜଣେ ଅନ୍ୟ ବ୍ୟକ୍ତିଙ୍କୁ ପରଭାଷାରେ କଥାବାର୍ତ୍ତା କରୁଥିବା ବିଷୟକୁ ମୁଁ ସର୍ବପ୍ରଥମେ ଶୁଣିଥିଲି ମାତ୍ର ଏହିସବୁ ବିଷୟ ଯେ କ'ଣ ଅର୍ଥ କରିଥାଏ ସେ ବିଷୟରେ କିଛି ଜାଣିନଥିଲି ତତ୍ପରେ ସେହି ଦୁଇ ଜଣ ବ୍ୟକ୍ତି ସେମାନେ ପ୍ରମୁଖ ବ୍ୟକ୍ତିଗଣ ଥିଲେ ଆଉ ସେମାନେ ଠିକ୍ ସାମ୍ନାରେ ବସିଥିଲେ ଜଣେ ବ୍ୟକ୍ତି ପରଭାଷାରେ କଥାବାର୍ତ୍ତା କରୁଥିଲେ ପୁଣି ଅନ୍ୟ ଜଣଙ୍କ ସେହି ଅପର ବ୍ୟକ୍ତିଙ୍କ ଦ୍ୱାରା ପରଭାଷାରେ କଥିତ ବିଷୟକୁ ଅନୁବାଦ କରି ଅର୍ଥ କହୁଥିଲେ ପୁଣି ମୁଁ ମଧ୍ୟ ଯେତେବେଳେ ପ୍ରାଞ୍ଜଳ ରୂପେ ନିଜର ବାଇବଲକୁ ଅଧ୍ୟୟନ କରିପାରିଥାନ୍ତି ସେପରି ନିଷ୍ଠା ସହିତ ତନ୍ମଧ୍ୟରେ ଥିବା ଅଂଶକୁ ମୁଁ ପାଠ କରିବା ଲାଗିଥିଲି ପୁଣି ତାହା ଯେ ଧର୍ମଶାସ୍ତ୍ର ଉପରେ ଆଧାରିତ ଚିହ୍ନ ଥିଲା ଏପରି ମୁଁ ବୁଝିଥିଲି ଆଉ ପବିତ୍ରତ୍ମା ଯେ ସେପରି ଧରଣ କାର୍ଯ୍ୟକୁ କରିବେ ତାହା ପ୍ରକୃତରେ ଧର୍ମଶାସ୍ତ୍ର ଅନୁସାରେ ଏକ ପ୍ରକାର ପ୍ରକାଶନ ଥିଲା ଆଚ୍ଛା ତେବେ ପ୍ରାୟ ଏହାର ଏକ ଦିନ ଉତ୍ତାରେ ସେଦିନ ରାତିରେ ମୋ ହୃଦୟ ଏତେ ଉତ୍ତେଜିତ ହୋଇପଡ଼ିଥିଲା ଯେ ମୁଁ ଗୋଟିଏ ଶସ୍ୟକ୍ଷେତ୍ର ମଧ୍ୟକୁ ଯାଇ ଶୋଇପଡ଼ିଥିଲି ବିଛଣାଟିଏ ମୋ ପାଇଁ ଭଡ଼ାରେ ନେବାକୁ ମୋ ପାଖରେ ଯଥେଷ୍ଟ ଅର୍ଥ ନଥିଲା ମୋ ପାଖରେ ଘରକୁ ଫେରିଯିବା ନିମନ୍ତେ ଆବଶ୍ୟକ ପରିମାଣ ଅର୍ଥ ହିଁ କେବଳ ତାହା ହୋଇଥିଲା ପୁଣି ମୋ ପାଖରେ କିଛିଟା ପିସ୍ତା ବାଦାମ କିଛି ଦିନର ବଳକା କିମ୍ବା ରୋଲ୍ ମୋର ପ୍ରାତଃଭୋଜନ ନିମନ୍ତେ ମୋ ପାଖରେ ଥିଲା ଯଦ୍ୟପି ସେମାନଙ୍କ ସହିତ ଭୋଜନ କରିବାକୁ ମୁଁ ସ୍ୱାଗତ କରାଯାଇଥିଲି ତଥାପି ଅର୍ଥ ଦେବା ନିମନ୍ତେ ମୋ ପାଖରେ କିଛି ସମ୍ବଳ ନଥିଲା ତାହା ସେହି ଦିନମାନଙ୍କର ଘଟଣା ତାହା 1933 ଘୋର ସମସ୍ୟା ଘଟଣା ଥିଲା ତେଣୁ ତାହା ଏପରି ଏକ ସମୟ ଥିଲା ଯେତେବେଳେ କି ସମୟ ଅତି କଷ୍ଟରେ ବିତୁଥିଲା ତେଣୁକରି ମୁଁ ଚିନ୍ତା କରିଥିଲି ତେବେ ଏହା କିପରି ଧରଣର ଏକ ବିଷୟ ମୁଁ ସେମାନଙ୍କ ସହିତ ଭୋଜନ କରିବାକୁ ଚାହିଁନଥିଲି ମାତ୍ର ସେମାନେ ଯେ କ'ଣ ଲାଭ କରିଥିଲେ ତାହାକୁ ଜାଣିବା ନିମନ୍ତେ ମୁଁ ଅତି ଆଗ୍ରହୀ ଥିଲି କାରଣ ସେମାନେ ଏପରି ଏକ ବିଷୟକୁ ଲାଭ କରିଅଛନ୍ତି ଯାହାକୁ ମୁଁ ଆଦୌ ପାଇନାହିଁ ତେଣୁ ସେଦିନ ପାଦ କାଳରେ ମୁଁ ଯାଇଥିଲି ସେମାନେ ମୋତେ ପଚାରିଥିଲେ ସେମାନେ କହିଥିଲେ ସମସ୍ତ ସେବକଗଣ ମଞ୍ଚ ଉପରକୁ ଚାଲି ଆସନ୍ତୁ ପୁଣି ନିଜ ନିଜର ପରିଚୟ ପ୍ରଦାନ କରନ୍ତୁ ଅର୍ଥାତ୍ ଆପଣମାନେ ଯେ କିଏ ପୁଣି ଆପଣମାନେ କେଉଁ ସ୍ଥାନ ଆସିଛନ୍ତି ସେହି ସହରର ନାମକୁ ଆମମାନଙ୍କୁ କୁହନ୍ତୁ ସେହି ଆଚ୍ଛା ମୁଁ କେବଳ କହିଥିଲି ଜେଫରସନ୍ ଭିଲ୍ସ୍ଥ ସୁସମାଚାର ପ୍ରଚାରକ ୱିଲିୟମ୍ ବ୍ରାନହାମ୍ ଏପରି କହି ବସିପଡ଼ିଥିଲି ପ୍ରକୃତରେ ସେହି ସମୟରେ ମଞ୍ଚ ଉପରେ ବସିଥିବା ସେବକଗଣଙ୍କ ମଧ୍ୟରେ ମୁଁ ଜଣେ କନିଷ୍ଠ ସେବକ ଥିଲି ଆଉ ପରବର୍ତ୍ତୀ ଦିନ ପ୍ରଚାର କରିବା ପାଇଁ ମଞ୍ଚ ଉପରକୁ ସେମାନେ ମୋତେ ଡାକିଥିଲେ ତତ୍ପରେ ମୁଁ ପ୍ରଚାର କଲା ଉତ୍ତାରେ ଓ ତାହା ଏକ ଆମମାନେ ଅତି ମହାନ ଅବସରକୁ ଲାଭ କରିଥିଲୁ ତତ୍ପରେ ବିଭିନ୍ନ ବ୍ୟକ୍ତିଗଣଙ୍କୁ ମୁଁ ସାକ୍ଷାତ କରିଥିଲି ପୁଣି ସେମାନଙ୍କ ମଣ୍ଡଳୀ ଗୁଡାକୁ ଯିବା ନିମନ୍ତେ ସେମାନେ ମୋତେ ନିମନ୍ତ୍ରଣ ଦେଇଥିଲେ ତତ୍ପରେ ଏହା ଉତ୍ତରେ ସେହି ଘଟଣା ଉତ୍ତରେ କିପରି ମୁଁ ଚିନ୍ତା କରିଥିଲି ସେହି ଦୁଇଜଣ ବ୍ୟକ୍ତି ଯେଉଁମାନେ କି ପରଭାଷାରେ କହିଥିଲେ ପୁଣି ତାହାର ଅର୍ଥକୁ ସୁଦ୍ଧା କହିପାରିଥିଲେ ସେମାନଙ୍କର ସେହି ଯୋଗ୍ୟ ପଦବୀକୁ ମୁଁ ଯଦି ପାଇପାରନ୍ତି ତାହା ମୋର ଅନ୍ତକରଣ ମଧ୍ୟରେ ଏକ ପ୍ରକାର ପ୍ରଜ୍ୱଳନ ଅଗ୍ନି ସଦୃଶ ପ୍ରଜ୍ୱଳିତ ହେଉଥିଲା ମୁଁ ଏହାକୁ ଅତି ଆଗ୍ରହ ସହିତ ଆବଶ୍ୟକ କରୁଥିଲି ଆଚ୍ଛା ଆରମ୍ଭରୁ ମୁଁ ଆପଣମାନେ ଯେପରି କହିଥିଲି ଏକ କ୍ଷୁଦ୍ର ବରଦାନ ଯାହା ପାଇଁ ଆପଣମାନେ ଏତେ ବ୍ୟଗ୍ର ହୋଇ ପଡନ୍ତି ଆପଣମାନଙ୍କୁ ଜଣା ଯେ ବିନା ପଶ୍ଚାତାପ ପରି ବରଦାନ ଗୁଡାକ ପୁଣି ଆହ୍ୱାନ ଗୁଡାକ ଲାଭ କରାଯାଇଥାଏ ଆପଣ ସେଗୁଡାକୁ ନିଜର ଜୀବନ କାଳରେ ଅନୁଭବ କରିଛନ୍ତି ବୁଝନ୍ତୁ ସେଗୁଡା ଯଦି ଈଶ୍ୱରଙ୍କ ସକଳ ବରଦାନ ହୋଇଥାଏ ତେବେ ଆପଣମାନେ ସେଗୁଡାକ ସହିତ ଜାତ ହୋଇଅଛନ୍ତି ତେଣୁ ମୁଁ ସବୁବେଳେ ଜଣେ ଶିଶୁ ସନ୍ତାନ ଥିବା ସମୟରୁ ଏହା ମୋ ସହିତ ଘଟି ଆସିଅଛି ଲୋକେ ଯେଉଁମାନେ ମୋତେ ସାରା ଜୀବନ ଚିହ୍ନିଥିଲେ ତାହା ଯେ ସତ୍ୟ କଥା ଏହା ସେମାନଙ୍କୁ ଜଣା ତେଣୁ ମୁଁ ବିଚାର କରିଥିଲି ତାହା ଯେ କିପରି ଧରଣ ଏକ ଅଦ୍ଭୁତ ବିଷୟ ଥିଲା ଏହାକୁ ମୁଁ ସେତେବେଳେ ବୁଝିନଥିଲି ତାହାକୁ ଏକ ଦର୍ଶନ ବୋଲି ମୁଁ ସେତେବେଳେ କହିଥିଲି କିନ୍ତୁ ମୁଁ ଏହା ଅନୁଭବ କରିଥିଲି ଯେ ମୁଁ ଯଦି ସେମାନଙ୍କ ସହିତ କେବଳ କଥାବାର୍ତ୍ତା କରିପାରିଥାନ୍ତି ହଁ ସେ ଭବନର ମଧ୍ୟରେ ଯେଉଁ ଆତ୍ମା ଅବସ୍ଥାନ କରିଥିଲେ ତାହା ପ୍ରକୃତରେ ଯେପରି ଈଶ୍ୱରଙ୍କ ଆତ୍ମାର ଉପସ୍ଥିତି ଥିଲା ତେଣୁ ସେମାନେ ମଧ୍ୟରେ ଜଣେ ବ୍ୟକ୍ତିଙ୍କ ସହିତ ମୁଁ କଥାବାର୍ତ୍ତା କରିଥିଲି ଆଉ ମୁଁ ତାଙ୍କୁ କେତେକ ପ୍ରଶ୍ନ ପଚାରିଥିଲି ପ୍ରକୃତରେ ସେ ଜଣେ ଅତି ଅସଲି ଖ୍ରୀଷ୍ଟିଆନ ଥିଲେ ସେ ବିଷୟରେ ସନ୍ଦେହ କରିବାର କିଛି କାରଣ ଥିଲା ଯେ ସେ ବ୍ୟକ୍ତି ଜଣେ ପ୍ରକୃତରେ ବିଶ୍ୱାସୀ ଥିଲେ ବୋଲି ତତ୍ପରେ ସେହି ଅନ୍ୟ ବ୍ୟକ୍ତିଟି ତାଙ୍କ ସହିତ ମୁଁ ଯେତେବେଳେ କଥାବାର୍ତ୍ତା କରିଥିଲି ଯଦି କୌଣସି ଭଣ୍ଡ ବ୍ୟକ୍ତିଙ୍କ ସହିତ ମୁଁ ଏଥିପୂର୍ବେ କଦାପି ସାକ୍ଷାତ କରିବା ସୁଯୋଗ ପାଇଥିଲି ତେବେ ସେମାନେ ମଧ୍ୟରୁ ଏହି ଜଣଙ୍କ ଅନ୍ୟତମ ବ୍ୟକ୍ତି ଥିଲେ ସେ ବ୍ୟକ୍ତିଟି ପ୍ରକୃତରେ ତାଙ୍କ ପତ୍ନୀ ସେ ଜଣେ ଶ୍ୱେତ ଚର୍ମଯୁକ୍ତ କେଶଧାରୀ ବ୍ୟକ୍ତି ମହିଳା ଥିଲେ ପୁଣି ତାଙ୍କ ଗର୍ଭରୁ ସନ୍ତାନ ଥିଲେ ପୁଣି ଅନ୍ୟ ଜଣେ କୃଷ୍ଣ କେଶଧାରୀ ନାରୀଙ୍କ ଗର୍ଭରୁ ତାଙ୍କର ଦୁଇଟି ସନ୍ତାନ ଥିଲେ ତେଣୁ ମୁଁ ଚିନ୍ତା କରିଥିଲି ଆଚ୍ଛା ତେବେ ଏହା କିପରି ଏକ ବିଷୟ ଏଠାରେ ସେପରି ଧରଣର ଏକ ପରିବେଶ ଉପସ୍ଥିତ ମୁଁ ତ ପୁରାପୁରି ଭାବରେ ଗୋଳବାଳିଆ ଅବସ୍ଥାକୁ ପଶିଯାଇଥିଲି ପୁଣି ମୁଁ ତ ଜଣେ ମୌଳିକବାଦୀ ବ୍ୟକ୍ତି ଥିଲି ଏହାକୁ ନିଶ୍ଚିତ ରୂପେ ବଚନ ଅନୁରୂପ ହେବାକୁ ହିଁ ଅଛି ଅନ୍ୟଥା ଏହା ଅନ୍ୟ ଉପଯୁକ୍ତ ବିଷୟ ଆଦୌ ନୁହେଁ ପୁଣି ଏହି ସ୍ଥାନରେ ଏପରି ଏକ ଆତ୍ମା ଅବସ୍ଥିତ ଯାହା ବିଷୟରେ ମୁଁ ସେ ପ୍ରକାର ଜାଣିଛି ତଦନୁସାରେ ପ୍ରକୃତରେ ଅତି ଅସଲି ଆତ୍ମା ରୂପରେ ପ୍ରଘଟିତ ହୋଇଅଛି ପୁଣି ଅନ୍ୟ ଜଣଙ୍କର ଆତ୍ମା ତାହା ତ ଆଦୌ ଉତ୍ତମ ଧରଣ ଥିଲା ତଥାପି ଆତ୍ମାଙ୍କ ଉଭୟଙ୍କ ଉପରେ ପତିତ ହୋଇଥିଲେ ତେଣୁ ତାହା ସେପରି କିପରି ହୋଇପାରେ ମୁଁ ଦେଖିଥିଲି ଏବଂ ଏହା ମୋତେ ଅତି ବିବ୍ରତ କରି ପକାଇଥିଲା ଦୁଇ ବର୍ଷ ପରେ ଯେଉଁ ସ୍ଥାନକୁ ମୁଁ ପ୍ରାୟ ସର୍ବଦା ପ୍ରାର୍ଥନା କରି ଯାଉଥିଲି ସେହି ସ୍ଥାନ ଏକ ଗୁମ୍ଫା ମଧ୍ୟରେ ମୁଁ ପ୍ରାର୍ଥନା କରୁଥିଲି ସେହି ଗୁମ୍ଫା ମଧ୍ୟରେ ଧୂଳି ଧୂସର ହୋଇପଡ଼ିଥିଲି ଏକଦା ମଧ୍ୟାହ୍ନ ସମୟରେ ମୁଁ ବାହାରକୁ ଚାଲି ଆସିଥିଲି ମୋର ବାଇବଲକୁ ଏକ କାଠଗଣ୍ଡି ଉପରେ ଥୋଇ ଯାଇଥିଲି ପୁଣି ପର ହୋଇଥିଲା ଆଉ ସେହି ବାଇବଲକୁ ଏପ୍ରିଲ ଷଷ୍ଠ ଅଧ୍ୟାୟ ପର୍ଯ୍ୟନ୍ତ ଖୋଲି ପକାଇଥିଲା ଯେଉଁ ସ୍ଥାନରେ ଲେଖାଦା ହୋଇଥିଲା ଯେ ଯୁଗାନ୍ତ ସମୟରେ ଏହା କିପରି ହୋଇପାରିବ ଯଦି ଆମମାନେ ସତ୍ୟରୁ ଦୂରେଇ ଯାଉ ପୁଣି ମନ ପରିବର୍ତ୍ତନ ନିମନ୍ତେ ଆପଣମାନଙ୍କୁ ପୁନର୍ବାର ନୂତନ କରିବାକୁ ଚାହୁଁ ତେବେ ପାପ ପାଇଁ ଆଉ କୌଣସି ବଳିଦାନର ବାକି ରହିନଥାଏ ପୁଣି କଣ୍ଟା ଆଉ ଅଗରବାସ ଗୁଡାକ ଯେଉଁମାନେ ତୁଚ୍ଛୀକୃତ ହେବାର ନିକଟବର୍ତ୍ତୀ ଅଟନ୍ତି ସେଗୁଡ଼ିକର ଶେଷ ଦଶା ଅଗ୍ନିଦାହ ଅଟେ ତଥାପି ଏହି ଉଭୟ ପ୍ରକାର ଗଛକୁ ଜଳସେଚିତ କରିବାକୁ ଫଳଶାଳୀ କରିବାକୁ ବର୍ଷା ଜଳ ବାରମ୍ବାର ଧରା ଉପରେ ପତିତ ହୋଇଥାଏ ଏହା ସତ୍ତ୍ୱେ କଣ୍ଟା ଆଉ ଅଗ୍ରାସ ଗୁଡାକ ତୁଚ୍ଛୀକୃତ ହେବେ ମାତ୍ର ଗହମ ସଂଗୃହୀତ ହେବ ଆଉ ମୁଁ ବିଚାର କରିଥିଲି ତଥାପି ହୋଇପାରେ ଏହାକୁ ଅର୍ଥାତ୍ ପବନ ବହିଥିବାରୁ ଏହା ସେହିପରି ଖୋଲି ଯାଇଥିଲା ତେଣୁକରି ମୁଁ ବାଇବଲକୁ ତଳେ ଥୋଇ ଦେଇଥିଲି ଆଉ ବିଚାର କରିବା ଲାଗିଥିଲି ଆଚ୍ଛା ତେବେ ମୁଁ ତ କେବଳ ପୁଣି ସେଠାରେ ପବନ ପୁଣି ବହିଥିଲା ଆଉ ଏହାକୁ ପୁଣି ଖୋଲି ପକାଇଥିଲା ଏପରି ତିନି ଥର ହୋଇଥିଲା ଆଉ ମୁଁ ବିଚାର କରିଥିଲି ପ୍ରକୃତରେ ତାହା ଅତି ଆଶ୍ଚର୍ଯ୍ୟଜନକ ବିଷୟ ତତ୍ପରେ ମୁଁ ଉଠି ପଡ଼ିଥିଲି ପୁଣି ମୁଁ ଚିନ୍ତା କରି କହିଥିଲି ହେ ପ୍ରଭୁ ସେହି ଅଂଶକୁ ପାଠ କରିବା ନିମନ୍ତେ ଆପଣ ବାଇବଲକୁ କାହିଁକି ଖୋଲିଥିଲେ ପୁଣି ମୁଁ ସେହି ବଚନ ମଧ୍ୟକୁ ଯେତେବେଳେ ଦୃଷ୍ଟି କରିଥିଲି କଣ୍ଟା ଗଛ ଗୁଡାକ ଆଉ ଅଗ୍ର ଗଛ ଗୁଡାକ ଯେଉଁମାନଙ୍କ ଅସ୍ୱୀକୃତ ହେବା ସମୟ ନିକଟବର୍ତ୍ତୀ ପୁଣି ଯେଉଁମାନଙ୍କ ଶେଷ ଦଶା ଅଗ୍ନିଦାହ ମୁଁ ଭାବିଥିଲି ଆପଣ ସେହି ଅଂଶକୁ ମୋ ପାଇଁ କାହିଁକି ଖୋଲି ପକାଇଥିଲେ ପୁଣି ସେହିପରି ଭାବରେ ମୁଁ ଅନ୍ୟ ଆଡ଼କୁ ଚାହିଁ ଦେଖିଥିଲି ପୁଣି ସେହି ସବୁ ପ୍ରକୃତ ଦର୍ଶନ ବିନା ଯୁଦ୍ଧା ସୃଷ୍ଟି କରି ଦେଖିବାକୁ ମିଳିଥିଲା ତାହା ତ ପ୍ରକୃତରେ ଈଶ୍ୱରଙ୍କର ଅଟେ ବୁଝନ୍ତି ତ ମୁଁ ଦୃଷ୍ଟିପାତ କରିଥିଲି ପୁଣି ମୋ ସମ୍ମୁଖରେ ସୃଷ୍ଟି ହୋଇଥିବା ଏକ ଜଗତ ଦୃଶ୍ୟକୁ ମୁଁ ଦେଖିଥିଲି ପୁଣି ତା ଚାରିଦିଗରୁ କୋଡ଼ା କଷା ଯାଇଥିଲା ସେଠାରେ କେହି ଜଣେ ବ୍ୟକ୍ତି ଉପସ୍ଥିତ ଥିଲେ ଶୁକ୍ଳ ବସ୍ତ୍ର ପରିଧାନ କରିଥିଲେ ପୁଣି ଚାରିଆଡ଼େ ବୁଲି ଗହମ ବୁଣୁଥିଲେ ତତ୍ପରେ ପୃଥିବୀର ଏକ କୋଣକୁ ସେ ଅବସାରି ଯାଇଥିଲେ ତାଙ୍କ ଉଠାରେ ସେଠାକୁ ଆଉ ଜଣେ ବ୍ୟକ୍ତି ଆସିଥିଲା ଅତି ଭୟଙ୍କର ଦେଖାଯାଉଥିଲା ଆଉ ସେ କଳା ପୋଷାକରେ ଆଚ୍ଛାଦିତ ହୋଇଥିଲା ପୁଣି ସେ ଅଗରା ଜାତୀୟ ବୀଜକୁ ବୁଣୁଥିଲା ସେହି ଜମିରେ ବୁଣୁଥିଲା ସେମାନେ ଉଭୟ ଏକସଙ୍ଗେ ଆସିଥିଲେ, ଏକସଙ୍ଗେ ଅଙ୍କୁରିତ ହୋଇଥିଲେ, ପୁଣି ସେଗୁଡ଼ାକ ଅଙ୍କୁରିତ ହେଲା ଉତ୍ତାରେ ଉଭୟ ତୃଷିତ ହୋଇପଡ଼ିଥିଲେ, ଯେହେତୁ ବୃଷ୍ଟି ଜଳ ଆବଶ୍ୟକ କରୁଥିଲା। ପୁଣି ପ୍ରତ୍ୟେକ ଜଣ ପ୍ରାର୍ଥନା କରୁଥିବା ଭଳି ଦେଖିବାକୁ ମିଳିଥିଲେ, ନିଜ ନିଜ ମଥାକୁ ଅବନତ କରି ହେ ପ୍ରଭୁ ବର୍ଷା କରାନ୍ତୁ, ବର୍ଷା କରାନ୍ତୁ, ଏପରି ପ୍ରାର୍ଥନା କରିବାରେ ଦେଖିବାକୁ ମିଳିଥିଲେ। ତତ୍ପରେ ବିରାଟ ମେଘ ଉଠିଥିଲା, ପୁଣି ଉଭୟଙ୍କ ଉପରେ ବର୍ଷା ଜଳ ବର୍ଷିଥିଲା। ଆଉ ଏହା ଯେତେବେଳେ ସେପରି ହୋଇଥିଲା, ଗହମର ଛୋଟ ଛୋଟ ଗଛ ଗୁଡାକ ଈଶ୍ୱରଙ୍କ ସ୍ତୁତିବାଦ ହେଉ, ଈଶ୍ୱରଙ୍କ ସ୍ତୁତିବାଦ ହେଉ, ଏପରି କହି ହର୍ଷଲ୍ଲାଦ କରି ଉଠିଥିଲେ। ପୁଣି ତାହାର ନିକଟରେ ଥିବା ମାଉଙ୍ଗ ଗୁଡାକ ଈଶ୍ୱରଙ୍କ ସ୍ତୁତିବାଦ କର, ଈଶ୍ୱରଙ୍କ ସ୍ତୁତିବାଦ କର, ଏପରି କହି ହର୍ଷଲ୍ଲାଦ କରି ଉଠିଥିଲେ। ତତ୍ପରେ ଦର୍ଶନଟି ବାଧାପ୍ରାପ୍ତ ହୋଇଥିଲା, ଧାର୍ମିକ ଓ ଅଧାର୍ମିକ ଉଭୟଙ୍କ ଉପରେ ବୃଷ୍ଟି ଜଳ ପତିତ ହୋଇଥାଏ। ସେହି ସମାନ ଆତ୍ମା ଏକ ଧାର୍ମିକ ସ୍ୱଭାବରେ ପତିତ ହୋଇପାରନ୍ତି, ପୁଣି ଏଥିରେ ପ୍ରତ୍ୟେକ ଜଣ ହର୍ଷଲ୍ଲାଦ କରିପାରନ୍ତି, ଭଣ୍ଡଗଣ, ଖ୍ରୀଷ୍ଟିଆନ ଗଣ, ପୁଣି ଅନ୍ୟମାନେ ସମସ୍ତେ ସମ୍ମିଳିତ ରୂପେ ଆନନ୍ଦ କରିପାରନ୍ତି। ପ୍ରକୃତରେ ଏହା ହିଁ ସତ୍ୟ କଥା, ମାତ୍ର ଏହା କିପରି ଏକ ବିଷୟ, ସେମାନଙ୍କ ନିଜସ୍ୱ ଫଳ ଦ୍ୱାରା ସେମାନେ ଚିହ୍ନା ଯାଆନ୍ତି, ବୁଝନ୍ତି ତ? ଏହା ଯେପରି ଭାବରେ ପରିଚିତ ହୋଇପାରିବ ତାର ଏକ ଉପଯୁକ୍ତ ନମୁନା ଅଟେ। ଯେତେବେଳେ କି ବାରୁଙ୍ଗାର ଅସ୍ତିତ୍ୱ ରହିଛି, ତେବେ ତାହା ହିଁ ଆପଣମାନେ ଲକ୍ଷ୍ୟ କରନ୍ତୁ, ପୁଣି ଅଗରା ଗହମ, ପୁଣି ବାଳୁଙ୍ଗା ବିଜୟ ସମୟ ସମୟ ପ୍ରକୃତ ପୁଣି ଅମାନଯୋଗ୍ୟ ଶସ୍ୟ ଭଳି ନକଲ କରିଥାନ୍ତି, ପରସ୍ପରର ଏପରି ସମାନତାକୁ ରକ୍ଷା କରିଥାନ୍ତି ଯେ ସେଗୁଡ଼ାକ ମନୋନୀତ ବ୍ୟକ୍ତିଙ୍କୁ ସୁଦ୍ଧା ଭ୍ରାନ୍ତ କରିଥାନ୍ତି। ଆମମାନେ ଯେ ଉପଯୁକ୍ତ ଯୁଗ ମଧ୍ୟରେ ବାସ କରୁଅଛୁ, ଏପରି ମୁଁ ବିଶ୍ୱାସ କରେ। ଯେତେବେଳେ କି ଏହିସବୁ ଶିକ୍ଷା ପ୍ରଚାରିତ ହେବାର ଆବଶ୍ୟକ, ପୁଣି ସେଗୁଡ଼ାକ ଉପରେ କଥାବାର୍ତ୍ତା କରିବା ଉପଯୁକ୍ତ ସମୟ ହୋଇପଡ଼ିଛି। 41 ପଦ ଉପରେ ଟିକିଏ ଧ୍ୟାନ ଦିଅନ୍ତୁ, ଉଭୟଟି ପରସ୍ପରର ଅଧିକ ନିକଟବର୍ତ୍ତୀ, ଯୁଗାନ୍ତ ସମୟରେ ପରସ୍ପର ଏପରି ନିକଟବର୍ତ୍ତୀ ହୋଇପଡ଼ିଛନ୍ତି ଯେ ସେ ତ ଏହାକୁ ସେପରି କରିନଥିଲେ। ସେମାନଙ୍କୁ ପୃଥକ କରିବା ନିମନ୍ତେ ସେ କୌଣସି ଏକ ନିଶ୍ଚିତ ମଣ୍ଡଳୀ ଉପରେ ନିର୍ଭର କରିପାରିନଥିଲେ, ଯେପରିକି ଜଣାଶୁଣା ମେଥଡିଷ୍ଟ କିମ୍ବା ବ୍ୟାପ୍ଟିଷ୍ଟ କିମ୍ବା ପେଣ୍ଟିକଷ୍ଟାଲ ମାନଙ୍କୁ ଏମାନଙ୍କୁ ପୃଥକ କରିବାକୁ ନିର୍ଭର କରିନଥିଲେ। କିନ୍ତୁ ସେପରି କହିଥିଲେ, ସେମାନଙ୍କୁ ପୃଥକ କରିବା ନିମନ୍ତେ ସେ ନିଜ ଦୂତମାନଙ୍କୁ ପ୍ରେରଣ କରିଥାନ୍ତି। କେହି ଜଣେ ଦୂତ ପୃଥକୀକରଣକୁ ସମ୍ପୂର୍ଣ୍ଣ କରିବାକୁ ଆସୁଅଛନ୍ତି, ଭଲ ଓ ମନ୍ଦ ମଧ୍ୟରେ ପ୍ରଭେଦକୁ ସୃଷ୍ଟି କରିବାକୁ ଆସୁଅଛନ୍ତି। ତେଣୁ ଈଶ୍ୱରଙ୍କ ଜଣେ ଦୂତଙ୍କ ବ୍ୟତୀତ ଅନ୍ୟ କେହି ଏହାକୁ କରିପାରନ୍ତି ନାହିଁ। କେଉଁଠାରେ ଉଚିତ ଏବଂ କେଉଁଠାରେ ଅନୁଚିତ ତାହାକୁ ଉଚିତ ପ୍ରକାର ବୁଝିବା ନିମନ୍ତେ କେବଳ ସେହି ଏକମାତ୍ର ବ୍ୟକ୍ତି ଅଟନ୍ତି। ଯୁଗାନ୍ତର ଦିନମାନଙ୍କରେ ସେ ଯେ ନିଜର ଦୂତଗଣଙ୍କୁ ପ୍ରେରଣ କରିବେ, ଈଶ୍ୱର ସେପରି କଥା କହିଥିଲେ। ଦୂତଗଣଙ୍କୁ ଏହି ସମୟ ମଧ୍ୟ ଦେଇ ଏପରି ନୁହେଁ, କିନ୍ତୁ ଯୁଗାନ୍ତର ଦିନମାନଙ୍କରେ ସେ ସେମାନଙ୍କୁ ପ୍ରେରଣ କରିବେ, ପୁଣି ସବୁକିଛି ବିଷୟକୁ ଏକତ୍ରିତ କରିବେ। ତେଣୁ ଆଗତ ହେବାକୁ ଥିବା ଅମଳ ସମୟ ଯେ ଏହା ଅଟେ ତାହା ଆମମାନେ ଜାଣୁ। ଆଉ ଜଣେ ଦୂତ ପ୍ରକୃତରେ ଜଣେ ସନ୍ଦେଶ ବାହକ ଅଟନ୍ତି, ତାହା ସେପରି ଭାବରେ ହିଁ ବ୍ୟାଖ୍ୟା କରାଯାଇଅଛି। ପୁଣି ସପ୍ତ ମଣ୍ଡଳୀ ଯୁଗ ପାଇଁ ଯେ 7 ଜଣ ଦୂତ ଅଛନ୍ତି, ସେ ବିଷୟ ଆମ ସମସ୍ତଙ୍କୁ ଜଣା। ପୁଣି ଏତେବେଳେ ନୁହେଁ, ସକଳ ମଣ୍ଡଳୀ ଯୁଗରେ ମଧ୍ୟ ଦେଇ ଗୁଣାଣୀଗଣ ଯେ କେଉଁମାନେ ଥିଲେ ତଥା ସେମାନଙ୍କ ଉଦ୍ଦେଶ୍ୟ ପ୍ରଭୁ ଯେ କ'ଣ କହିଥିଲେ ତାହାକୁ ଲକ୍ଷ୍ୟ କରନ୍ତୁ। ପୁଣି ବିଜୟଟି ଯେ କ'ଣ ଥିଲା ତାହାକୁ ମଧ୍ୟ ଧ୍ୟାନ ଦିଅନ୍ତୁ। ସେହି ପ୍ରଥମ ବ୍ୟକ୍ତି ଯିଏକି ବିଜୟପଣ କରିଥିଲେ, ସେ ଈଶ୍ୱରଙ୍କ ପୁତ୍ର ଥିଲେ, ସେ ବିଜୟପଣ କରି ଚାଲି ଯାଇଥିଲେ। ତାଙ୍କ ପଶ୍ଚାତ ଜଣେ ଶତ୍ରୁ ଆସିଥିଲା ଯିଏକି ଶୈତାନ ଥିଲା, ଆଉ ସେ ନିବାର ବିଜୟକୁ ବପନ କରିଥିଲା। ପୂର୍ବରୁ ବୁଣା ସାରିଥିବା ଅସଲି ବିଜୟ ମଧ୍ୟରେ ବାଳୁଙ୍ଗା ବିଜୟକୁ ବୁଣି ଯାଇଥିଲା। ପୁଣି ହେ ବନ୍ଧୁଗଣ, ଜଗତ ମଧ୍ୟରେ ବାସ କରି ରହିଥିବା କାଳରୁ ପ୍ରତିଟି ଯୁଗରେ ସେହିପରି ଘଟଣା ଘଟି ଆସିଅଛି। ପ୍ରକୃତରେ ତାହା ହିଁ ଆରମ୍ଭରୁ ନେଇ ଆଜି ପର୍ଯ୍ୟନ୍ତ ଏହା ସେହି ସମାନ ଧରଣ ବିଷୟକୁ ସୂତ୍ରପାତ କରିଅଛି। ପୁଣି ସେପରି କହିଥିଲେ, ପରମେଶ୍ୱରଙ୍କ ବିଜୟ ତାହା ଈଶ୍ୱରଙ୍କ ବଚନ ଅଟେ। କୌଣସି ଏକ ଅନ୍ୟ ସ୍ଥାନ ଯୀଶୁ ସେପରି ଏକ କଥାକୁ କହିଥିଲେ, ଅର୍ଥାତ୍ ବଚନ ଏକ ବିଜୟ ଅଟେ। ପୁଣି ପ୍ରତ୍ୟେକ ବିଜୟ ତାହାର ସ୍ୱଜାତୀୟ ଫଳକୁ ଉତ୍ପନ୍ନ କରିବ। ପୁଣି ଯଦି ଜଣେ ଖ୍ରୀଷ୍ଟିଆନ ସେ ଈଶ୍ୱରଙ୍କ ସନ୍ତାନ ହୋଇଥାଏ, ରାଜ୍ୟର ସନ୍ତାନଙ୍କ ଯଦି ଈଶ୍ୱରଙ୍କ ବିଜୟ, ତେବେ ସେମାନେ ନିଶ୍ଚିତ ରୂପେ ଈଶ୍ୱରଙ୍କ ବଚନ ଅଟନ୍ତି। ଯେଉଁ ଯୁଗ ମଧ୍ୟରେ ସେମାନେ ବାସ କରୁଅଛନ୍ତି, ଈଶ୍ୱରଙ୍କ ବଚନ ସେହି ଯୁଗରେ ପ୍ରକଟିତ ହୋଇଥିଲେ, ସେହି ଯୁଗ ନିମନ୍ତେ ପ୍ରତିଜ୍ଞିତ ବିଜୟ ନିମନ୍ତେ ପ୍ରକଟିତ ହୋଇଛନ୍ତି, ସେମାନଙ୍କ ଯୁଗ ନିମନ୍ତେ ପ୍ରତିଜ୍ଞିତ ବିଜୟ ରୂପେ ପ୍ରକଟିତ ହୋଇଅଛନ୍ତି। ପ୍ରାରମ୍ଭିକ ସମୟରେ ଈଶ୍ୱର ଆପଣା ବଚନ ପ୍ରଦାନ କରିଥିଲେ, ଆଉ ପ୍ରତ୍ୟେକ ଯୁଗ ନିଜର ବିଜୟକୁ ଗ୍ରହଣ କରି ରହିଥିଲେ, ଏହାର ଯୋଗ୍ୟ ସମୟକୁ ଏହା ପ୍ରତିଜ୍ଞା ଗୁଡ଼ିକୁ ଗ୍ରହଣ କରି ରହିଥିଲେ। ପୁଣି ନୂଆ ଘଟଣାଚକ୍ର ମଧ୍ୟରେ ଯେତେବେଳେ ଉପସ୍ଥିତ ହୋଇଥିଲେ, ପୁଣି ସେ ତ ଈଶ୍ୱରଙ୍କ ବିଜୟ ଥିଲେ, ସେ ଯୁଗ ନିମନ୍ତେ ଈଶ୍ୱରଙ୍କ ବାକ୍ୟ ଥିଲେ। ମୂଷା ଯେତେବେଳେ ଆସିଥିଲେ, ସେ ନୋହଙ୍କ ସମାଚାର ସହିତ ଆଦୌ ଆସିପାରିନଥିଲେ, ତାହା କଦାପି କାର୍ଯ୍ୟକାରୀ ହୋଇପାରିନଥାନ୍ତା, ଯେହେତୁ ସେହି ସମୟ ନିମନ୍ତେ ସେ ଈଶ୍ୱରଙ୍କ ବିଜୟ ଥିଲେ। ତତ୍ପରେ ଖ୍ରୀଷ୍ଟ ଯେତେବେଳେ ଆସିଥିଲେ ସେ ନୋହଙ୍କର ଅଥବା ମୂଷାଙ୍କ ଯୁଗର ସମାଚାର ସହିତ ଆଦୌ ଆସିପାରିନଥିଲେ। ଜଣେ କୁମାରୀଙ୍କୁ ଗର୍ଭବତୀ ହେବାର ଥିଲା, ଏହା ତାଙ୍କରି ଯୁଗର ସମୟ ଥିଲା। ପୁଣି ଜଣେ ପୁତ୍ରଙ୍କୁ ଜାତ କରିବାର ସମୟ ଥିଲା, ଆଉ ସେହି ଜଣଙ୍କ ମସିହ ବୋଲି ପରିଚିତ ହେବାର ଯୁଗ ଥିଲା। ପୁଣି ଆମେ ତ ଲୁଥରଙ୍କ ଯୁଗ ସହିତ ଜୀବନଯାପନ କରି ଆସିଅଛୁ, ୱେସଲିଙ୍କ ଯୁଗ ସହିତ ମଧ୍ୟ ସମ୍ପର୍କ ସ୍ଥାପନ କରି ରହିଅଛୁ। ପୁଣି ପେଣ୍ଟିକୋଷ୍ଟ ଯୁଗ ତଥା ଅନ୍ୟାନ୍ୟ ଅନେକ ଗୁଡ଼ିଏ ଯୁଗ ସହିତ ବସବାସ କରି ଆସିଅଛୁ, ଆଉ ପ୍ରତିଟି ଯୁଗ ବଚନର ଏକ ପ୍ରତିଜ୍ଞାକୁ ଧାରଣ କରି ରହିଥିଲେ। ପୁଣି ସେହି ଯୁଗର ବ୍ୟକ୍ତିଗଣ ଯେଉଁମାନେ ସେହି ପ୍ରତିଜ୍ଞିତ ବଚନକୁ ପ୍ରହରିତ କରିଅଛନ୍ତି ସେମାନେ ସେହି ଯୁଗର ବିଜୟ ଅଟନ୍ତି। ଯେପରିକି ଯୀଶୁ ଠିକ୍ ଏହି ସ୍ଥାନରେ କହିଥିଲେ ଯେ ସେମାନେ ରାଜ୍ୟର ସନ୍ତାନଗଣ ଅଟନ୍ତି, ତାହା ହିଁ ସତ୍ୟ କଥା। ଆପଣଙ୍କ ସନ୍ତାନଙ୍କ ମଧ୍ୟ ଦେଇ ପବିତ୍ରାତ୍ମାଙ୍କ ପ୍ରକଟିତ ହେଉଥିବାର ପରିଚୟ ସେ ଯୁଗର ନିମିତ୍ତ ରାଜ୍ୟର ସେ ବିଜୟ ହିଁ ଅଟେ। ବର୍ତ୍ତମାନ ବାଳୁଙ୍ଗା ଗୁଡାକ ଆଡକୁ ଟିକେ ଧ୍ୟାନ ଦିଅନ୍ତୁ। ସେହି ଶତ୍ରୁ ଜଣକ ସେ ତ ଶୈତାନ ଥିଲା, ଯିଏକି ଅଗରା ବିଜକୁ କିମ୍ବା ନିବାର ବିଜକୁ ବୁଣି ଦେଇ ଚାଲି ଯାଇଥିଲା। ପୁଣି ଏହି ଭୟଙ୍କର ପରିଣତିର ନିମନ୍ତେ ଦୋଷୀ ଥିବା ବ୍ୟକ୍ତି ଜଣକ ସିଏ ହିଁ ଅଟେ। ଶୈତାନ ଆପଣଙ୍କ ବିଜକୁ ଆରମ୍ଭ କାଳରୁ ବୁଣି ଆସିଅଛି। ଆପଣଙ୍କ ସର୍ବପ୍ରଥମ ଅମଳକ୍ଷମ ମନୁଷ୍ୟକୁ ପରମେଶ୍ୱର ଏହି ଜଗତ ପୃଷ୍ଠ ଯେତେବେଳେ ସ୍ଥାପନ କରିଥିଲେ ସେହି ସମୟରେ ଶୈତାନ ଆପଣଙ୍କ ବିଜକୁ ବୁଣିଥିଲା। ଅବଶ୍ୟ ଆଦମ ତାବତ୍ ସତ୍ୟର ଜ୍ଞାନ ଉତ୍ପାଦନ ବିଷୟକୁ ଜାଣିନଥିଲେ, ଭଲ ଓ ମନ୍ଦ ଧାରଣାକୁ ପାଇନଥିବାରୁ ସେ ତାବତ୍ ତାହାର ନିକଟକୁ ଆସିନଥିଲେ। ତଥାପି ଆମେ ଲକ୍ଷ୍ୟ କରିଥାଉ ସେମାନଙ୍କର ସୁରକ୍ଷା ଆଉ ପ୍ରତିରକ୍ଷା ନିମନ୍ତେ ଈଶ୍ୱର ଆପଣଙ୍କ ସନ୍ତାନଙ୍କୁ ନିଜର ବଚନ ଦାନ କରିଥିଲେ, ଅର୍ଥାତ୍ ଈଶ୍ୱରଙ୍କ ବଚନ ବିନୁ ଆମମାନେ ପ୍ରତିରକ୍ଷା ନିମନ୍ତେ ଅନ୍ୟ କୌଣସି ଦ୍ୱିତୀୟ ସାଧନକୁ ଆଦୌ ଲାଭ କରିନାହୁଁ। ତାହା ହିଁ ଆମମାନଙ୍କର ସୁରକ୍ଷାର ଏକ ସ୍ଥାନ ଅଟେ। ସେହି କ୍ଷେତ୍ରରେ କୌଣସି ବୋମା, କୌଣସି ସୁରକ୍ଷାର ସ୍ଥାନ, କୌଣସି ଲୁଚିବାର ସ୍ଥାନ ଆଉ ରହିନାହିଁ। ଆରିଜୋନା ନୁହେଁ କିମ୍ବା କାଲିଫର୍ଣ୍ଣିଆ ନୁହେଁ କିମ୍ବା ଅନ୍ୟ ଯାହା କିଛି ବ୍ୟବସ୍ଥା ଥାଏ ନା କାହିଁକି, ସେସବୁ ସୁରକ୍ଷା ବ୍ୟବସ୍ଥା ଆଦୌ ନୁହନ୍ତି। ଆମ୍ଭମାନଙ୍କ ପ୍ରତିରକ୍ଷା ନିମନ୍ତେ ଆମମାନେ କେବଳ ଗୋଟିଏ ମାତ୍ର ବ୍ୟବସ୍ଥାକୁ ଲାଭ କରିଅଛୁ, ଆଉ ତାହା ଈଶ୍ୱରଙ୍କ ବଚନ ଅଟେ। ପୁଣି ବଚନ ଯଧାରି ହୋଇଥିଲେ ଆଉ ଆମମାନ ମଧ୍ୟରେ ବାସ କରିଥିଲେ, ଯିଏକି ଯୀଶୁଖ୍ରୀଷ୍ଟ ଅଟନ୍ତି, ସେ ହିଁ ଆମର ଏକମାତ୍ର ରକ୍ଷକ ଅଟନ୍ତି। ତାଙ୍କଠାରେ ବାସ କରି ରହିଥିବା ଯୋଗୁଁ ଆମମାନେ ସୁରକ୍ଷିତ ଅଟୁ। ଜଣେ ଅସଲି ବିଶ୍ୱାସ ଉପରେ ପାପର କୌଣସି ପ୍ରକାର ଦୋଷ ତ୍ରୁଟି ଆଦୌ ନାହିଁ। ଆପଣମାନେ ତାହାକୁ ଜାଣିଥିଲେ କି ଯେ କେହି ଈଶ୍ୱରଙ୍କଠାରୁ ଜାତ ସେ ପାପ କରେ ନାହିଁ, ସେ ଆଦୌ ପାପ କରିପାରେ ନାହିଁ। ବୁଝନ୍ତି ତ, ଏପରିକି ତାହା ଆଦୌ ଗଣିତ ହୁଏ ନାହିଁ। କିପରି ଦାଉଦ କହିଥିଲେ, ସଦାପ୍ରଭୁ ଯାହା ପ୍ରତି ଅଧର୍ମର ଆରୋପ ନ କରନ୍ତି ସେ ଧନ୍ୟ। ଆଉ ଆପଣ ଯେତେବେଳେ ଖ୍ରୀଷ୍ଟଙ୍କଠାରେ ଅଛନ୍ତି, ପାପ ପ୍ରତି ଆପଣଙ୍କର ଆଉ କିଛି ଅଭିଳାଷା ରହିନାହିଁ। ଉପାସକ ସୂଚୀ ହୋଇ ବିବେକର ଆଉ ପାପର ବୋଧ ପାଇନଥାଏ। ଆପଣମାନେ ଏହାକୁ ଦ୍ୱିତୀୟ ଥର ନିମନ୍ତେ ଆଉ ଅଭିଳାଷା କରିନଥାନ୍ତି। ସମ୍ଭବତଃ ଜଗତ ନିକଟରେ ଆପଣ ଜଣେ ପାପୀ ହୋଇପାରନ୍ତି, ମାତ୍ର ଈଶ୍ୱର ନିକଟରେ ଆପଣ ସେପରି ଆଦୌ ନୁହନ୍ତି ଯେହେତୁ ଆପଣ ଖ୍ରୀଷ୍ଟଙ୍କ ଠାରେ ଅଛନ୍ତି। ଜଣେ ନିଷ୍ପାପୀ ବ୍ୟକ୍ତିଙ୍କ ନିକଟରେ ଯେତେବେଳେ ଆପଣ ଅଛନ୍ତି, ଆପଣ କିପରି ଭାବେ ଜଣେ ପାପୀ ହୋଇପାରନ୍ତି? ପୁଣି ଆପଣ ଯାହାଙ୍କ ଠାରେ ଅଛନ୍ତି ପରମେଶ୍ୱର କେବଳ ତାହାଙ୍କୁ ହିଁ ଲକ୍ଷ୍ୟ କରିଥାନ୍ତି। ତେଣୁ ଏହା ହିଁ ଆମର ସମୟ ଅଟେ। ଉତ୍ପତ୍ତି ସମୟରେ ଈଶ୍ୱର ଜଗତ ପୃଷ୍ଠରେ ନିଜର ବୀଜକୁ ଯେତେବେଳେ ବୁଣିଥାଇଥିଲେ, ପୁଣି ଏହାକୁ ନିଜର ସନ୍ତାନମାନଙ୍କ ହୃଦୟରେ ମଧ୍ୟ ରୋପଣ କରିଥିଲେ, ଆପଣଙ୍କ ପରିବାର ମଧ୍ୟରେ ତାହା ଦାନ କରିଥିଲେ। ସେମାନେ ଯେ ତାଙ୍କର ବଚନକୁ ରକ୍ଷା କରନ୍ତୁ, ଏହା ହିଁ ତାଙ୍କ ଉଦ୍ଦେଶ୍ୟ ଥିଲା ଏବଂ ଏହା ହିଁ ସେମାନଙ୍କର ସୁରକ୍ଷାର ବିଷୟ ଥିଲା। ସେହି ବଚନକୁ ରକ୍ଷା କରିଥାନ୍ତୁ। ତତ୍ପରେ ସେ ସ୍ଥାନକୁ ଜଣେ ଶତ୍ରୁ ପଶି ଆସିଥିଲା, ପୁଣି ସେହି ରକ୍ଷାର ବନ୍ଧନକୁ ଭାଙ୍ଗି ପକାଇଥିଲା। ନିବାର ବିଜକୁ ବପନ କରିବା ଦ୍ୱାରା ସେ ସୀମା ଲଙ୍ଘନ କରିଥିଲା, ଯାହାକି ଈଶ୍ୱରଙ୍କ ବଚନର ବିରୋଧୀ ଥିଲା। ପୁଣି ଆରମ୍ଭ କାଳ ଯଦି ତାହା ହିଁ ବିରୋଧାଭାବର ବିଷୟ ଥିଲା, ତେବେ ତାହା ଆଜି ମଧ୍ୟ ସେପରି ଅଟେ। ଯେକୌଣସି ବିଷୟ ଯାହାକି ଈଶ୍ୱରଙ୍କ ବଚନ ସହିତ ଅନ୍ୟ କୌଣସି ଅମୂଳକ ଶିକ୍ଷାକୁ ଯୋଗ କରିବ, ତାହା ଅଦ୍ୟାବଧି ନିବାର ବିଜୟ ଅଟେ। ତାହା ଯେ କେଉଁଠାରୁ ଆଗତ ହୋଇଥାଏ ଏହାକୁ ମୁଁ ଭୃକ୍ଷେପ କରେ ନାହିଁ। ତାହା ଯଦି ଏକ ସଂଗଠନ ଆଗତ ହୋଇଥାଏ, ତାହା ଯଦି ଏକ ସେନାଶକ୍ତିରୁ ଆଗତ ହୋଇଥାଏ, ତାହା ଯଦି ରାଜନୈତିକ ଶକ୍ତିରୁ ଆଗତ ହୋଇଥାଏ, ତଥାପି ତାହା ଯେକୌଣସି ବିଷୟ ହୋଇଥାଏ ନା କାହିଁକି, ଯଦି ଏହା ପରମେଶ୍ୱରଙ୍କ ବାକ୍ୟର ବିରୋଧୀ, ତେବେ ତାହା ହିଁ ନିବାର ବିଜୟ ଅଟେ। କେହି ଜଣେ ବ୍ୟକ୍ତି ଯେତେବେଳେ ଠିଆ ହୋଇ ପଡ଼ିଥାନ୍ତି, ପୁଣି ନିଜକୁ ଜଣେ ସୁସମାଚାର ପ୍ରଚାରକ ବୋଲି କହିଥାନ୍ତି, ତତ୍ପରେ ଆଶ୍ଚର୍ଯ୍ୟ ଶକ୍ତିର ସକଳ କାର୍ଯ୍ୟରେ ବିତି ସାରିଅଛି, ଯଦି ସେ ଏପରି ଶିକ୍ଷା ଦିଅନ୍ତି ତାହା ହେଲେ ତାହା ହିଁ ନିବାର ବିଜୟ। ପୁଣି ଅନ୍ୟ ଜଣେ ବ୍ୟକ୍ତି ଯଦି ସେ ଠିଆ ହୋଇ ପଡ଼ନ୍ତି ଆଉ ନିଜକୁ ଜଣେ ପାଳକ କିମ୍ବା ପ୍ରଚାରକ କିମ୍ବା ସେବକ ଏପରି କହନ୍ତି, କୌଣସି ଅନ୍ୟ ସ୍ଥାନ ଏକ ମଣ୍ଡଳୀର ସେବକ ବୋଲି କହିଥାନ୍ତି, ପୁଣି ପ୍ରତିଟି କ୍ଷେତ୍ରରେ ଶାରୀରିକ ଜୀବନ ବିନୁ ଯୀଶୁଖ୍ରୀଷ୍ଟ ଯେ ସମାନ ଅଟନ୍ତି, କାଲି ଆଜି ଓ ଚିରଦିନ ସମାନ ଅଟନ୍ତି, ଏହାକୁ ଯଦି ବିଶ୍ୱାସ ନ କରନ୍ତି ତେବେ ତାହା ହିଁ ନିବାର ବିଜୟ। ପୁଣି ଆଶ୍ଚର୍ଯ୍ୟ କର୍ମ ଗୁଡା ବିଷୟ ତଥା ପୀଡିତ ଯୁଗର ବିଷୟ ଯେ ବିତି ଯାଇ ସାରିଅଛି, ସେପରି ଧରଣ ଏକ ଶିକ୍ଷକ ଯଦି ସେ ଦାନ କରନ୍ତି ତେବେ ତାହା ହିଁ ନିବାର ବିଜୟ। ସେମାନେ ଯେତେବେଳେ ଏପରି କହିଥାନ୍ତି ଅଲୌକିକ ସୁସ୍ଥତା କହି ସେପରି କୌଣସି ବିଶ୍ୱାସ ନାହିଁ ତେବେ ତାହା ହିଁ ନିବାର ବିଜୟ। ପୁଣି ବଚନ ଏହାର ଯୋଗ୍ୟ ପ୍ରତିଜ୍ଞା ସହିତ ଭରପୁର ଅଟେ, ଏହା ତ ଅତ୍ୟଧିକ ରୂପେ ପୂର୍ଣ୍ଣ କରିଥାଏ ପୁଣି ଗହମକୁ ଅବରୋଧ କରିଥାଏ। ଆମେମାନେ ଧ୍ୟାନ ପ୍ରଦାନ କରିଥାଉ ଯେ ନିବାର ବିଜୟର ସର୍ବପ୍ରଥମ ବପନକାରୀ ଜଣକ ଶୈତାନ ବୋଲି ପରିଚିତ ଅଟେ, ପୁଣି ତାହା ଯେ ଆଦି ପୁସ୍ତକ ଏକ ଅଧ୍ୟାୟରେ ହୋଇଥିଲା ସେ ବିଷୟକୁ ଆମେ ଭଲ ଭାବରେ ଜାଣୁ, ସେହି ସ୍ଥାନରେ ଆମେ ଲାଭ କରିଥାଉ। ପୁଣି ଏହି ସ୍ଥାନରେ ମାଥ୍ୟୁ 13 ଅଧ୍ୟାୟ ସୁଦ୍ଧା ଆମେ ତାହାକୁ ଲାଭ କରିଥାଉ। ଯୀଶୁ ଏତେବେଳେ ମଧ୍ୟ ପରିଚିତ କରାଇଥାନ୍ତି ଯେ ତାଙ୍କ ବଚନ ମଧ୍ୟରେ ଯାହା କିଛି ଅମଳନର ବିଷୟ ତାହା ଶୈତାନର ହିଁ କାର୍ଯ୍ୟ। ପୁଣି ଏହି 1956 ମସିହାରେ ଯାହା କିଛି ବିଷୟ ପ୍ରବଞ୍ଚନାକୁ ଅପମାନ କରିଥାଏ ପରମେଶ୍ୱରଙ୍କ ଲିଖିତ ବଚନର ବିରୋଧ ଭାବକୁ ସୃଷ୍ଟି କରିଥାଏ, ପୁଣି ଏଥିରେ ଯେକୌଣସି ବ୍ୟକ୍ତିଗତ ଯୁକ୍ତିର ଶିକ୍ଷା ଭାବକୁ ଯୋଗ କରିଥାଏ ତାହା ହିଁ ନିବାର ବିଜୟ। ଈଶ୍ୱର ଏହାକୁ ଆଦୌ ମାନ୍ୟତା ଦେବେ ନାହିଁ, ସେ ସେପରି ଆଦୌ କରିପାରନ୍ତି ନାହିଁ, ଏହା କଦାପି ମିଶିପାରିବ ନାହିଁ, ନିଶ୍ଚିତ ରୂପେ ଏହା ସେପରି ଆଦୌ ହେବ ନାହିଁ। ଏହା ତ ଠିକ ସୋରିଷ ଦାନା ପରି ଏକ ବୀଜ ଅଟେ, ତାହା ଅନ୍ୟ କୌଣସି ବସ୍ତୁ ବୀଜ ସହିତ ଆଦୌ ମିଶିପାରିବ ନାହିଁ, ଆପଣମାନେ ଏହାକୁ ଆଦୌ ସଂକଳା କରିପାରନ୍ତି ନାହିଁ, ଏହାକୁ ଅସଲି ବୀଜଟିଏ ହୋଇ ରହିବାକୁ ଅଛି ନିବାର ବୀଜ। ପୁଣି ଏତନ ଉଦ୍ୟାନ ମଧ୍ୟରେ ଈଶ୍ୱର ଯେ ନିଜର ସ୍ୱଜାତୀୟ ବୀଜକୁ ବପନ କରିଥିଲେ ତାହା ମାନେ ଧ୍ୟାନ କଲୁ, ପୁଣି ତାହା ଯେ ହେବଲଙ୍କୁ ଜାତ କଲା ସେପରି ଏକ ଶିକ୍ଷାକୁ ଆମେ ଲାଭ କରିଅଛୁ। ମାତ୍ର ଆପଣଙ୍କର ଅପ୍ରାକୃତିକ ବୀଜକୁ ଶୈତାନ ଯେତେବେଳେ ବୁଣି ଦେଇଥିଲା ତାହା କୈନଙ୍କୁ ଜାତ କରିଥିଲା। ଗୋଟିଏ ପ୍ରକାର ବୀଜ ଜଣେ ଧାର୍ମିକ ବ୍ୟକ୍ତିଙ୍କୁ ଜାତ କଲା, ମାତ୍ର ଅନ୍ୟ ପ୍ରକାର ବୀଜ ତାହା ଜଣେ ଅଧାର୍ମିକ ବ୍ୟକ୍ତିଙ୍କୁ ଜାତ କଲା। ଯେହେତୁ ହବା ପ୍ରବଞ୍ଚନ ବାକ୍ୟକୁ କର୍ଣ୍ଣପାତ କରିଥିଲେ ତାହା ଈଶ୍ୱରଙ୍କ ବଚନ ବିରୋଧୀ ବିଷୟ ଥିଲା, ପୁଣି ତାହା ପାପର ଏକ ସତ୍ତାକୁ ସେହି ସ୍ଥାନରେ ପ୍ରକାଶକୁ ଆଣିଥିଲା, ଆଉ ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟ କରି ଆସୁଅଛି। ଆଉ ସ୍ୱର୍ଗଦୂତଗଣ ଆସି ଉଭୟକୁ ପରସ୍ପର ଠାରୁ ଅଲଗା ନ କରିବା ପର୍ଯ୍ୟନ୍ତ ଆମମାନେ ଏହି ବିଷୟ ଗୁଡାକୁ ଆଦୌ ପୃଥକ କରିପାରିବା ନାହିଁ। ତତ୍ପରେ ଈଶ୍ୱର ଆପଣଙ୍କ ସକଳ ସନ୍ତାନଙ୍କୁ ରାଜ୍ୟର ଅଧିକାରୀ କରିବେ, ପୁଣି ବାଳଙ୍ଗା ଗୁଡାକ ଜଳାଯିବ। ସେ ଉଭୟ ଦାକ୍ଷତାର ଉପରେ ଧ୍ୟାନ ଦିଅନ୍ତୁ। ଏହି ବିଷୟ ଉପରେ ଧ୍ୟାନ କରିବାକୁ ଆମେ ଯଦି ଅଧିକ କିଛି ସମୟକୁ ଲାଭ କରନ୍ତେ, ତଥାପି ପ୍ରମୁଖ ଅଂଶ ଗୁଡାକୁ କେବଳ ପରିଚୟଭୁକ୍ତ କରିବାକୁ ଚେଷ୍ଟା କରିଥାଏ, ଯେପରିକି କିଛି କ୍ଷଣ ଉତ୍ତରେ ପୀଡିତମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ଆମେ ଆମ ତଦ୍ୱାରା ବଢିପାରିବା। ପୁଣି ଏଠାରେ 13 ଅଧ୍ୟାୟରେ ପରମେଶ୍ୱର ଯେପରି ଭାବରେ କହିଥିଲେ ସେମାନଙ୍କ ବୀଜ ଠିକ୍ ସେହିପରି ଭାବରେ ଏକାଠି ବଢିଥିଲେ। ଆମମାନଙ୍କ ପରବର୍ତ୍ତୀ ରାତ୍ରି କାଳରେ ମାଥ୍ୟୁ ସୁସମାଚାର ପରେ ତାହା ବିଚାର, ଉଭୟଙ୍କୁ ଏକାଠି ବଢିବାକୁ ଦିଅ। ଆଉ କହିନ ସେ ତ ନରଦେଶକୁ ଯାଇ ବାସ କଲେ, ଆପଣ ନିମନ୍ତେ କନ୍ୟାଟିଏ ପାଇ ଭାର୍ଯ୍ୟ ରୂପେ ତାହାକୁ ବିବାହ କଲେ, ଆଉ ହେବଳ ତ ବଧ କରାଗଲେ, ପୁଣି ତାଙ୍କର ସ୍ଥାନକୁ ଗ୍ରହଣ କରିବା ନିମନ୍ତେ ଈଶ୍ୱର ସେଠଙ୍କୁ ଉତ୍ପନ୍ନ କଲେ, ପୁଣି ଭଲ ଆଉ ମନ୍ଦ ଉଭୟ ମଧ୍ୟରେ ପ୍ରଭେଦକୁ ରକ୍ଷା କରି ବଂଶ ଆଗକୁ ଅଗ୍ରସର କରି ଲାଗିଲା। ପରସ୍ପର କରି ସେମାନଙ୍କ ମଧ୍ୟରେ ପ୍ରତିଟି ବୀଜଟି ସଂଗୃହୀତ ହେଲେ ସେ ବିଷୟ ଆମେ ଧ୍ୟାନ କଲୁ, ଆଉ ଈଶ୍ୱରଙ୍କୁ ନିହାତି ପକ୍ଷେ ସେପରି କରିବାକୁ ହିଁ ଥିଲା। ଈଶ୍ୱରଙ୍କୁ ସେଗୁଡାକ ନାଶ କରିବା ପର୍ଯ୍ୟନ୍ତ ଏଗୁଡାକ ନିହାତି ପକ୍ଷେ ଦୁଷ୍ଟ ପ୍ରକୃତ ହେବାକୁ ହିଁ ଥିଲା। ପୁଣି ଉଭୟ ବୀଜ ନିଜର ଅସ୍ତିତ୍ୱକୁ ଆସିବା ଉତ୍ତରେ ପରିଶେଷ ସେଗୁଡାକ ପରିଚୟକୁ ଆସିଥିଲେ, ଅର୍ଥାତ୍ ନିବାରର ଏବଂ ପ୍ରବଞ୍ଚନର ବୀଜ ପୁଣି ଈଶ୍ୱର ବୀଜ ଉଭୟ ପରିଚୟକୁ ଆସିଥିଲେ, ନିଜ ନିଜର ଅସଲି ରୂପକୁ ଚାଲି ଆସିଥିଲେ। ଆଉ ତାହା ତ ଈଶ୍ୱରୀୟତ ଜିହୁଦା ପୁଣି ଯୀଶୁଖ୍ରୀଷ୍ଟଙ୍କ ନିଜ ନିଜ ମଧ୍ୟରେ ଆଚାର ଅନୁସାରେ ଗ୍ରହଣ କରିନେଇଥିଲେ, ଯେହେତୁ ସେ ହିଁ ତ ଈଶ୍ୱରଙ୍କ ବୀଜ ଥିଲେ, କାରଣ ସେ ହିଁ ଈଶ୍ୱରଙ୍କ ସୃଷ୍ଟିର ମୂଳ ଥିଲେ, ସେ ପରମେଶ୍ୱର ଠାରୁ କୌଣସି ପ୍ରକାର ଉଣା ନଥିଲେ। ଆଉ ଯୀହୁଦା ଈଶ୍ୱରୀୟ ବିନାଶର ସନ୍ତାନ ଥିଲା, ନରକରୁ ଆସିଥିଲା ପୁଣି ନରକକୁ ଚାଲି ଯାଇଥିଲା। ଯୀଶୁଖ୍ରୀଷ୍ଟ ପରମେଶ୍ୱରଙ୍କ ପୁତ୍ର ଥିଲେ, ପରମେଶ୍ୱର ବଚନ ଦେହଧାରୀ ହୋଇଥିଲେ। ଯୀହୁଦା ଈଶ୍ୱରୀୟ ନିଜ ପ୍ରବଞ୍ଚନଜନିତ ଆଚରଣ ଯୋଗୁଁ ଶୈତାନର ବୀଜ ଥିଲା, ପୁଣି ପ୍ରବଞ୍ଚନ କରିବା ନିମନ୍ତେ ଜଗତକୁ ଆସିଥିଲା। ଆରମ୍ଭରୁ ଆପଣଙ୍କ ପୂର୍ବଜ କୈନଙ୍କ ପରି ମନ୍ଦ ଆଚରଣ ବିଶିଷ୍ଟ ଥିଲା। ଯୀହୁଦା କେବଳ ମଣ୍ଡଳୀର ସଦସ୍ୟ ହୋଇ ରହିଥିଲା, ସେ ପ୍ରକୃତରେ ବିଶ୍ୱସ୍ତ ନଥିଲା, ସେ ପ୍ରକୃତରେ ବିଶ୍ୱାସ ଲାଭ କରିନଥିଲା, ସେ ପ୍ରକୃତରେ ଯୀଶୁଙ୍କୁ ପରହସ୍ତଗତ କରିନଥିଲା। ତଥାପି ଆପଣମାନେ ଧ୍ୟାନ ଦିଅନ୍ତୁ, ସେ ପ୍ରବଞ୍ଚନ ସେହି ବୀଜକୁ ବ୍ୟାପନ କରିଥିଲା, ସେ ବିଚାର କରିଥିଲା ଯେ ସେ ଜଗତ ସହିତ ଆଉ ଦୁଷ୍ଟତ୍ମା ସହିତ ବନ୍ଧୁତା ସ୍ଥାପନ କରି ରହିପାରେ, ପୁଣି ଯୀଶୁଙ୍କ ସହିତ ମଧ୍ୟ ବନ୍ଧୁତା ସ୍ଥାପନ କରି ରହିପାରେ। ତଥାପି ଏ ଦୁଇଟି ବିଷୟରେ ଏକ ଯୋଗ୍ୟ ସିଦ୍ଧାନ୍ତକୁ ଗ୍ରହଣ କରିବା ନିମନ୍ତେ ତା ପକ୍ଷରେ ଅଧିକ ବିଳମ୍ବ ହୋଇସାରିଥିଲା। ଆଉ ମୃତ୍ୟୁର ସମୟ ଯେତେବେଳେ ପ୍ରସ୍ତୁତ ହୋଇଥିଲା ପୁଣି ଦୁଷ୍ଟ ପ୍ରକୃତ କର୍ମକୁ ସେ ଯେତେବେଳେ କରିଥିଲା ସେତେବେଳେ ଆଗକୁ ବଢିବାର ଓ ଆଉ ପଛକୁ ଫେରିବାର ମଧ୍ୟରେ ଥିବା ବିଚ୍ଛେଦ ସୀମାରେଖାକୁ ସେ ପାର କରିସାରିଥିଲା। ଜଣେ ପ୍ରବଞ୍ଚକ ହୋଇ ଯେଉଁ ମାର୍ଗରେ ତାକୁ ଚାଲିବାର ଥିଲା ସେହି ମାର୍ଗରେ ସେ ଅଗ୍ରସର ହୋଇଥିଲା। ସେ ନିବାରଣ ବିଜୟକୁ ଅପହରଣ କରିଥିଲା। ସେହି ଯୁଗର ବିରାଟ ସଂସ୍ଥା ଗୁଡ଼ିକର ଅନୁକମ୍ପାକୁ ଲାଭ କରିବା ନିମନ୍ତେ ସେ ଯତ୍ନ କରିଥିଲା। ସାଦୁକି ଆଉ ଫାରୁସି ମାନଙ୍କର ଅନୁକମ୍ପା ପାଇବାକୁ ଇଚ୍ଛା କରିଥିଲା ଆଉ ସେ ଏପରି ମଧ୍ୟ ବିଚାର କରିଥିଲା ଯେ ସେହି ଅର୍ଥରେ ନିଜର ଜଣେ ଧନୀ ବ୍ୟକ୍ତି ହୋଇଯିବ ପୁଣି ନିଜ ଲୋକମାନେ ମଧ୍ୟ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ହୋଇଯିବ। ତାହା ଯଦି ଅଧିକାଂଶ ବ୍ୟକ୍ତିଙ୍କୁ ସେପରି ଧରଣର ପ୍ରବଞ୍ଚନାକୁ ଆକର୍ଷଣ କରିବାକୁ ପ୍ରେରକ ନଥାଏ, ଲୋକମାନଙ୍କର ଅନୁକମ୍ପା ପାଇବା ନିମନ୍ତେ ସେପରି ପ୍ରେରଣା ଦେଇଥାଏ। ମାତ୍ର ଆସନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ପାଇବା ପାଇଁ ଆମେ ଯତ୍ନ କରିବା। ମନୁଷ୍ୟର ଅନୁକମ୍ପା ପାଇବା ପାଇଁ ଆଦୌ ଯତ୍ନ କରିବା ନାହିଁ। ତଥାପି ତା ମଧ୍ୟରେ ଯେଉଁ ପ୍ରବଞ୍ଚନାଟି ମୁଣ୍ଡ ଟେକିଥିଲା ତାହା ହିଁ ଯିହୁଦା ପରିଶେଷରେ ସମ୍ପନ୍ନ କରିଥିଲା। ପୁଣି ଯୀଶୁ ଯେ ବଚନ ଥିଲେ ଏହାକୁ ଆମେ ସମସ୍ତେ ଜାଣୁ। ଯୋହନ ଏକ ମଧ୍ୟରେ ଏପରି ଲେଖା ହୋଇଅଛି, ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସହିତ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ, ପୁଣି ସେହି ବାକ୍ୟ ଦେହଧାରୀ ହେଲେ ଆଉ ଆମମାନଙ୍କ ମଧ୍ୟରେ ବାସ କଲେ। ତେବେ ତ ବଚନ ଏକ ବୀଜ ଅଟେ ଆଉ ସେହି ବୀଜ ଦେହଧାରୀ ହେଲେ ଏବଂ ଆମମାନଙ୍କ ମଧ୍ୟରେ ବାସ କଲେ। ଆଉ ଯିହୁଦା ଯଦି ଶତ୍ରୁର ବୀଜ ଆଉ ବାଳଙ୍ଗା ବୀଜ ଥିଲା ତେବେ ତାହା ମଧ୍ୟ ଦେହଧାରୀ ହୋଇଥିଲା। ପୁଣି ଯିହୁଦା ଇସ୍କରିଓତର ବ୍ୟକ୍ତିତ୍ୱରେ ଆମମାନଙ୍କ ମଧ୍ୟରେ ବାସ କରିଥିଲା। ସେ ତ ପ୍ରକୃତରେ କୌଣସି ଯୋଗ୍ୟ ବିଶ୍ୱାସର ଅସଲି ବିଶ୍ୱାସର ଅଧିକାରୀ ନଥିଲା। ସେ ଯାହାକୁ ବିଶ୍ୱାସ ବୋଲି ବିଚାର କରିଥିଲା ତାହାକୁ ହିଁ ଲାଭ କରିଥିଲା। ବିଶ୍ୱାସ ଲାଭ କରିବାକୁ ସେପରି ଧରଣ ଏକ ପ୍ରକାଶ ଥିଲା ଯାହାକୁ ବିଶ୍ୱାସ ଉତ୍ପନ୍ନ କରିବାର ଏକ ପ୍ରକାର ବିଶ୍ୱାସ ଥିଲା। ପରମେଶ୍ୱରଙ୍କ ଏକ ପ୍ରକୃତ ବିଶ୍ୱାସ ତାହା ତ ଈଶ୍ୱରଙ୍କଠାରେ ବିଶ୍ୱାସ କରିବ। ପୁଣି ଈଶ୍ୱର ବାକ୍ୟ ଅଟନ୍ତି, ପୁଣି ଏହା ଆପଣ ମଧ୍ୟରେ କୌଣସି ଅଯୌକ୍ତିକର ବିଷୟକୁ ଯୋଗ କରିବେ ନାହିଁ। ବାଇବଲ ଆମମାନଙ୍କ ପରି କହିଥାଏ ଯେ ଯଦି ଆମେ ବାକ୍ୟଟି ଯୋଗ କରୁ କିମ୍ବା ବାକ୍ୟଟି ସେଥିରୁ କାଟି ପକାଉ ଆମମାନଙ୍କ ଅଂଶ ଜୀବନ ପୁସ୍ତକରୁ ଲୋପ କରାଯିବ। ପ୍ରକାଶିତ ବାକ୍ୟ ନାମକ ପୁସ୍ତକର ସର୍ବଶେଷ ଅଧ୍ୟାୟର 22:18 ପଦରେ ସେପରି ଲେଖାଯାଇଅଛି, ଅତି ଆଦ୍ୟ କାଳରେ ଆରମ୍ଭ ସମୟରେ ବାଇବଲ ପ୍ରଥମ ପୁସ୍ତକରେ ସେହି ବଚନର କୌଣସି ଗୋଟିଏ ବାକ୍ୟକୁ ଉଲ୍ଲଂଘନ ନ କରିବାକୁ ଈଶ୍ୱର ସେମାନଙ୍କୁ ଆଜ୍ଞା ଦେଇଥିଲେ। ପ୍ରତିଟି ବାକ୍ୟକୁ ଅବଶ୍ୟ ପାଳନ କରିବାକୁ ହୋଇଥିଲା, ସେମାନଙ୍କୁ ସେହି ବଚନ ଦ୍ୱାରା ଜୀବିତ ରହିବାକୁ ହୋଇଥିଲା। ପୁଣି ଯୀଶୁଖ୍ରୀଷ୍ଟ ମଧ୍ୟ ଧର୍ମ ପୁସ୍ତକର କେନ୍ଦ୍ର ଭାବରେ ଆସିଥିଲେ ଆଉ ଆପଣା ଯୁଗରେ ସେ ତାହା ହିଁ କହିଥିଲେ। ପୁଣି ଏପରି କହିଥିଲେ, ମନୁଷ୍ୟ କେବଳ ରୋଟିରେ ବଞ୍ଚେ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖ ନିର୍ଗତ ପ୍ରତ୍ୟେକ ବଚନରେ ଜୀବିତ ରହେ। ପୁଣି ପ୍ରକାଶିତ ବାକ୍ୟ ଶେଷ ଯୁଗରେ ଆମମାନ ନିକଟରେ ଭାବବାଣୀ କରି କହିଥିଲେ, ଯିଏ କେହି ଏହି ପୁସ୍ତକରୁ କେବଳ ଗୋଟିଏ ବଚନ ଲୋପ କରିବ କିମ୍ବା ସେଥିରୁ କେବଳ ଗୋଟିଏ ବଚନ ଯୋଗ କରିବ ତେବେ ଜୀବନ ପୁସ୍ତକ ତାହାର ଅଂଶ ଲୋପ ପାଇବ। ସେଇଥିରୁ ଅସ୍ପଷ୍ଟତାର ଛାୟାପଥର କୌଣସି ବିଷୟ ଆଉ ଥାଇ ନପାରେ, କେବଳ ଏକ ପ୍ରକୃତ ଆଉ ଅମିଶ୍ରିତ ଈଶ୍ୱରଙ୍କ ବାକ୍ୟ ହିଁ ରହିବ। ସେହିମାନେ ହିଁ ଈଶ୍ୱରଙ୍କ ପୁତ୍ରଗଣ ଅଟନ୍ତି, ସେହିମାନେ ହିଁ ଈଶ୍ୱରଙ୍କ କନ୍ୟାଗଣ ଅଟନ୍ତି, ଯେଉଁମାନେ ମନୁଷ୍ୟ ଇଚ୍ଛାରୁ ଜାତ ହୋଇନଥାନ୍ତି କିମ୍ବା କରମର୍ଦ୍ଦନ କରିବା ଦ୍ୱାରା କିମ୍ବା ବାପ୍ତିଷ୍ମ କୌଣସି ଶିକ୍ଷାରୁ ଜାତ ହୋଇନଥାନ୍ତି, ମାତ୍ର ପବିତ୍ରତ୍ମଙ୍କ ଦ୍ୱାରା ପରମେଶ୍ୱରଙ୍କ ଆତ୍ମାରେ ଜାତ ହୋଇଥାନ୍ତି। ପୁଣି ସେମାନଙ୍କ ଦ୍ୱାରା ବଚନ ସ୍ୱୟଂରୁ ପ୍ରକଟିତ ହୋଇଅଛନ୍ତି, ତାହା ହିଁ ଈଶ୍ୱରଙ୍କ ଅସଲି ବୀଜ ଅଟେ। କୌଣସି ଏକ ମଣ୍ଡଳୀ ସହିତ ଶତ୍ରୁ ଜଣକ ସହଭାଗିତ ରଖିଥାଏ, ପୁଣି ଏକ ଧର୍ମ ଶିକ୍ଷା ସହିତ, ଏକ ସିଦ୍ଧାନ୍ତ ଓ ରୀତିନୀତି ସହିତ କିମ୍ବା ଅନ୍ୟ କୌଣସି ବିଷୟ ସହିତ ଅତି ଶାସ୍ତ୍ର ବିଶ୍ୱାସୀ ହୋଇଥାଏ, ମାତ୍ର ତାହା ତ ସେପରି ନୁହେଁ, ତାହା ଏକ ପ୍ରବଞ୍ଚନର ବିଷୟ। ପରମେଶ୍ୱର ବଚନର ସତ୍ୟ ବଚନର ଯାହା କିଛି ଶିକ୍ଷା ସେହି ଅସଲି ନିର୍ଦ୍ଧାର ସହିତ ବାଧା ସୃଷ୍ଟି କରିଥାଏ ତାହା ହିଁ ପ୍ରବଞ୍ଚନ ବିଷୟ। ଆଉ ଆମେ କିପରି ଭାବେ ତାହାକୁ ଜାଣିପାରିବା? ସେମାନେ ତେପରି କହିଥାନ୍ତି, ଆଚ୍ଛା ସେମାନେ ଏହାକୁ ବ୍ୟାଖ୍ୟା କରିବାର ଅଧିକାରକୁ ଲାଭ କରିଅଛନ୍ତି। ଆଜ୍ଞା, ସେପରି ନୁହେଁ, ଈଶ୍ୱରଙ୍କ ବଚନକୁ ବ୍ୟାଖ୍ୟା କରିବା ଅଧିକାର କୌଣସି ବ୍ୟକ୍ତି ପାଇ ନାହାନ୍ତି, ସେ ତ ସ୍ୱୟଂରୁ ନିଜ ବଚନର ବ୍ୟାଖ୍ୟାକାର ଅଟନ୍ତି। ସେ ତ ଏହାକୁ ପ୍ରତିଜ୍ଞା କରିଥାନ୍ତି, ତତ୍ପରେ ସେ ଏହାକୁ କାର୍ଯ୍ୟକାରୀ କରିଥାନ୍ତି, ତାହା ହିଁ ସେ ବିଷୟର ବ୍ୟାଖ୍ୟା ଅଟେ। ସେ ଏହାକୁ ଯେତେବେଳେ ପ୍ରତିଜ୍ଞା କରିଥିଲେ ତତ୍ପରେ ସେ ଏହାକୁ ସଫଳ ମଧ୍ୟ କରିଥାନ୍ତି, ସେ ହିଁ ତ ଏହାର ଯୋଗ୍ୟ ବ୍ୟାଖ୍ୟା ଅଟନ୍ତି। ଯେକୌଣସି ବାକ୍ୟ ଈଶ୍ୱରଙ୍କ ବଚନର ବିରୋଧୀ ଶିକ୍ଷା ଦେଇଥାଏ ତାହା ହିଁ ପ୍ରବଞ୍ଚନ ଉଦ୍ଦେଶ୍ୟ ନିଶ୍ଚିତ ରୂପେ ସେପରି। ପୁଣି ମୁଁ ଯେପରି କହିଅଛି, ଯିହୁଦା ନିକଟରେ ପ୍ରକୃତରେ କୌଣସି ବାସ୍ତବ ବିଶ୍ୱାସ ନଥିଲା, ତା ନିକଟରେ ଏକ ସୃଷ୍ଟ ବିଶ୍ୱାସର ଭରସା ଥିଲା। ସେ ତ ଏପରି ଏକ ବିଶ୍ୱାସର ଅଧିକାରୀ ଥିଲା ଯାହା କିପରି ବିଶ୍ୱାସ ରଖିଥିଲା ଯେ ସେ ଈଶ୍ୱରଙ୍କ ପୁତ୍ର ଥିଲେ ବୋଲି, ମାତ୍ର ସେ ଯେ ପ୍ରକୃତରେ ଈଶ୍ୱର ପୁତ୍ର ଥିଲେ ତାହାକୁ ସେ ଜାଣିନଥିଲା। ସେ ଏହାକୁ ସେପରି ଆଦର କରିପାରିନଥାନ୍ତା। ପୁଣି ପରମେଶ୍ୱରଙ୍କ ଏହି ବଚନ ଯେ ପ୍ରକୃତ ସତ୍ୟ ଏହାକୁ ଜାଣି ସୁଦ୍ଧା ଯେ କେହି ବ୍ୟକ୍ତି ଏହା ସହିତ ସାଲିସ କରିଥାଏ ସେ ତ ସୁସ୍ଥ ଭରସାର ବିଶ୍ୱାସକୁ ଲାଭ କରିଅଛି। ଈଶ୍ୱରଙ୍କ ପ୍ରକୃତ ଦାସ ସେହି ବଚନ ଉପରେ ନିର୍ଭରଶୀଳ ହୋଇ ରହିଥାନ୍ତି। ବିଗତ କେତେକ ରାତ୍ର ପୂର୍ବେ ଆରିଜୋନାର ଜନୈକ ସେବକ ଏକ ବିଖ୍ୟାତ ସ୍କୁଲର ସେ ଜଣେ ଶିକ୍ଷକ ଥିଲେ ଯାହାକି ସେହି ସହରରେ ଅଛି। ସେ ମୋ ପାଖକୁ ଆସି ମୋତେ ଏପରି କହିଥିଲେ, ମୁଁ ଆପଣଙ୍କୁ କିଛି ବିଶେଷ ବିଷୟ ଉପରେ ସୁଧାରିବାକୁ ଚାହେଁ। ମୁଁ କହିଥିଲି, ସେପରି ସୁଯୋଗକୁ ଆପଣ କେବେ ଲାଭ କରିଛନ୍ତି? ମୁଁ କହିଥିଲି, ମୁଁ ଜାଣିଥିବା ଅନୁସାରେ ଏହା ହିଁ ସବୁଠାରୁ ଉତ୍ତମ ସୁଯୋଗ ଅଟେ। ଆଉ ସେ ଆସିଥିଲେ, ପୁଣି କହିଥିଲେ, ବ୍ରାହ୍ମଣ ମହାଶୟ, ଆପଣ ତ ଯତ୍ନ କରୁଅଛନ୍ତି, ଆପଣ ଯେ ବିଶ୍ୱସ୍ତ ସତ୍ୟବାଦୀ ଏହା ମୁଁ ବିଶ୍ୱାସ କରେ, ତଥାପି ଆପଣ ଏହି ଜଗତକୁ ପୀଡିତ ମାନଙ୍କ ଧର୍ମ ଶିକ୍ଷାକୁ ପରିଚିତ କରିବାକୁ ଚେଷ୍ଟା କରୁଅଛନ୍ତି। ପୁଣି ଏପରି କହିଥିଲେ, ପୀଡିତ ମାନଙ୍କ ସହିତ ପୀଡିତ ଯୁଗଟି ଶେଷ ଯାଇଅଛି। ମୁଁ କହିଥିଲି, ସର୍ବପ୍ରଥମ ବିଷୟ ଯାହାକି ମୁଁ ଆପଣଙ୍କୁ ପଚାରିବାକୁ ଇଚ୍ଛା କରିବି, ହେ ମୋର ଭାଇ, ମୁଁ ଏପରି ପଚାରିବାକୁ ଚାହିଁବି, ପରମେଶ୍ୱର ପ୍ରତିଟି ବାକ୍ୟ ଯେ ବ୍ୟାଖ୍ୟା ହୋଇସାରିଅଛି ଏହାକୁ ଆପଣ ବିଶ୍ୱାସ କରନ୍ତି କି? ସେ କହିଥିଲେ, ମହାଶୟ, ହଁ, ମୁଁ ନିଶ୍ଚିତ ଭାବେ ସେପରି ବିଶ୍ୱାସ କରେ। ମୁଁ କହିଥିଲି, ତେବେ ପୈତିକ ଯୁଗର ଯେ ଅବସାନ ଘଟିଅଛି ସେପରି ଏକ ତଥ୍ୟକୁ ଆପଣ ଧର୍ମଶାସ୍ତ୍ର ମୋତେ ଦେଖାଇ ପାରିବେ କି? ତେଣୁ ଏହା ଯେ କେଉଁ ସ୍ଥାନରେ ସେପରି ହୋଇଅଛି ଆପଣ ତାହା ମୋତେ ଦେଖାଇ ଦିଅନ୍ତୁ, ତେବେ ଯାଇ ମୁଁ ଆପଣଙ୍କ ସହିତ ବିଶ୍ୱାସ କରିବି। ପୁଣି ମୁଁ କହିଥିଲି, ପୈତିକ ଶିକ୍ଷାର ଲେଖକ ସେହି ଜଣକ ଯିଏକି ରାଜ୍ୟର ନିମନ୍ତେ ଚାବିଟିକୁ ଲାଭ କରିଥିଲେ, ତାହା ତ ପେଣ୍ଟିକଷ୍ଟ ଦିନ ଥିଲା ଯେଉଁଦିନ କି ପୈତିକ ଯୁଗଟି ପରିଚୟକୁ ଆସିଥିଲା। ସେମାନେ କହିଥିଲେ, ହେ ଭାଇମାନେ, ଉଦ୍ଧାର ପାଇବା ନିମନ୍ତେ ଆମେ କଣ କରିପାରିବା? ସେ କହିଥିଲେ, ମନ ପରିବର୍ତ୍ତନ କରନ୍ତୁ, ପୁଣି ନିଜ ନିଜର ପାପ କ୍ଷମା ନିମନ୍ତେ ଆପଣମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିତ ହେଉନ୍ତୁ, ତେବେ ଆପଣମାନେ ପବିତ୍ର ଆତ୍ମାଙ୍କ ଦାନ ପ୍ରାପ୍ତ ହେବେ। ଯେହେତୁ ଏହି ପ୍ରତିଜ୍ଞା ଆପଣମାନଙ୍କ ନିମନ୍ତେ, ପୁଣି ଆପଣମାନଙ୍କ ସନ୍ତାନ ସନ୍ତତିମାନଙ୍କ ନିମନ୍ତେ, ପୁଣି ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ପରମେଶ୍ୱର ଆପଣଙ୍କ ନିକଟକୁ ଆହ୍ୱାନ କରିବେ, ସେ ସମସ୍ତଙ୍କ ନିମନ୍ତେ ଅଟେ। ସୁତରାଂ ବଚନ ସ୍ୱୟଂରୁ କିପରି ବିରୋଧ କରିପାରନ୍ତି? ସେ ବ୍ୟକ୍ତି ଜଣ କହିଥିଲେ, ଆଜି ରାତିରେ ମୁଁ ଭୀଷଣ ଶୀତଳ ଅବସ୍ଥାକୁ ଲାଭ କରିଛି। ମୁଁ କହିଥିଲି, ସେପରି ଏକ ଅବସ୍ଥାରେ ଅବସ୍ଥା କଥାକୁ ମୁଁ ମୋତେ ବିଚାର କରେ, ବୁଝନ୍ତି ତ? ପରମେଶ୍ୱର ଅଦ୍ୟାବଧି ଆହ୍ୱାନ କରୁଅଛନ୍ତି, ସେ ବିଷୟକୁ ଆପଣ ମୋତେ କହନ୍ତି କି? ଆଉ ଈଶ୍ୱର ଯଦି ଅଦ୍ୟାବଧି ଆହ୍ୱାନ କରୁଅଛନ୍ତି, ତେବେ ତ ପ୍ରେରିତିକ ଯୁଗଟି ବର୍ତ୍ତମାନ ସୁଦ୍ଧା ସ୍ଥିତିବାନ ଅଟେ। ନିଶ୍ଚିତ ରୂପେ ଯେତେ ଜଣଙ୍କୁ ଆମମାନଙ୍କ ପ୍ରଭୁ ଈଶ୍ୱର ଆହ୍ୱାନ କରିବେ, ସର୍ବଦାରୁ ଆହ୍ୱାନ କରିବେ, ଯେତେ ଜଣଙ୍କୁ ସେ ଆହ୍ୱାନ କରିବେ, ଏହା ତ ବର୍ତ୍ତମାନ ସୁଦ୍ଧା ପ୍ରେରିତିକ ଯୁଗ ହୋଇ ରହିଥିବ, ଯେହେତୁ ଯୀଶୁଖ୍ରୀଷ୍ଟ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି। ବର୍ତ୍ତମାନ ଆଜି ଆମେ ଲକ୍ଷ୍ୟ କରିଥାଉ ଯେ ଏହି ନିବାର ବିଜୟଟି ପ୍ରତ୍ୟେକ ଯୁଗରେ ବପନ କରାଯାଇ ଆସିଅଛି। ପୁଣି ପରବର୍ତ୍ତୀ 10 କିମ୍ବା 15 ମିନିଟ୍ ଭିତରେ ଏହାକୁ ଲାଭ କରିବାକୁ ଯଦି ସମ୍ଭବ ପଡ଼ୁଥିଲା, ତେବେ ମୁଁ ଏହାକୁ ସେପରି କରିପାରିଥାନ୍ତି, ମାତ୍ର ଆପଣ ତାହା କରିପାରନ୍ତି ନାହିଁ। ସମସ୍ତ ଯୁଗର ଅନ୍ତରାଳରେ ଆମେ ସମସ୍ତେ ତ ଅଟୁ, ଆମମାନ ମଧ୍ୟରେ ପ୍ରାୟ ସମସ୍ତେ ବାଇବଲ ଅଧ୍ୟୟନ ନିଶ୍ଚୟ କରିଥିଲୁ। ପୁଣି ଯେପରିକି ଯୀଶୁଙ୍କ ନାୟ ସେ ଯେତେବେଳେ ଆସିଥିଲେ, ଆଉ ଧର୍ମଶାସ୍ତ୍ର ଅର୍ଥ କରିବା ବିଷୟରେ ଉପରେ ସେ ପ୍ରବଞ୍ଚନ ଏକ କାରଣକୁ ପାଇଥିଲେ, ବିରୋଧ ଭାବ ବିଷୟକୁ ପାଇଥିଲେ। ସେ ତ ପ୍ରବର୍ତ୍ତିତ ହୋଇଥିବା ବଚନ ଥିଲେ, ସେ ପରମେଶ୍ୱରଙ୍କ ବଚନର ଯୋଗ୍ୟ ଅର୍ଥ ସ୍ୱୟଂରୁ ଥିଲେ, କାରଣ ସେପରି କହିଥିଲେ, ତୁମେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ, କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ, ଆଉ ସେହି ଧର୍ମଶାସ୍ତ୍ର ମୋ ବିଷୟରେ ସାକ୍ଷ୍ୟ ଦେଉଅଛି। ଆପଣମାନଙ୍କ ସ୍ଥିତି ଠିକ ସେଇଠାରେ ରହିଅଛି, ସେ ତ ବଚନର ଯୋଗ୍ୟ ବ୍ୟାଖ୍ୟା ଥିଲେ। ପୁଣି ଏହି ଯୁଗର ନୂତନ ଜନ୍ମ ଲାଭ କରିଥିବା ଈଶ୍ୱରଙ୍କ ସକଳ ପୁତ୍ର କନ୍ୟା ବଚନର ଉଚିତ ବ୍ୟାଖ୍ୟା ଅଟନ୍ତି। ଆପଣମାନେ ସମସ୍ତ ଲୋକଙ୍କ ଦ୍ୱାରା ପଠିତ ହୋଇଥିବା ଈଶ୍ୱରଙ୍କ ବଚନ ଲିଖିତ ପତ୍ରୀ ଅଟନ୍ତି, ହଁ ତାହା ଧ୍ୟାନ ଦିଅନ୍ତୁ। ସେ କହିଥିଲେ, ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକୁ ପ୍ରବଞ୍ଚନ ଜନିତ ବାକ୍ୟଗୁଡ଼ିକୁ ଧର୍ମର ଉପଦେଶ ବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି। ପ୍ରବଞ୍ଚନ ଜନିତ ବିଧିଗୁଡ଼ାକୁ ଶିକ୍ଷା ଦେଇ ସେମାନେ ବୃଥାରେ ଆମ୍ଭର ଆରାଧନା କରନ୍ତି। ମନୁଷ୍ୟର ବିଧିଗୁଡ଼ାକୁ ମନୁଷ୍ୟମାନଙ୍କ ଧର୍ମ ଉପଦେଶ ବାଣୀଗୁଡ଼ିକୁ ସେଗୁଡ଼ାକ ଏପରି ଈଶ୍ୱରଙ୍କ ବାକ୍ୟ ଏପରି ଶିକ୍ଷା ଦେଉଛନ୍ତି, ଯେତେବେଳେ ଈଶ୍ୱର ବଚନ ସହିତ ଏଗୁଡ଼ିକର କୌଣସି ସମ୍ପର୍କ ରହିନାହିଁ। ଧ୍ୟାନ ଦିଅନ୍ତୁ, ପ୍ରତ୍ୟେକ ଯୁଗ ସେପରି ଧର ଶସ୍ୟକୁ ଉତ୍ପନ୍ନ କରିଥିଲା, ପ୍ରତ୍ୟେକ ଯୁଗ ଏହାକୁ ସେପରି ଭାବରେ ଉତ୍ପନ୍ନ କରିଥିଲେ, ପୁଣି ଆମମାନଙ୍କ ଯୁଗଟି ସେଥିରୁ ବାଦ ପଡ଼ି ନପାରେ। ଆମେମାନେ ସୁଦ୍ଧା ସେହି ସମାନ ଧରଣର ଶସ୍ୟକୁ ଲାଭ କରିଛୁ, ପୁଣି ଅନ୍ୟାନ୍ୟ ସକଳ ଯୁଗଠାରୁ ସୁଦ୍ଧା ଏହାର ଉତ୍ପାଦନଟି ଏହି ଯୁଗରେ ସବୁଠାରୁ ଅଧିକ, ଯେହେତୁ ଜଗତ ଇତିହାସର ଏହା ହିଁ ଶେଷ ଯୁଗ। ପୁଣି ଆଜି ଜଗତର ସମ୍ମୁଖରେ ଯେପରି ଅବସ୍ଥା ଉପସ୍ଥିତ, ଏହା ହିଁ ପ୍ରବଞ୍ଚନର ସବୁଠାରୁ ଶ୍ରେଷ୍ଠ ଅବସ୍ଥା, ଯାହାକି ପୂର୍ବେ ଏହା ଜଗତ ଆଦୌ ଲାଭ କରିନଥିଲା। ଅନ୍ୟ ଯୁଗ ପ୍ରବଞ୍ଚନ ଅବସ୍ଥାଟି ତା ଦେଶମାନଙ୍କୁ ସତ୍ୟ ଓ ଜୀବିତ ଈଶ୍ୱର ବଚନ ଦୂରେଇ ନେଇ ପ୍ରତିମା ଗୁଡାକ ଆଡ଼କୁ ଆକର୍ଷିତ କରିଥିଲା। ଆଜି ମାଥେ 24:24 ପଦରେ ଯୀଶୁ କହିଥିଲେ, ଏହା ଏପରି ନିକଟତର ହୋଇ ରହିଥିବ ଯେ ଯଦି ସମ୍ଭବ ହୁଏ ତେବେ ତା ମନୋନୀତ ମାନଙ୍କୁ ସୁଦ୍ଧା ଭ୍ରାନ୍ତ କରିବ। ନିବାର ବିଜୟ ବିଷୟରେ ଆଲୋଚନା କରିଥାନ୍ତି। ଆରେ ବା, ଏହା ତ ଅତି ଚତୁର ଅଟେ। ଶୈତାନ ପ୍ରଜାଗଣଙ୍କ ମଧ୍ୟରେ ଅବସ୍ଥିତ, ପୁଣି ଜଣେ ଈଶ୍ୱର ତତ୍ତ୍ୱବିତ୍ ସହିତ ସେପରି ବିଦ୍ୟମାନ। କେହି ଜଣେ ବ୍ୟକ୍ତି ଡକ୍ଟର ଇଣ୍ଡିଭିଜିଟି ପଦବୀକୁ ଧରି ସେହି ବଚନକୁ ଅତି ସିଦ୍ଧାନ୍ତ ସହିତ ଶିକ୍ଷା ଦେଇପାରନ୍ତି।
ଯୀଶୁ ସେପରି କହିଥିଲେ, ତଥାପି କେବଳ ତାଙ୍କୁ ଲକ୍ଷ୍ୟ କରିଥାନ୍ତୁ ଯେକୌଣସି ସ୍ଥାନରେ ସେ ଅବଶ୍ୟ ଉପସ୍ଥିତ ରହିଥିବେ। କହିଥିଲେ ବହୁତ କିଛି, ଏହା ତ ସେହି ବିଷୟର ନିମନ୍ତେ ଆଦୌ ନଥିଲା। ହଁ, ଏହା ତ ତାହା ପାଇଁ ମଧ୍ୟ ଉଦ୍ଦିଷ୍ଟ ଥିଲା, କାରଣ ଏହା ଯେ ସେପରି ଧରଣର ବିଷୟ ଥିଲା ଈଶ୍ୱର ଏପରି କହିଥିଲେ। ଧ୍ୟାନ ଦିଅନ୍ତୁ, ଏହା ଯେ କଣ କରିଥିଲା ତାହାକୁ ଲକ୍ଷ୍ୟ କରନ୍ତୁ। ସେତେବେଳେ ଏହି ସମାନ ଧରଣର ପାପାଚରଣ ନୋହଙ୍କ ସମୟରେ ଈଶ୍ୱରଙ୍କ କଥାକୁ ପ୍ରଜ୍ୱଳିତ କରାଇଥିଲା। ଯେତେବେଳେ ଈଶ୍ୱର ନିଜର ଜଣେ ଭାବାଦୀଙ୍କୁ ପ୍ରେରଣ କରିଥିଲେ, ପୁଣି ପ୍ରଜ୍ୱଳିତ ଅଗ୍ନିରୂପୀ ସୁସମାଚାରକୁ ପ୍ରଚାର କରିଥିଲେ,
ଲୋକମାନଙ୍କୁ ମନ ପରିବର୍ତ୍ତନ ଆହ୍ୱାନ ପ୍ରଦାନ କରିଥିଲେ, ଆଉ ପାପ ପ୍ରାବିତ ହୋଇ ଅପସାଇ ଯାଇଥିଲା।
ତତ୍ପରେ ଶୈତାନ କଣ କଲା, ଆମର ମଧ୍ୟ ଦେଇ ତାହା ପୁନଶ୍ଚ ପଶ୍ଚାତ ଭାବରୁ ପ୍ରବେଶ କରିଥିଲା, ଆଉ ଏହାକୁ ପୁନଶ୍ଚ ବୁଣିବାରେ ଆରମ୍ଭ କରିଥିଲା। ତାହା ହିଁ ପ୍ରକୃତ ସତ୍ୟ କଥା। ତତ୍ପରେ ଜଣେ ଶ୍ରେଷ୍ଠ ଭାବାଦୀ ମୂଷା ଆସିଥିଲେ, ଇସ୍ରାଏଲ ସନ୍ତାନଗଣଙ୍କୁ ଅରଣ୍ୟ ମଧ୍ୟରୁ କାଢି ଘେଣିଜା ନିମନ୍ତେ ଉପସ୍ଥିତ ହୋଇଥିଲେ। କଣ ଘଟିଥିଲା, ମୂଷା ଈଶ୍ୱରଙ୍କ ଜଣେ ଶ୍ରେଷ୍ଠ ଭାବବାଦୀ ଥିଲେ, ପ୍ରକୃତରେ ନିରାଟ ସତ୍ୟ ରୂପେ ପ୍ରକଟିତ ହୋଇଥିବା ସତ୍ୟଙ୍କାରକୁ କଢାଇ ନେଇଥିଲେ। ସେ ଈଶ୍ୱରଙ୍କୁ ଦର୍ଶନ କରିଥିଲେ, ସେ ତାଙ୍କୁ ଦର୍ଶନ କରିଥିଲେ, ସେ ବିଷୟକୁ ଈଶ୍ୱର ପ୍ରମାଣସିଦ୍ଧ କରିଥିଲେ। ସେତେବେଳର ପ୍ରଜାଗଣ ଆଉ ଯାଜଗଣ କିପରି ଧାରଣ କରିଥିଲେ, ସେମାନେ ତ ନିଜ ନିଜର ଧର୍ମ ସହିତ, ସେମାନଙ୍କର ରୀତିନୀତି ସହିତ, ସେମାନଙ୍କ ସକଳ ଅଧିକାର ସହିତ, ପୁଣି ଅନ୍ୟାନ୍ୟ ଅନେକ ବିଷୟ ଗୁଡିକ ସହିତ ଜଡିତ ଥିଲେ। ମାତ୍ର ମୂଷା ବଚନର ପ୍ରଘଟନ ପୁଣି ଏହାର ଉଚିତ ବ୍ୟାଖ୍ୟା ରୂପେ ପରିଚିତ ଥାଇ ସେହି ସ୍ଥାନରେ ଉପସ୍ଥିତ ଥିଲେ। ତାହାକୁ ଆଦୌ ଭୁଲନ୍ତୁ ନାହିଁ, ମୂଷା ପରମେଶ୍ୱର ପ୍ରତିଜ୍ଞାର ବ୍ୟାଖ୍ୟା ଥିଲେ। ସେ କରିବେ ଏପରି ଏକ ବିଷୟକୁ ସେ କହିଥିଲେ, ସେ ଈଶ୍ୱରଙ୍କ ବ୍ୟାଖ୍ୟା ଥିଲେ। କଣ ଘଟିଥିଲା, ମିଶ୍ର ଦେଶରୁ ବାହାରି ଆସିଲା ଉତ୍ତାରେ ମଣ୍ଡଳୀ ପ୍ରକୃତରେ ଆରମ୍ଭ ହୋଇଥିଲା। ସୋପାଦରେ ସ୍ଥିର ହେବାର କିଛି ଦିନ ମଧ୍ୟରେ ତତ୍ପରେ କଣ ଘଟିଥିଲା, ଆପଣ ବାରଙ୍ଗା କିସମର ବିଜୟ ସହିତ ଶୈତାନ ପ୍ରବେଶ କରିଥିଲା। ପୁଣି ଦ୍ୱିତୀୟ କୈନର ବ୍ୟକ୍ତିତ୍ୱରେ ଯିଏକି ବାଲାମ ଥିଲେ ତାଙ୍କ ମଧ୍ୟ ଦେଇ ପଶିଥିଲା, ଆଉ ସେ ଏମାନଙ୍କ ମଧ୍ୟରେ ବାରଙ୍ଗା ବିଜୟ ବୁଣି ଯାଇଥିଲା। ପୁଣି ତାହା ଯେ ସତ୍ୟ କଥା, ଏହାକୁ ଆମେ ସମସ୍ତେ ଜାଣୁ। ସେହି ବାଲାମ ଅର୍ଥାତ୍ ବାଲାମର ଉତ୍କର୍ଷ ଶିକ୍ଷା ପଡ଼ିଥିଲା ଯେ ଆମେ ସମସ୍ତେ ସମାନ ଏକ ଅଟୁ, ଆପଣମାନେ କରୁଥିବା ନ୍ୟାୟ ଆମେ ସୁଦ୍ଧା ସେହି ସମାନ ଈଶ୍ୱର ସେବା କରୁ। ମୂଳ ତତ୍ତ୍ୱ ଅନୁସାରେ ସେ ଠିକ ଥିଲେ, କାରଣ ଯେ ପ୍ରକାର ବଳିଦାନକୁ ସ୍ୱୟଂ ଈଶ୍ୱର ଅର୍ପଣ କରିଥିଲେ, ସେହି ସମାନ ବଳିଦାନକୁ ସେ ମଧ୍ୟ ଅର୍ପଣ କରିଥିଲେ। ସାତଟି ମେଷ, ସାତଟି ବଳଦ ଆଉ ସାତଟି ବେଦୀ ଉପରେ ସେଗୁଡ଼ିକ ଅର୍ପିତ ହୋଇଥିଲେ। ପୁଣି ଅରଣ୍ୟ ମଧ୍ୟରେ ମୂଷା ଯେ ପ୍ରକାର ବଳିଦାନ ଅର୍ପଣ କରିଥିଲେ, ଠିକ ସେହିପରି ସମାନ ନୀତି ଅନୁସାରେ ଅତି ସିଦ୍ଧତା ସହିତ ସେ ମଧ୍ୟ ବଳିଦାନ ଅର୍ପଣ କରିଥିଲେ। ପ୍ରକୃତରେ ସବୁ କ୍ଷେତ୍ରରେ ସମାନ, ତଥାପି ସେଗୁଡ଼ିକ ବାସ୍ତବରେ ଆଦୌ ସମାନ ନଥିଲେ। କିପରି ଘଟଣା ଘଟିବି ସେଗୁଡ଼ିକର ଏକ ପ୍ରତୀକ୍ଷା ଆମମାନଙ୍କୁ ଦର୍ଶାଯାଉଅଛି, ଆଉ ସେହି ସ୍ଥାନରେ ପୁନଶ୍ଚ ଦେଖାଯାଇଥିଲା। ବାଲାମଙ୍କ ବ୍ୟକ୍ତିତ୍ୱରେ କୈନ ସେ ସ୍ଥାନରେ ପୁନର୍ବାର ଦେଖାଯାଇଥିଲା, ଆଉ ସେହିପରି ଭାବରେ ମୂଷାଙ୍କ ବ୍ୟକ୍ତିତ୍ୱରେ ଈଶ୍ୱର ସେ ସ୍ଥାନରେ ପୁନଶ୍ଚ ପ୍ରଘଟିତ ହୋଇଥିଲେ। ଜଣେ ମନୁଷ୍ୟଙ୍କ ମଧ୍ୟରେ ଥାଇ ଆପଣ ସକଳ ବଚନକୁ ବ୍ୟାଖ୍ୟା କରୁଥିଲେ, ଜଣେ ବ୍ୟକ୍ତିଙ୍କ ମଧ୍ୟ ଦେଇ ଆପଣ ପ୍ରତିଜ୍ଞାକୁ ଆଉ ସ୍ୱୟଂକୁ ପ୍ରଘଟିତ କରୁଥିଲେ, ଆଉ ପ୍ରବଞ୍ଚନ ବିଷୟଟି ତତ୍ପରେ ଦୃଷ୍ଟିଗୋଚର ହୋଇଥିଲା। ଯୁହୁଦର ସମୟରେ ଏହା ଠିକ ସେପରି ଧରଣ କାର୍ଯ୍ୟକୁ କରିଥିଲା, ସେଠାରେ ସେ ନିଜର ପ୍ରବଞ୍ଚନ ସହିତ ଥାଇ ଉପସ୍ଥିତ ଥିଲେ। ଆଉ ମନେ ରଖିଥାନ୍ତୁ, ଅର୍ଥାତ୍ ଆମେ ଯେ ସମାନ ପାପର ଏହି ଯୁକ୍ତିକୁ ସେହି ପ୍ରଜାଗଣ ବିଶ୍ୱାସ କଲେ, ଆମେ ସେହି ସମାନ ଈଶ୍ୱରଙ୍କ ଉପାସନା କରିଥାଉ, ଆମ ସମସ୍ତଙ୍କୁ ଏକ ମଣ୍ଡଳୀ ମଧ୍ୟରେ ସହଭାଗିତା କରି ରହିବାକୁ ଅଛି, ଆମମାନଙ୍କୁ ସମାନ ଧରଣ ପ୍ରଜା ହୋଇ ରହିବାକୁ ଅଛି। ସେହି ପ୍ରକାର ଧରଣର ପାପ ଇସ୍ରାଏଲ ପ୍ରଜାଗଣ ନିମନ୍ତେ ଆଦୌ କ୍ଷମଣୀୟ ହୋଇନଥିଲା। ଯୀଶୁ ନିଜେ ଏପରି କହିଥିଲେ, ସେମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣ ମୃତ୍ୟୁ ଭୋଗ କଲେ, ଆଉ କେବଳ ତିନି ଜଣଙ୍କ ବ୍ୟତୀତ ଅନ୍ୟ ସମସ୍ତେ ନାଶ ହୋଇଗଲେ, ଆଉ ସେମାନେ ତ ସେ ବ୍ୟକ୍ତି ଜଣଙ୍କ ମଧ୍ୟରେ ଥିଲେ ଯେଉଁମାନେ ସୁସ୍ଥିର ହୋଇ ରହିଥିଲେ ଆଉ ପ୍ରତିଜ୍ଞାଙ୍କୁ ବିଶ୍ୱାସ କରିଥିଲେ। ଯେତେବେଳେ ଦୁର୍ବଳ ପ୍ରଜାଗଣ ପରି କହିଥିଲେ ଯେ ଆମମାନେ ଦେଶକୁ ଅଧିକାର କରିପାରିବୁ ନାହିଁ, ପୁଣି ଏହା ଆମମାନଙ୍କ ପକ୍ଷରେ ଅତି କଠିନ ବିଷୟ ଅଟେ, ପୁଣି ସେପରି ଅନ୍ୟାନ୍ୟ ଅନେକ କିଛି, ସେତେବେଳେ କାଲିବ ଓ ଜିହୋସିଓ ଲୋକମାନଙ୍କୁ ଶାନ୍ତ କରିଥିଲେ ଆଉ କହିଥିଲେ
ତାହାକୁ ଅଧିକାର କରିବା ପାଇଁ ଆମମାନେ ଅତି ଅଧିକ ଅଟୁ କାରଣ ଆମମାନଙ୍କ ପାଇଁ ଈଶ୍ୱର ଏକ ପ୍ରତିଜ୍ଞା କରିଥିଲେ ଅବସ୍ଥା ଯେ କି ପ୍ରକାର ଅଟେ ସେ ବିଷୟରେ ମୁଁ ଆଦୌ ଭୃକ୍ଷେପ କରେ ନାହିଁ ତଥାପି ଆମମାନେ ଅଦ୍ୟାବଧି ଅଲୌକିକ ସୁସ୍ଥତା ବିଷୟକୁ ପୁଣି ପବିତ୍ରାତ୍ମକ ବାପ୍ତିସ୍ମ ବିଷୟକୁ ପ୍ରଚାର କରିପାରୁ ଆଉ ଜଗତର ସକଳ ପ୍ରକାର ବସ୍ତୁରୁ ପୃଥକ ହୋଇ ରହିବା ନିମନ୍ତେ ଆମେ ଅଦ୍ୟାବଧି ଈଶ୍ୱରଙ୍କ ଶକ୍ତିକୁ ଲାଭ କରିଅଛୁ ଯେହେତୁ ପରମେଶ୍ୱର ସେପରି ଏକ ବାକ୍ୟକୁ କହିଥିଲେ ପୀଡ଼ିତମାନଙ୍କ ଯୁଗ ଏତେବେଳେ ସୁଦ୍ଧା ଶେଷ ହୋଇନାହିଁ ପୁଣି ଏହା କଦାପି ଶେଷ ହେବ ନାହିଁ ଏହା ଲଗାତାର ରୂପେ ଚାଲିଥିବ ତେଣୁ ବାଳୁଙ୍ଗା ବିଜୟ ସେହି ସମାନ ପୁରାତନ ବପନକାରୀକୁ ଆମେ ଏତେବେଳେ ମଧ୍ୟ ଲାଭ କରିଅଛୁ ପୁଣି ଏହାକୁ ମନେ ରଖିଥାନ୍ତୁ ଯେ ସେହି ପାପ ଆଦୌ କ୍ଷମଣୀୟ ହୋଇନଥିଲା ତେଣୁ ଭାତୃଗଣ ଏହା ସେତେବେଳେ ଯଦି କ୍ଷମଣୀୟ ହୋଇନଥିଲା ତେବେ ବର୍ତ୍ତମାନ ସମୟ ପାଇଁ କିପରି ଯେତେବେଳେ ପ୍ରତ୍ୟେକ ଯୁଗର ପ୍ରକୃତ ବିଜୟ ପୁନଶ୍ଚ ଏକାଠି ହେଉଛନ୍ତି ସେତେବେଳେ ପାଇଁ କିପରି ବିଷୟ ସେହି ପ୍ରମୁଖ ବିଷୟ ଯାହାକୁ ବାଲାମ କାର୍ଯ୍ୟକାରୀ କରିଥିଲେ ତାହାକୁ ଲକ୍ଷ୍ୟ କରନ୍ତୁ ତାହା ଦିନକୁ ଦିନ ପ୍ରଭାବିତ ହେବା ଲାଗିଥିଲା ପରିଶେଷରେ ଯିହୁଦା ଇସ୍କରିଓତ ମଧ୍ୟକୁ ସ୍ଥାନାନ୍ତରିତ ହେବା ଦ୍ୱାରା ସେହି ସ୍ଥାନରେ ଶେଷ ହୋଇଥିଲା ପୁଣି ଯୀଶୁଙ୍କ ଠାରେ ସୁଦ୍ଧା ଶେଷ ହୋଇଥିଲା ଏହା କିପରି ଧରଣ ଏକ ବିଷୟ ଥିଲା ଯୀଶୁ ଆଉ ଯିହୁଦା ଇସ୍କରିଓତ ଉଭୟ ହେବଲ ଆଉ କୈନଙ୍କ ଅବିକଳ ଆଦର୍ଶ ଓ ନମୁନା ଥିଲେ କାରଣ କୈନ ଯେପରି ଅତି ଧାର୍ମିକ ମନା ଥିଲେ ଯିହୁଦା ମଧ୍ୟ ଠିକ୍ ସେହିପରି ଭାବରେ ଅତି ଧାର୍ମିକ ମନା ବ୍ୟକ୍ତି ଥିଲେ କୈନ ବେଦୀଟିଏ ନିର୍ମାଣ କରିଥିଲେ ଆଉ ଏକ ବଳିଦାନ ଅର୍ପଣ କରି ତାକୁ ପ୍ରସ୍ତୁତ କରିଥିଲେ ସେ ଈଶ୍ୱରଙ୍କର ଭଜନା କରିଥିଲେ ପୁଣି ଅନ୍ୟ ଜଣଙ୍କ ଯେତିକିଟା ବିଶ୍ୱସ୍ତ ଥିଲେ ସେ ମଧ୍ୟ ଠିକ୍ ସେତିକିଟା ବିଶ୍ୱସ୍ତ ଥିଲେ ତଥାପି ଆପଣମାନେ ଦେଖନ୍ତୁ ବଚନ ଯେ କି ପ୍ରକାର ଏକ ଉଦ୍ଦେଶ୍ୟ ଥିଲା ତାହାର ପ୍ରକାଶନକୁ ସେ ଆଦୌ ଲାଭ କରିନଥିଲେ ସେ ତରଫରେ ବିଚାର କରିଥିଲେ ଯେ ଆଦମ ଏବଂ ହବା ଏକ ସେଓ ଫଳକୁ କିମ୍ବା ସେପରି ଧରଣ କୌଣସି ଏକ ଫଳକୁ ଖାଇଥିଲେ ଯାହାକି ସେମାନେ ଭୋଜନ କରିଥିଲେ ମାତ୍ର ପ୍ରକାଶନ ଦ୍ୱାରା ହେବଲ ବୁଝିପାରିଥିଲେ ଯେ ତାହା ଏକ ଭ୍ରାନ୍ତିଜନକ ଧାରଣା ଥିଲା ତାହା ତ ରକ୍ତ ହିଁ ଥିଲା ଯାହାକି ସେମାନଙ୍କୁ ତଡ଼ିଥିଲା ଆଉ ସେ ମେଷଟି ଅର୍ପଣ କରିଥିଲେ ପୁଣି ତାଙ୍କର ବଳିଦାନଟି ଯେ ନ୍ୟାୟ ସଙ୍ଗତ ବିଷୟ ଏହାକୁ ପରମେଶ୍ୱର ସାକ୍ଷ୍ୟ ଦେଇଥିଲେ ତତ୍ପରେ ସେ ଇସ୍ତାନିତ ହୋଇପଡ଼ିଥିଲେ ପୁଣି ନିଜ ଭାଇଙ୍କୁ ବଧ କରିବାକୁ ଚେଷ୍ଟା କରିଥିଲେ ପୁଣି ଯେଉଁ ବେଦୀ ଉପରେ କୈନଙ୍କର ବଳିଦାନଟି ଅସ୍ୱୀକୃତ ହୋଇଥିଲା ସେ ବେଦୀ ଉପରେ ସେ ନିଜ ଭାଇଙ୍କୁ ହତ୍ୟା କରି ବଧ କରିଥିଲେ ମେଷଟି ବେଦୀ ଉପରେ ମୃତ୍ୟୁବରଣ କରିଥିଲେ ଠିକ୍ ସେହିପରି ଭାବରେ ଯିହୁଦା ଇସ୍କରିଓତ ଈଶ୍ୱରଙ୍କ ବେଦୀ ଉପରେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରି ବିଶ୍ୱାସଘାତ କରିବା ଦ୍ୱାରା ହତ କରିଥିଲେ ପୁଣି କୈନ ଯେପରି ଭାବରେ ହେବଲଙ୍କୁ ବଧ କରିଥିଲେ ଠିକ୍ ସେହିପରି ଭାବରେ ସେ ତାଙ୍କୁ ଅର୍ଥାତ୍ ଯୀଶୁଖ୍ରୀଷ୍ଟଙ୍କୁ ହତ କରିଥିଲେ କାରଣ କୈନ ସେ ତ ବାଳୁଙ୍ଗା କିସମର ବୀଜ ଥିଲେ ଠିକ୍ ସେହିପରି ଭାବରେ ବାଲାମ ମଧ୍ୟ ଜଣେ ଉଧାରୀ ଭାବାଦୀ ଥିଲେ ସେ ଏପରି ଜଣେ ବ୍ୟକ୍ତି ଥିଲେ ଯାହାଙ୍କୁ ସବୁକିଛି ବିଷୟକୁ ଭଲ ଭାବରେ ଜାଣିବାର ଉଚିତ ବିଷୟ ଥିଲା ପୁଣି ଚିହ୍ନ ଆଉ ଅଦ୍ଭୁତ ଲକ୍ଷ୍ୟ ଗୁଡିକ ଦ୍ୱାରା ଈଶ୍ୱର ତାଙ୍କୁ ଚେତନା ଦେଇଥିଲେ ଏପରିକି ଖଚରଟିଏ ପରଭାଷାରେ କଥାବାର୍ତ୍ତା କରିପାରିଥିଲା ଏହା ସତ୍ତ୍ୱେ ସେ ପୂର୍ବପରି ସମାନ ଧରଣ ଆଚରଣକୁ ସମ୍ପନ୍ନ କରିଥିଲେ ସେ ତ ପ୍ରତାରଣାର ବପନକାରୀ ହୋଇ ପୂର୍ବରୁ ସେପରି ଜାତ ହୋଇଥିଲେ ପୁଣି ପୂର୍ବେ କଦାପି ହୋଇନଥିବା ଏକ ପ୍ରବଞ୍ଚନ ଯୁଗ ରୂପେ ଏହି ବର୍ତ୍ତମାନ ସମୟର ଯୁଗଟି ପରିଚିତ ଅଟେ ସେପରି ଏକ କଥାକୁ ଯଦି ଯୀଶୁ ପୂର୍ବାସ କରି କହିଥିଲେ ତେବେ ତ ଏହି ଲାଉଦିକିଆ ଯୁଗଟି ଈଶତୁଷ୍ଣ କାଳ ଅଟେ ପୁଣି ସେମାନେ ତାଙ୍କୁ ଉପାସନାଳୟରୁ ବାହାରକୁ ପାହାଡକୁ କାଢି ପକାଇ ଅଛନ୍ତି ତେଣୁ ପ୍ରବଞ୍ଚନର ସେହି ସମାଧାନ ଆଚରଣ ନ ହୋଇ ଏହା ଅନ୍ୟ କୌଣସି ବିଷୟ କିପରି ହୋଇପାରେ ନିଶ୍ଚିତ ରୂପେ ଏହା ସେପରି ହିଁ ଅଟେ ସେହି ଯୁଗରେ ଏହା ଶେଷ ହୋଇଯାଇଥାଏ ପୁଣି ତାହା ତ କୈନ ଏବଂ ହେବଲ ଥିଲେ ଯେଉଁମାନେ କି କାଳବେଳ ପରେ ପୁନଶ୍ଚ ଦେଖିବାକୁ ମିଳିଥିଲେ ତତ୍ପରେ ଲକ୍ଷ୍ୟ କରନ୍ତୁ ଯେପରିକି ପ୍ରାୟ ସର୍ବଦା ହୋଇଥାଏ ଯୀଶୁ ଯଥାଶୀଘ୍ର ଚାଲିଗଲା ପରେ ସ୍ୱର୍ଗକୁ ନିତ ହେଲା ଉତ୍ତାରେ ପବିତ୍ର ଆତ୍ମା ପ୍ରେରିତ ହୋଇଥିଲେ ତାହା ହିଁ ସେହି ବୀଜ ଥିଲେ ବଚନ ମଧ୍ୟକୁ ଜୀବନ ପ୍ରଦାନକାରୀ ବୀଜ ଥିଲେ ଯେପରିକି ଗତ ରାତିରେ ଆମମାନେ ଆଲୋଚନା କରିଥିଲୁ ଏ ତ ସେହି ଜଣ ଘଟନ୍ତି ଯିଏକି ବଚନକୁ ସଂଜୀବିତ କରିଥାନ୍ତି ସଜୀବର ଅର୍ଥ ଜୀବନର ସତ୍ତାକୁ ଘେଣି ଆସିବାର ବିଷୟ ଯେଉଁ ବଚନଟି ଏହା ଅଟନ୍ତି କେବଳ ପବିତ୍ର ଆତ୍ମା ହିଁ ଅସଲି ଧର୍ମାତ୍ମା ତାହାକୁ ଜୀବନ ସତ୍ତାକୁ ଘେଣି ଆସନ୍ତି ଏହା କୌଣସି ରୀତିନୀତିକୁ ଆପଣା ସତ୍ତାକୁ ଘେଣି ଆସିନଥାଏ ଏହା ସେପରି ଆଦୌ କରିନପାରନ୍ତି ଯେହେତୁ ରୀତିନୀତି ସହିତ ଏହାଙ୍କର କୌଣସି ସମ୍ପର୍କ ନାହିଁ ଏହା ତ ଈଶ୍ୱରଙ୍କ ଜୀବନର ସତ୍ତା ଅଟନ୍ତି ଈଶ୍ୱରଙ୍କର ବାକ୍ୟ ଅଟନ୍ତି ଯେହେତୁ ଏହା ନିଜରୁ ଈଶ୍ୱର ଅଟନ୍ତି ବୁଝନ୍ତି ତ ପୁଣି ଏହା ସେହି ଶରୀରଙ୍କୁ ସଜୀବ କରିଥାନ୍ତି ସେମାନେ ଯାହା କିଛି କରିଥିଲେ ଏଥିରେ ତାହାକୁ ଧ୍ୟାନ ଦିଅନ୍ତୁ ତତ୍ପରେ ବାଇବଲ ଯେପରି କହିଥିଲା ପୁଣି ଆପଣଙ୍କ ସନ୍ତାନଗଣଙ୍କୁ ଯେଉଁ ଏପରି କହିଥିଲେ ସେ କହିଥିଲେ ହେ ବତ୍ସଗଣ ଖ୍ରୀଷ୍ଟରୀର ଆତ୍ମା ଯାହାର ଆଗମନ କଥା ତୁମେ ଶୁଣିଅଛ କହିଥିଲେ ପୁଣି ତାହା ଏବେ ହେଁ ଜଗତରେ ଉପସ୍ଥିତ ହୋଇଅଛି ଆଉ ଅନାଜ୍ଞାଭାବ ସନ୍ତାନ ସହିତ ଏହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ କରୁଅଛି ପୁଣି ସେହି ଆତ୍ମାଟି ପବିତ୍ର ଆତ୍ମାଙ୍କ ଆଗମନର ପ୍ରାୟ 30 ବର୍ଷ ପରେ ପରିଚୟକୁ ଆସିଥିଲା। ଆମମାନେ ଲକ୍ଷ୍ୟ କରିଥାଉ ଯେତେବେଳେ ପବିତ୍ର ଆତ୍ମା ସେହି ପ୍ରକୃତ ବିଜୟ ହୋଇ ଆସିଥିଲେ, ବିଜୟ ମଧ୍ୟ ସ୍ଥିତ ପ୍ରକୃତ ଜୀବନ ଆଗମନ କରିଥିଲେ, ତତ୍ପରେ ପ୍ରତାରଣ ସେହି ଆତ୍ମା ଏଠାକୁ ଆସିଥିଲା। ଆଉ ଏହା ଯେ ଆଗକୁ ଆଗକୁ ବଢିବା ଲାଗିଥିଲା, ଏ ବିଷୟକୁ ଧ୍ୟାନ ଦିଅନ୍ତୁ। ଏହାଙ୍କ ଠାରେ ଥିଲା ପ୍ରକୃତ ବଚନ ପ୍ରକଟିତ ହୋଇଥିଲେ। ସେହି ପୁରାତନ କାଳ ଭାବବାଦୀଗଣ ସେମାନେ ଅଗ୍ରସର କରିବା ସମୟରେ ପରମେଶ୍ୱରଙ୍କ ବଚନ ଯେ ସତ୍ୟ ତାହାକୁ ପ୍ରଘଟ କରିଥିଲେ। ଆପଣମାନଙ୍କ ମଧ୍ୟରୁ କେହି ଜଣେ ବ୍ୟକ୍ତି ନାଇସିଆ କାଉନସିଲ କିମ୍ବା ନାଇସିଆନ କାଉନସିଲର ପୂର୍ବବର୍ତ୍ତୀ ଇତିହାସକୁ ଯଦି ପାଠ କରିଥାନ୍ତି, ରକ୍ତାକ୍ତ ରାଜନୀତିର ସେହି 15 ଦିନ ବିବରଣୀକୁ ପାଠ କରିଥାନ୍ତି, ଯେତେବେଳେ କି ସେହି ରୋମିଓ ଦଳଟି କେତେକ ସଦସ୍ୟ ସେହି ପଦ୍ଧତିକୁ ପରିଚୟଭୁକ୍ତ କରାଇବାକୁ ଇଚ୍ଛା କରିଥିଲେ, ପୁଣି ସେ ମଣ୍ଡଳରୁ ଏକ ସଂଗଠନକୁ ସୃଷ୍ଟି କରିବାକୁ ଚାହିଁଥିଲେ। ଭାବବାଦୀଗଣ ମେଷ ଚର୍ମରେ ଗୁଡ଼ାଏ ହୋଇ ଚେରମୂଳ ଏବଂ ତୃଣାଦି ଭୋଜନ କରି ପରିଚୟକୁ ଆସିଥିଲେ। ପୁଣି ସେ ବଚନ ନିମନ୍ତେ ଦୃଢ଼ ସଂକଳ୍ପ ହୋଇ ରହିଥିଲେ। ମାତ୍ର ଏହା କଣ କରିଥିଲା? ଏହାକୁ କୈନଙ୍କ ପରି ଆଚରଣ ବିଶିଷ୍ଟ ହେବାକୁ ଥିଲା, ଏହାକୁ ହେବଲଙ୍କ ପରି ଆଚରଣ ବିଶିଷ୍ଟ ହେବାକୁ ଥିଲା, ଜଣଙ୍କୁ ନିଶ୍ଚିତ ରୂପେ ମୃତ୍ୟୁବରଣ କରିବାକୁ ହୋଇଥିଲା। ନିଶ୍ଚିତ ରୂପେ ଏହା ସେପରି ହୋଇଥିଲା। ଆଉ ଲୋକମାନଙ୍କ ମଧ୍ୟରେ ବଚନ ନିଜର ପ୍ରଭାବକୁ ହରାଇ ବସିଥିଲେ। ତତ୍ପରେ ବଚନର ବିରୋଧରେ ସେମାନେ ଜନମତ ପ୍ରଦାନ କରିଥିଲେ। ଆଉ ରୀତିନୀତିକୁ ତଥା ପ୍ରାରମ୍ଭିକ ଯୁଗର କ୍ୟାଥୋଲିକ ମଣ୍ଡଳୀର ପ୍ରବଞ୍ଚନ ଜନିତ ବଚନକୁ ଆଦରି ନେଇଥିଲେ। ସେମାନେ ଜଣେ ପୋପକୁ ଯୋଗ କରିଥିଲେ, ଜଣେ ବିଷୟକୁ ସେମାନେ ଆଦରି ନେଇଥିଲେ। ସେମାନେ ଏହା ତାହା ପୁଣି ଅନ୍ୟାନ୍ୟ ଅନେକ କିଛି ବିଷୟକୁ ଯୋଗ କରି ପକାଇଥିଲେ। ସେମାନେ ପିତରଙ୍କ ପ୍ରକୃତ ଅର୍ଥକୁ, ପୁଣି ମରିୟମଙ୍କର ଅସଲି ଅର୍ଥକୁ, ପୁଣି ସେମାନଙ୍କ ପରି ଅନ୍ୟାନ୍ୟ ଅନେକଙ୍କ ଅର୍ଥକୁ ତିରସ୍କାର କରିଥିଲେ ତଥା ମୂର୍ତ୍ତିଗୁଡ଼ାକୁ ପ୍ରସ୍ତୁତ କରିଥିଲେ। ପୁଣି ଅନ୍ୟ କୌଣସି ସହାୟକ ଉପାଦାନକୁ ପ୍ରସ୍ତୁତ ନ କରି ଖ୍ରୀଷ୍ଟ ଧର୍ମ ବୋଲି ବିବେଚିତ ଥିବା ବିଶ୍ୱାସ ମଧ୍ୟରେ ଦେବପୂଜକଙ୍କ ପର୍ବପର୍ବାଣୀକୁ ଯୋଗ କରିଥିଲେ। ଏହା କିପରି ଧର ଏକ ବିଷୟ ଥିଲା? ନିବାର ବିଜୟ ଥିଲା, ସାଂଗଠନିକ ବିଷୟ ଥିଲା। ପ୍ରଥମ ଥର ପାଇଁ ପୃଥିବୀ ଉପରିସ୍ଥିତ ଏକ ମଣ୍ଡଳୀ ସଂସ୍ଥା ରୂପକୁ ଧାରଣ କରି ନେଇଥିଲା। ଏହା କିପରି ଧର ଏକ ବିଷୟ ଥିଲା? ଯାହାକୁ ବୁଣାଯିବାକୁ ଆରମ୍ଭ କରାଯାଇଥିଲା ସେ ପ୍ରକାର ବାଳଙ୍ଗ କିଶୋର ବୀଜ ଦୂରେଇ ଦେବାକୁ କିଛିଟା ଅଜଣା ବୀଜକୁ ଯୋଗ କରାଯାଉଥିଲା। ଶୁକ୍ରବାର ଦିନ ମାଂସ ଭୋଜନ ନିଷିଦ୍ଧ, ବାଇବଲ ମଧ୍ୟରେ ସେପରି କଥାକୁ କିଏ କେବେ ଶୁଣିଥିଲା? ମଗ୍ନୀକୃତ ନିୟମାବଳୀରେ ବାପ୍ତିଜ ହେବା କଥା ପରିବର୍ତ୍ତେ ବାଇବଲରେ ଛିଟା ବାପ୍ତିସ୍ମର କଥାକୁ କିଏ କେବେ ଶୁଣିଥିଲା କି? ମରିୟମଙ୍କ ଜୟ ଜୟକାର କରନ୍ତୁ କିମ୍ବା ସେପରି ଧରଣର ଅନ୍ୟାନ୍ୟ ବିଷୟ ଗୁଡ଼ାକର ସମ୍ପର୍କରେ କିଏ କେବେ ଶୁଣିଥିଲା କି? ଏହି ପ୍ରୋଟେଷ୍ଟାଣ୍ଟ ମାନଙ୍କ ମଧ୍ୟରେ ଏପରି ଧରଣର ପ୍ରତାରଣପୂର୍ଣ୍ଣ ବିଷୟ ଗୁଡ଼ାକର ସମ୍ପର୍କରେ କିଏ କେବେ ଶୁଣିଥିଲା କି? ପିଆଲାଟିଏ କେତଲିକୁ ଆଦୌ ପରିମଳ ବିହୀନ କହି ନ ପାରେ। ସତ୍ୟ କଥା, କେବଳ ଅଳ୍ପରେ ଦୋଷୀ ବ୍ୟକ୍ତି ସମସ୍ତ ବିଷୟରେ ଦୋଷୀ ଅଟେ। କୌଣସି ଏକ ସଂଗଠନ ମଧ୍ୟରେ ଈଶ୍ୱରଙ୍କୁ କଦାପି ସଞ୍ଚାଳିତ ହେବା ବିଷୟକୁ କିଏ କେବେ ଶୁଣିଥିଲା କି? ମୋତେ ସେପରି ଏକ ମଣ୍ଡଳୀକୁ ଦେଖାଇ ଦିଅନ୍ତୁ ଯିଏ ଏକଦା ସଂଗଠିତ ହେଲା ଉତ୍ତାରେ ଚିରଦିନ ପାଇଁ କଦାପି ଜୀବିତ ହୋଇ ରହିପାରିଥିଲା। ସେମାନେ ତ ଯଥାଶୀଘ୍ର ପ୍ରାଣହୀନ ହୋଇପଡିଥିଲେ, ଆଉ ପୁନର୍ବାର କୌଣସି ପ୍ରକାର ଉତ୍ଥାପିତ ହୋଇନଥିଲେ। କୌଣସି ବିଶେଷ ଧରଣର ବିଷୟ ଘଟିବାର ଏହା ହିଁ ଉପଯୁକ୍ତ ସମୟ, ପରମେଶ୍ୱରଙ୍କୁ କାର୍ଯ୍ୟ କରିବାରେ ଏହା ହିଁ ଉପଯୁକ୍ତ ସମୟ। ଲୋକମାନଙ୍କ ମଧ୍ୟରେ ପ୍ରଭାବକୁ ଆପଣମାନେ ହତାହତ କରନ୍ତି। ଆଜିକାଲି ମଧ୍ୟ ଠିକ ସେହିପରି ଏକ ବିଶେଷ ଘଟଣା ଘଟିଛି। ସେମାନେ ପ୍ରଭାବକୁ ହତାହତ କରନ୍ତି, ସେମାନେ କହନ୍ତି ଆରେ ହେ ଧାର୍ମିକ ମାନଙ୍କର ସେହି ଦଳଟି, ସେମାନଙ୍କ ବିଷୟରେ କିଛି କହିବା ନିଷ୍ପ୍ରୟୋଜନ, ପୁଣି ସେପରି ଯାହା କିଛି ଏହା ପ୍ରତାରଣ ଅବସ୍ଥାଟିଏ। ପରମେଶ୍ୱରଙ୍କ ବଚନ ସହିତ ଏକାକାର ହୋଇ ରହନ୍ତୁ, ପୁଣି ଏହା ଯେ କଣ ତାହାକୁ ଲକ୍ଷ୍ୟ କରନ୍ତୁ। ପରମେଶ୍ୱର ଯେ ତାଙ୍କ ନିଜସ୍ୱ ବଚନକୁ ଆପଣାରୁ ବ୍ୟାଖ୍ୟା କରିଥାନ୍ତି ତାହାକୁ ଦେଖନ୍ତୁ। ଏହି ପଥର ଗୁଡ଼ାକରୁ ଅବ୍ରାହମଙ୍କ ନିମନ୍ତେ ଈଶ୍ୱର ସନ୍ତାନଗଣଙ୍କୁ ଉତ୍ପନ୍ନ କରିପାରନ୍ତି। ଆମେନ୍। ସେହି ପ୍ରାରମ୍ଭିକ ଖ୍ରୀଷ୍ଟିୟମାନଙ୍କ ଦ୍ୱାରା ବଚନଟି ପୁଙ୍ଖାନୁପୁଙ୍ଖ ରୂପେ ପ୍ରକଟ କରାଯାଇଥିଲା। ପୁଣି ସକଳ ପ୍ରକାର ଆପଦରୁ, ପୁଣି ରୋଗ ବ୍ୟାଧିରୁ ପରମେଶ୍ୱର କିପରି ଭାବରେ ସେମାନଙ୍କୁ ଉଦ୍ଧାର କରିଥିଲେ ତାହାର ପ୍ରକଟୀକରଣ, ଆଉ ସେମାନଙ୍କ ମଧ୍ୟରେ ଭାବଜଗଣ ଥିଲେ, ପୁଣି ପରଭାଷରେ ସେମାନେ କଥାବାର୍ତ୍ତା କରିଥିଲେ, ବ୍ୟାଖ୍ୟା କରିଥିଲେ, ପୁଣି ଏପରି ସମାଚାରମାନ ଦେଇଥିଲେ ଯାହାକି ପ୍ରତିଥର ବାସ୍ତବରେ ସତ୍ୟ କଥା ବୋଲି ପ୍ରଣୀତ ହୋଇଥିଲା। କିନ୍ତୁ ସେହି ସବୁ ପ୍ରଘଟିତ ହୋଇଥିବା ବାକ୍ୟଙ୍କ ଉପସ୍ଥିତିରେ ପ୍ରଜାଗଣ ଜନମତ ନେଇ ଏହାକୁ ବିତାଡ଼ିତ କରିଥିଲେ, ପୁଣି ଏକ ସଂଗଠନ ପାଇଁ ଜନମତ ଦେଇଥିଲେ। ତାହା ହିଁ ସକଳ ସଂଗଠନର ଜନନୀ ଅଟେ। ଉଭୟ ବର୍ତ୍ତମାନ ପରିପକ୍ୱ, ସମ୍ପୂର୍ଣ୍ଣ ରୂପେ ପରିପକ୍ୱ ହୋଇସାରିଛନ୍ତି। ସେମାନେ ପୁନଶ୍ଚ ବିଜୟ ରୂପକୁ ଧାରଣ କରିବା ଲାଗିଛନ୍ତି। ଏହା ମୃତ୍ୟୁବରଣ କରିସାରିଅଛି, ମାତ୍ର ଲୁଥରଙ୍କ ଦିନମାନଙ୍କରେ ପୁନର୍ବାର କୁସୁମିତ ହୋଇଥିଲା। ପ୍ରାତକାଳୀନ ଭୋଜନ ସମୟର ସମାଚାର ମଧ୍ୟରେ, ସେ ବିଗତ ସମାଚାର ମଧ୍ୟରେ ଆମମାନେ ଦେଖିଅଛୁ ଯେ ଏହା ଠିକ୍ ସେପରି ଧରଣ ଥିଲା। ଲୁଥରଙ୍କ ଦିନମାନଙ୍କରେ ଏହା କୁସୁମିତ ହୋଇ ବାହାରି ଆସିଥିଲା। ତତ୍ପରେ ସେମାନେ କଣ କହିଥିଲେ, ସେଇ ମହାନ ବ୍ୟକ୍ତି ଜଣକ ମରିଯିବାର ତୁରନ୍ତ ବାଦ ସେମାନେ ଏକ ସଂଗଠନକୁ ପ୍ରସ୍ତୁତ କରି ପକାଇଥିଲେ। ଏହା କୁଶୁଭିତ ହୋଇ ବାହାରି ଆସିଥିଲା। ମୁଇଁ ଜନ୍ ୱେସ୍ଲିଙ୍କ ଦିନ ମାନଙ୍କରେ ପୁରୁଷ ସେପରି ହୋଇ ବାହାରି ଆସିଥିଲା। ଯେତେବେଳେ ସେଇ ଆଙ୍ଗ୍ଲିକନ ଗଣ ଚିରସ୍ଥାୟୀ ସୁରକ୍ଷାର ଶିକ୍ଷା ସହିତ ସେମାନଙ୍କ ଅନ୍ୟ ସକଳ ବିଷୟକୁ ଯୋଗ କଲେ, ପୁଣି ସେପରି ଧରଣର ଅନ୍ୟାନ୍ୟ ବିଷୟ ଗୁଡ଼ିକ ଏହା ସେପରି ଏକ ବନ୍ଧରେ ବାନ୍ଧି ଯାଇଥିଲା ଯାହାକି ପ୍ରାୟତଃ ବକ୍ତବ୍ୟ ବିଷୟର ସୀମାରେଖା ବାଦର ଥିଲା। ପୁଣି କଣ ଘଟିଥିଲା, ସେତେବେଳେ ପରମେଶ୍ୱର ଜନ୍ ୱେସ୍ଲି ନାମକ ଜଣେ ବ୍ୟକ୍ତିଙ୍କୁ ଉତ୍ଥାପିତ କରିଥିଲେ, ପୁଣି ସକଳ ପ୍ରଥାକୁ ହତାହତ କରିଥିଲେ। ସେ ମରିଗଲା ଉତ୍ତରେ ଆଉ ଅସବେଲ ତଥା ଅନ୍ୟମାନେ ମରିଗଲା ଉତ୍ତରେ ସେମାନେ କଣ କରିଥିଲେ, ସେମାନେ ସାଂଗଠନିକ ହୋଇ ଯାଇଥିଲେ। ପୁଣି ଆପଣମାନେ ଯେତେବେଳେ ବିଭିନ୍ନ ଦଳର ମେଥଡିଷ୍ଟ ମାନଙ୍କୁ ଦେଖୁଛନ୍ତି, ସେମାନଙ୍କ ଉତ୍ତରେ ଆଉ ଜଣେ ବ୍ୟକ୍ତି କିମ୍ବା ଆଲେକ୍ଜାଣ୍ଡର କ୍ୟାମ୍ପେଲ ଜନ୍ ସ୍ମିଥ ପୁଣି ସେମାନଙ୍କ ପରି ଆହୁରି ଅନେକ ଆସିଥିଲେ। ପରିଶେଷରେ ପେଣ୍ଟିକସ୍ ପୁଠି ବାହାରି ଆସିଥିଲା। ଏହିସବୁ ପ୍ରତାରଣରୁ ବାହାରି ଆସିଥିଲା। ତତ୍ପରେ କଣ ଘଟିଥିଲା, ସେମାନେ ତ ଅତି ଉତ୍ତମ ରୂପେ ଦୌଡୁଥିଲେ। କଣ ସେମାନଙ୍କର ବାଧାର କାରଣ ହୋଇଥିଲା, ଯେଉଁ ଦଳରୁ ଆପଣମାନେ କଥା ବାହାରି ଆସିଥିଲେ ଆପଣମାନେ ସେହି ଦଳ ମଧ୍ୟକୁ ପୁନର୍ବାର ଫେରିଯାଇଥିଲେ, ସେହି ଏକ ପ୍ରକାରର ଆବର୍ଜନା ମଧ୍ୟକୁ ପୁନଶ୍ଚ ଫେରିଯାଇଥିଲେ, ପତ୍ରଣା ମଧ୍ୟକୁ ପୁନଶ୍ଚ ଫେରିଯାଇଥିଲେ। ପୁଣି ଏକ ସଂଗଠନକୁ ପ୍ରସ୍ତୁତ କରିବା ନିମନ୍ତେ ଆପଣମାନଙ୍କୁ ବଚନ ସହିତ ସଲାସୁତରା କରିବାକୁ ହିଁ ପଡ଼ିଥିଲା। ପୁଣି ପ୍ରତିଥର ଏକ ନୂତନ ପ୍ରକାର ବିଷୟକୁ ପରମେଶ୍ୱର ପ୍ରେରଣ କରିଥାନ୍ତି ଆଉ ଆପଣମାନେ ତାହାକୁ ଶ୍ରବଣ କରିପାରିନଥାନ୍ତି, ତାହା ହିଁ ସତ୍ୟ କଥା। ପୁନର୍ବାର ପ୍ରତାରଣ ବିଷୟ ପୁଣି ଧ୍ୟାନ ଦିଅନ୍ତୁ, ମୁଁ ସେଦିନ ଯେପରି କହିଥିଲି ଏହି ମୂଳରୁ ସର୍ବପ୍ରଥମେ ଚଷୁ ଯାହାକି ବାହାରି ଆସିଥିଲା ତାହା ପତ୍ର ରୂପକୁ ନେଇ ପୁଣି ଏକ କେଣ୍ଡା ରୂପକୁ ନେଇ ବାହାରି ଆସିଥିଲା। ତତ୍ପରେ ଏହା ଝୁମ୍ପା ମଧ୍ୟରେ ପୁନଶ୍ଚ ରୂପାନ୍ତରିତ ହୋଇଥିଲା। ତତ୍ପରେ ବାହାରି ଆସିଥିଲା ଗହମର ସେହି ଚଷୁଟି ପ୍ରକୃତରେ ତାହା ପୁରାପୁରି ଭାବରେ ସ୍ୱୟଂ ଏକ ସ୍ୱଚ୍ଛତା ରୂପେ ଦେଖାଯାଇଥିଲା। ପୁଣି ତା ଯେ ଏକ ସ୍ୱଚ୍ଛତା ଥିଲା ସେପରି ଆମେ ବିଚାର କରିଥାଉ, ମାତ୍ର ସେହି ଚଷୁଟିକୁ ଆପଣମାନେ ଯେତେବେଳେ ଖୋଲି ପକାନ୍ତି ତନ୍ମଧ୍ୟରେ ସ୍ୱଚ୍ଛତାର କୌଣସି ଚିହ୍ନବନ୍ଧ ରହିନଥାଏ। ତାହା ତ ସ୍ୱଚ୍ଛତାକୁ ସୁରକ୍ଷିତ ରୂପେ ବୃଦ୍ଧି କରିବା ନିମନ୍ତେ ଏକ ଆବରଣ ସାହାଯ୍ୟକାରୀ ମାତ୍ର ହିଁ ଅଟେ। ଏହା ପୁନଶ୍ଚ ମରିଯାଏ ଆଉ ଏଥିରୁ ଜୀବନ ବାହାରି ଚାଲିଯାଏ, ପୁଣି ସ୍ୱଚ୍ଛତାର ମଧ୍ୟକୁ ଚାଲିଯାଏ। ଧ୍ୟାନ ଦିଅନ୍ତୁ, ତେଣୁ ମଣ୍ଡଳୀ ଗୁଡିକ ଯାହା ବୁଣିଥିଲେ ତାହା ହିଁ ସେମାନେ ଅଟନ୍ତି, ଏପରି ଦର୍ଶାଇଥାଏ। ଆଜିକାଲି ଆମେ ଏପରି ଧ୍ୟାନ ଦେଇଥାଉ ଯେ ଆମ ମଧ୍ୟରେ ମଣ୍ଡଳୀ ବୋଲି ବୋଲାଯାଉଥିବା ଦଳ ଗୁଡିକ ଏପରିକି ଆମ ମଧ୍ୟରେ ଥିବା ପେଣ୍ଟିକସ୍ ଦଳ ଗୁଡାକ ନିମନ୍ତେ ଆମମାନେ ବାହାରି ଆସିଥିଲୁ, ଆମେ ସନ୍ତୁଷ୍ଟ ହୋଇପାରିନଥିଲୁ। ପୁଣି ସନ୍ତୁଷ୍ଟ ହେବା ଅଭିପ୍ରାୟରେ ଆମମାନଙ୍କୁ ନିଜ ନିଜର ଦଳଗୁଡ଼ିକୁ ନିହାତି ପକ୍ଷେ ସୃଷ୍ଟି କରିବାକୁ ହିଁ ପଡ଼ିଥିଲା। ସବୁକିଛି ବିଷୟ ଦୃଷ୍ଟିଗୋଚର ଆସିଥିଲା, ଆମମାନଙ୍କୁ ନିହାତି ପକ୍ଷେ ଏହି ବିଷୟକୁ ଲାଭ କରିବାକୁ ହିଁଥିଲା, ଆମର ସେହି ଅନ୍ୟ ବିଷୟକୁ ସୁଦ୍ଧା ଲାଭ କରିବାକୁ ହିଁଥିଲା, ଆମମାନଙ୍କୁ ଅନ୍ୟ ଏକ ଦଳକୁ ମଧ୍ୟ ଉତ୍ପନ୍ନ କରିବାକୁ ଥିଲା। ଏହିପରି ଆମମାନଙ୍କୁ ଅନ୍ୟ ଏକ ଦଳକୁ ମଧ୍ୟ ପାଇବା ଆବଶ୍ୟକ ଅଟେ। ତତ୍ପରେ କେହି ଜଣେ ବ୍ୟକ୍ତି ଉଠି ପଡ଼ିଥିଲେ ଆଉ କହିଥିଲେ ଯେ ସେ ଏକ ଶ୍ୱେତବର୍ଣ୍ଣର ମେଘ ସହିତ ଆସୁଅଛନ୍ତି, ଆଉ ଜଣେ ବ୍ୟକ୍ତି ଉଠି ଏପରି କହନ୍ତି ଆରେ ବା ସେ ଏକ ଧଳା ରଙ୍ଗର ଘୋଡ଼ା ଉପରେ ଚଢି ଆସୁଅଛନ୍ତି। ଆଚ୍ଛା ଭଲ କଥା, ତେବେ ତ ଆମେ ଦୁଇଟି ପୃଥକ ପୃଥକ ଦଳକୁ ପ୍ରସ୍ତୁତ କରିବା। ଦେଖନ୍ତୁ ଏହା କିପରି ଧରଣର ଏକ ବିଷୟ ତାହାକୁ ବୁଝନ୍ତି କି, ପତାକାକୁ ବୁଣୁଥିବା କର୍ମ ଏହା ଯାହା କିଛି ବିଷୟ ଅଟେ ନା କାହିଁକି। ସେ ଯେତେବେଳେ ଆସନ୍ତି ସେତେବେଳେ ସେ ନିଜର ବଚନକୁ ସ୍ୱୟଂ ବ୍ୟାଖ୍ୟା କରି କହିବେ ଯେତେବେଳେ ସେ ଆଗମନ କରିବେ, ତେଣୁ ସେଇଦିନ ପର୍ଯ୍ୟନ୍ତ ଆସନ୍ତୁ ଆମମାନେ ସମସ୍ତେ ଅପେକ୍ଷା କରି ରହିଥିବା, ଧରି ରଖିଥିବା, ସେ ବିଷୟରେ କଥାବାର୍ତ୍ତା କରୁଥିବା ଦିବସର ଯୋଗ୍ୟ ସମାଚାରକୁ ହୋଇପାରେ ଆପଣମାନେ ପାଇନଥିବେ। ପରମେଶ୍ୱର ଯେ କଣ କରୁଅଛନ୍ତି, କଣ କରିବାକୁ ଯାଉଅଛନ୍ତି, କିମ୍ବା ସେ ଯେ କଣ କରିଛନ୍ତି ସେ ବିଷୟରେ ସେମାନେ ଆଲୋଚନା କରୁଛନ୍ତି, ପୁଣି ସେ ଯେ ବର୍ତ୍ତମାନ କି ପ୍ରକାର କର୍ମ କରୁଛନ୍ତି ତାହାକୁ ଅବହେଳା କରୁଛନ୍ତି, ତାହା ହିଁ ସେହି ପନ୍ଥା ଅଟେ ଯଦ୍ୱାରା ଆମମାନେ ଏହା ମଧ୍ୟକୁ ଏକ ଅଧିକ ବାଳଙ୍ଗା ବିଜୟକୁ ନିକ୍ଷେପ କରୁଅଛୁ। ପୁଣି ଆମମାନେ ଏଥିରେ ଧ୍ୟାନ ଦେଇଥାଉ ଯେ ଆଜିକାଲି ଆମମାନଙ୍କ ସମସ୍ତ ମଣ୍ଡଳୀ ସେମାନେ ଆମମାନଙ୍କ ମଣ୍ଡଳୀ ଗୁଡାକ ବୃଥାରେ ବପନ କରୁଅଛନ୍ତି, ପୁଣି ବବଣ୍ଡରକୁ ସମସ୍ୟା ଗୁଡାକୁ ଅମଳ କରୁଅଛନ୍ତି। ଆମମାନଙ୍କ ପ୍ରାର୍ଥନା ସଭା ଗୁଡିକ ବନ୍ଦ ହୋଇ ସାରିଅଛି, ପୁଣି ପୂର୍ବେ ଅନୁଷ୍ଠିତ ହେଉଥିବା ସକଳ ପ୍ରକାର ସେବା କାର୍ଯ୍ୟ ଆଉ ଆମ ମଧ୍ୟରେ ନାହିଁ। ଏହାର କାରଣ କଣ, ପ୍ରତ୍ୟେକ ବିଷୟର ପ୍ରତିଷେଧକ ବ୍ୟବସ୍ଥାରୁ ଆମମାନେ ଦୂରେଇ ଯାଇଅଛୁ। ଧ୍ୟାନ ଦିଅନ୍ତୁ, ଏପରିକି ଆମମାନଙ୍କ ପେଣ୍ଟିକଷ୍ଟାଲ ମଣ୍ଡଳୀ ଗୁଡାକ ମଧ୍ୟରେ ଅଧାଘଟା କେଶଧାରୀ ମହିଳାଗଣ ବହୁ ସଂଖ୍ୟାପ୍ରସ୍ତୁତ ହେଉଛନ୍ତି, ତାହା ତ ପୂର୍ବେ ଆଦୌ ସ୍ୱୀକାରଯୋଗ୍ୟ ନଥିଲା, ଅନୁମତି ଯୋଗ୍ୟ ମଧ୍ୟ ନଥିଲା। ମୁଖମଣ୍ଡଳକୁ ସୌଖୀନ ସାମଗ୍ରୀରେ ସଜାଗୁଜା କରୁଛନ୍ତି, ନଖ ଗୁଡାକରେ ନେଲ୍ ପଲିସ ଲଗାଉଛନ୍ତି, ପୁଣି ବିଭିନ୍ନ ଧରଣର ପରିପାଟିରେ ନିଜକୁ ଭୂଷିତ କରୁଅଛନ୍ତି। ସେପରି ବ୍ୟକ୍ତିଙ୍କୁ ଏଠାକୁ ଆସିବାକୁ ଦିଅନ୍ତୁ ଅନୁଚିତ କାର୍ଯ୍ୟକାରୀମାନଙ୍କ ପରି, ପୁଣି ସେପରି ଆଚରଣରେ ଅଭ୍ୟସ୍ତ ଥିବା ବ୍ୟକ୍ତିଙ୍କ ପରି ସେ ଅଟନ୍ତି, ଯିଏକି ତିନି ଚାରି ଜଣଙ୍କୁ ବିବାହ କରିଥାନ୍ତି ଆଉ ସେମାନେ ଡିକ୍ସଣ ଅଟନ୍ତି। ଆରେ ବା କିପରି ମହାନ ପ୍ରତାରଣା ବିଷୟ, ଏହା ତ ଅପବିତ୍ରତାର ପରିଚୟ। ସେମାନେ କିପରି ଭାବରେ ଏହାକୁ କରିଥାନ୍ତି। ପରମେଶ୍ୱର ଆପଣଙ୍କ ମଣ୍ଡଳୀରେ ଏହାକୁ ଆଦୌ ପସନ୍ଦ କରିବେ ନାହିଁ। ଏହା ସହିତ ଅଭ୍ୟସ୍ତ ହେବା ନିମନ୍ତେ ସେମାନଙ୍କର ସଂଗଠନ ମଧ୍ୟକୁ ନିହାତି ପକ୍ଷେ ଯିବାକୁ ହିଁ ଅଛି। ଏ ବିଷୟରେ ଆକ୍ଷେପ କରି କହିବା ନିମନ୍ତେ କେହି ଜଣେ ବ୍ୟକ୍ତି ଭୟଭୀତ ହୋଇଥାନ୍ତି, ଯେ ଏକ ସଂଗଠନ ମଧ୍ୟରେ ସେମାନଙ୍କୁ ଏଥିପାଇଁ ବାହାରି ଯିବାକୁ ପଡ଼ିଥାଏ। ହେ ଈଶ୍ୱର, ଆମମାନଙ୍କୁ ସେପରି ସ୍ୱଭାବ ବିଶିଷ୍ଟ ଲୋକଗୁଡାକୁ ଦିଅନ୍ତୁ, ଯେଉଁମାନେ ପରମେଶ୍ୱରଙ୍କ ଆଉ ତାଙ୍କ ବଚନ ବିନୁ ଅନ୍ୟ କୌଣସି ପ୍ରକାର ବିଷୟ ସହିତ ଆଦୌ ସମ୍ପର୍କ ରଖିଥାନ୍ତି, ତାହା ଏହା ବିଷୟରେ ସତ୍ୟ କଥା ଅଟେ। ତାହା ଯାହାକି ଆମମାନେ ପ୍ରକୃତ ଯେତେବେଳେ ଆବଶ୍ୟକ କରିଥାଉ। ଆମେ କଣ କରୁଛୁ? ପ୍ରତାରଣାକୁ ବପନ କରୁଛୁ। ଆମେମାନେ ତ ଅଦରକାରୀ ବୀଜକୁ ବୁଣିଅଛୁ, ପୁଣି ଯେତେବେଳେ ସମସ୍ୟାକୁ ଅମଳ କରୁଅଛୁ। ଏହାକୁ ଲକ୍ଷ୍ୟ କରନ୍ତୁ ଯେ ଜଳାଯିବା ନିମନ୍ତେ ସେମାନେ ଯେତେବେଳେ ସମ୍ବେତ ହୋଇ ଏକାଠି ହେଉଛନ୍ତି। ଆପଣମାନେ ସେ ବିଷୟକୁ ଧ୍ୟାନ ଦେଇଥିଲେ କି? ଯିଶୁ ଏପରି କହିଥିଲେ, ପ୍ରଥମେ ସେଗୁଡାକୁ ଏକାଠି କରି ପକାଅ, ସେଗୁଡାକୁ ବିଡ଼ାରେ ବାନ୍ଧ, ପୁଣି ସକାଳ ବିଡ଼ାକୁ ଏକ ଗଦାରେ ନେଇ ଗଦେଇ ଦିଅ, ପୁଣି ମୁଁ ସେଗୁଡାକୁ ଜଳାଇ ଦେବି। ସେହି ସ୍ଥାନରେ ମେଥଡିଷ୍ଟ ନାମଧାରୀ ଏକ ଛୋଟ ବିଡ଼ା, ବ୍ୟାପ୍ଟିଷ୍ଟ ନାମଧାରୀ, ପ୍ରେସବିଟେରିଆନ ନାମଧାରୀ, ଲୁଥରନ ନାମଧାରୀ ଛୋଟ ଛୋଟ ବିଡ଼ା ଗୁଡ଼ିକ ରହିଛନ୍ତି। ସେମାନେ ସମସ୍ତେ ମଣ୍ଡଳୀ ଗୁଡ଼ାକର ବିଶ୍ୱବ୍ୟାପୀ ପରିଷଦ ମଧ୍ୟରେ ସମ୍ବେଦ ରୂପେ ଏକାଠି ହୋଇଅଛନ୍ତି। ଏହା କିପରି ଏକ ବିଷୟ? ପ୍ରଥମେ ସେଗୁଡାକୁ ଏକାଠି କରି ପକାଅ। ହାଲେଲୁୟା! ଆପଣମାନେ ଧ୍ୟାନ ଦେଇଥିଲେ କି? ପ୍ରଥମେ ସେ ବାଳଙ୍ଗାକୁ ଏକାଠି କରି ପକାଇଥିଲେ, ଗହମ ମଧ୍ୟରୁ ସେଗୁଡାକୁ ଦୂରେଇ ଦେଇଥିଲେ, ସେଗୁଡାକୁ ଅଲଗା କରି ପକାଇଥିଲେ, ସେଗୁଡାକୁ ଏକାଠି କରି ଗହମରୁ ଅଲଗା କରି ପକାଇଥିଲେ, ସେଗୁଡାକୁ ଅଲଗା କରି ପକାଅ, ସେଗୁଡାକୁ ଏକାଠି କରି ତତ୍ପରେ ପୋଡି ପକାଅ। ପରମେଶ୍ୱରଙ୍କ ବିଚାର ଦୃଷ୍ଟିରେ ସେଗୁଡାକ ଜଳିଯିବାର ନିଶ୍ଚିତ। ଲୋକମାନଙ୍କ ମଧ୍ୟରେ ପ୍ରତାରଣାକୁ ବପନ କରୁଥିବା ଯୋଗୁଁ ଜଳିଯିବା ନିମନ୍ତେ ପୃଥିବୀ ଅଟନ୍ତି। ଯେଉଁ ଆଶ୍ରମ ଗୁଡା ସହିତ ସେମାନେ ଆବଦ୍ଧ, ଭକ୍ତିର ଭେଦ ଧରନ୍ତି, ମାତ୍ର ଏହାର ଶକ୍ତିକୁ ଅସ୍ୱୀକାର କରନ୍ତି, ବଚନକୁ ଅସ୍ୱୀକାର କରୁଛନ୍ତି, କେବଳ କେତେକ ଧାର୍ମିକ ରୀତିନୀତି ଗୁଡିକୁ ଧରି ରଖିଅଛନ୍ତି। କେହି ଜଣେ ବ୍ୟକ୍ତି ଯେଉଁ ଧର୍ମପଦେଶକୁ ଏହା ମଧ୍ୟରେ ନିକ୍ଷେପ କରିଛନ୍ତି ତାହାକୁ ମଜବୁତ କରି ଧରି ରଖୁଛନ୍ତି, ପୁଣି ଈଶ୍ୱରଙ୍କ ବଚନ ମଧ୍ୟ ତାହାକୁ ଯୋଗ କରିବାକୁ ଯତ୍ନ କରୁଛନ୍ତି। ଏହା ଆଦୌ ଫଳପ୍ରଦ ହେବ ନାହିଁ। ଏହା ତ ଏକ ପ୍ରତାରଣା ବିଷୟ। ମୁଁ ଆଜି ଚିତ୍କାର କରିଥାଏ, ବହୁ ବର୍ଷ ପୂର୍ବେ ଜଣେ ଏକ ମହାନ ଭାବବାଦୀଙ୍କ ସମୟରେ ଯେପରି ସେତେବେଳେ ହୋଇଥିଲା, ଚିତ୍କାରର ଧ୍ୱନି ଶୁଣିବାକୁ ମିଳିଥିଲା, ଆଉ ସେଇ ଜଣକ ଆମୋସ ଥିଲେ। ସେ ଏକ ପ୍ରାଚୀନତମ ବିଖ୍ୟାତ ସହର ମଧ୍ୟକୁ ଚାଲି ଆସିଥିଲେ, ପୁଣି କହିଥିଲେ, ମୁଁ ଜଣେ ଭାବବାଦୀ ନୁହେଁ କିମ୍ବା ଜଣେ ଭାବବାଦୀଙ୍କ ସନ୍ତାନ ମଧ୍ୟ ନୁହେଁ, ତଥାପି ଯଦି ସିଂହ ଗର୍ଜନ କରେ କିଏ ଭୟ ନ କରି ରହିପାରେ? ଆଉ ସେ ଏପରି କହିଥିଲେ, ପ୍ରଭୁ ସଦାପ୍ରଭୁ କଥା କହିଅଛନ୍ତି, କିଏ ଭବିଷ୍ୟତ ବାକ୍ୟ ପ୍ରଚାର ନ କରିବ? ସେ ତ ସେଇ ବଂଶଧରଙ୍କ ପରେ ବିଚାରର ଏକ ନିଷ୍ପତ୍ତିକୁ ପୂର୍ବଭାସ କରି କହିଥିଲେ, କହିଥିଲେ, ସେଇ ସମାନ ଈଶ୍ୱର ଯାହାଙ୍କୁ ତୁମେ ସେବା କରିଥାଅ ବୋଲି ଦାବି କରିଥାଅ, ସେ ତୁମମାନଙ୍କୁ ନାଶ କରିବେ। ଏହାକୁ ଆପଣମାନେ ଧରି ରଖିଥାନ୍ତୁ, ଏହା ଟେପ୍ ମଧ୍ୟରେ ରହିଅଛି, ପୁଣି ଆପଣମାନେ ମଧ୍ୟ ମନେ ରଖିଥାନ୍ତୁ, ସେଇ ସମାନ ଈଶ୍ୱର ଯିଏକି ଏହି ଶିଖର ପ୍ରଜାଙ୍କର ଯେଉଁମାନେ ବର୍ତ୍ତମାନ ମଣ୍ଡଳୀମାନଙ୍କର ବିଶ୍ୱ ପରିଷଦ ପରି ଏକ ମହାନ ଅମଳ ମଧ୍ୟରେ ଯେତେବେଳେ ଏକତ୍ରିତ ହେଉଅଛନ୍ତି, ପୁଣି ଆପଣମାନେ ନିଶ୍ଚିତ ରୂପେ ତନ୍ମଧ୍ୟକୁ ଅବଶ୍ୟ ଅଗ୍ରସର କରିବାକୁ ଯାଉଛନ୍ତି। ଆପଣମାନେ ତହିଁରୁ କୌଣସି ପ୍ରକାରେ ଅଲଗା ହୋଇ ରହିପାରନ୍ତି ନାହିଁ। ଆପଣମାନେ ବ୍ୟକ୍ତିଗତ ରୂପେ ତହିଁରୁ ବାହାରି ଆସି ସେଥିରୁ ଅଲଗା ହୋଇ ରହିବାକୁ ଯାଉଛନ୍ତି, ନହେଲେ ଆପଣମାନେ ତନ୍ମଧ୍ୟକୁ ପ୍ରବେଶ କରିବାକୁ ଯାଉଛନ୍ତି। ମଧ୍ୟସ୍ଥ କରିବାର କୌଣସି ସ୍ଥାନଟିଏ ଆଦୌ ଉପଲବ୍ଧ ହୋଇପାରିବ ନାହିଁ। ଏହା ତ ପଶୁର ଚିହ୍ନ ରୂପେ ପରିଚିତ ହେବ, କେବଳ ସେହି ଜଣକ ଯିଏକି ଚିହ୍ନଟିକୁ ଧାରଣ କରିଥିବ ତା ବିନୁ ଅନ୍ୟ କେହି କିଣାବିକା କରିବେ ନାହିଁ, କିମ୍ବା ପ୍ରତାରଣାର ଚିହ୍ନକୁ ଧାରଣ କରିଥିବ କେବଳ ସେହି କିଣାବିକା କରିପାରିବ। ତେଣୁ ଏଥିରୁ ବର୍ତ୍ତମାନ ଦୂରେଇ ରହନ୍ତୁ, ଏଥିରୁ ଦୂରେଇ ରହନ୍ତୁ, ଏଥିରୁ ପଳାୟନ କରନ୍ତୁ, ଏଥିରୁ ଦୂରେଇ ରହନ୍ତୁ, ପଳାୟନ କରନ୍ତୁ। ସେହି ଈଶ୍ୱର ଯାହାଙ୍କର ସେବା କରନ୍ତି ବୋଲି ଏମାନେ ଦାବି କରନ୍ତି, ସେହି ଏମାନଙ୍କୁ ନାଶ କରିବେ। ସେହି ସ୍ନେହ କରିବାର ମହାନ ଈଶ୍ୱର ସେପରି କରିବେ, ଯିଏକି କରିବେ ନାହିଁ। କହିଥିଲେ, ଆଚ୍ଛା ତେବେ ଯୀଶୁ ପ୍ରାର୍ଥନା କହିଥିଲେ ଆମମାନଙ୍କୁ ଏକ ହେବା ଉଚିତ, ତତ୍ପରେ ମଧ୍ୟ କହିଥିଲେ ଆପଣମାନେ ଏକାଠି କିପରି ଗମନ କରିପାରନ୍ତି? ଏକ ପରାମର୍ଶ ନହେଲେ କି ଦୁଇ ଜଣ ଏକତ୍ର ଗମନ କରିପାରିବେ? ସେ କହିଥିଲେ ଜଣେ, ଯେପରିକି ସେ ଆଉ ପିତା ଏକ, ଆଉ ପିତା ବଚନ ଥିଲେ, ପୁଣି ସେ ଦେହଧାରୀ ହୋଇ ପ୍ରକଟ ହୋଇଥିବା ବଚନ ଥିଲେ, ସେ ଅର୍ଥାତ୍ ଯୀଶୁଖ୍ରୀଷ୍ଟ ପିତାଙ୍କ ସହିତ ଏକ ଥିଲେ, ଯେହେତୁ ପରମେଶ୍ୱରଙ୍କ ପ୍ରତିଜ୍ଞିତ ବଚନର ପ୍ରକଟୀକରଣ ସେ ହିଁ ଥିଲେ। ତେଣୁ ଆଜିକାଲି ମଧ୍ୟ ସେ ସେପରି ଅଟନ୍ତି, କିମ୍ବା ଅନ୍ୟ ଯେକୌଣସି ଦିନ ପାଇଁ ସେ ସେପରି ହିଁ ଅଟନ୍ତି। ଆଜ୍ଞା, ହଁ, ଯେହେତୁ ଈଶ୍ୱର ଏକ, ତେଣୁ ସେ ଆମମାନଙ୍କୁ ମଧ୍ୟ ଏକ ହୋଇ ରହିବାକୁ ଚାହାନ୍ତି। ଏହି ଜଣଙ୍କ ତ କୁଆରୀଙ୍କ ଠାରୁ ଜାତ ହେବାର ସତ୍ୟତାକୁ ଅସ୍ୱୀକାର କରୁଛନ୍ତି, ତେବେ ସେ କିପରି ଭାବରେ ଏକ ହୋଇ ରହିପାରନ୍ତି? ପୁଣି ସେହି ଅନ୍ୟ ଜଣଙ୍କ କରିନଥାନ୍ତି, ଅଲୌକିକତାର ଆରୋଗ୍ୟର ସତ୍ୟତାକୁ ଅସ୍ୱୀକାର କରିଥାନ୍ତି, ପୁଣି ଏପରି ସେପରି ଅନ୍ୟମାନେ ସେମାନଙ୍କର ମଧ୍ୟରେ ପ୍ରତ୍ୟେକ ଦଳ ସେପରି ଧରଣ ନୁହନ୍ତି କି? ସେମାନେ ମଧ୍ୟ କେତେଜଣ ଏପରିକି ସେମାନେ ଈଶ୍ୱରଙ୍କ ଠାରେ ସୁଦ୍ଧା ବିଶ୍ୱାସ କରନ୍ତି ନାହିଁ। ସେ ଯେ ଈଶ୍ୱର ପୁତ୍ର ଅଟନ୍ତି ଏତେ ସୁଦ୍ଧା ସେମାନେ ବିଶ୍ୱାସ କରନ୍ତି ନାହିଁ। ବିଶ୍ୱାସ କରିଥାନ୍ତି ଯେ ସେ ଯୋଶେଫଙ୍କ ପୁତ୍ର ଥିଲେ, ପୁଣି ଈଶ୍ୱରଙ୍କ ପୁତ୍ର ରୂପେ ପରିଚିତ ଥିଲେ। ନିଶ୍ଚିତ ରୂପେ ସେଇ ଦୁଇ ଭାତୃଗଣ ଲୁଥରାନ ମାନେ ଆଉ ଜୁଙ୍ଗଲିଙ୍ଗଣ ସେଥିରେ ବିଶ୍ୱାସ କରନ୍ତି, ଅର୍ଥାତ୍ ସେ ଯେ ପ୍ରକୃତ ଜଣେ ଅତି ଉତ୍ତମ ସ୍ୱଭାବ ବିଶିଷ୍ଟ ବ୍ୟକ୍ତି ଥିଲେ ଏଥିରେ ବିଶ୍ୱାସ କରନ୍ତି। ଖ୍ରୀଷ୍ଟୀୟ ବିଜ୍ଞାନ ଶାସ୍ତ୍ର ଏପରି କହିଥିଲା ଯେ ସେ ଜଣେ ଭାବବାଦୀ ଥିଲେ, ସେ ଜଣେ ଅତି ସାଧାରଣ ବ୍ୟକ୍ତି ଥିଲେ। ସେ ତ ଆଦୌ ଅଲୌକିକ ଶକ୍ତି ବିଶିଷ୍ଟ ବ୍ୟକ୍ତି ନଥିଲେ। କିପରି ସେ ଯଦି ଅଲୌକିକ ବ୍ୟକ୍ତି ନଥିଲେ, ତେବେ ପୂର୍ବେ ଜଗତଟି କଦାପି ଲାଭ କରିନଥିବା ଜଣେ ଶ୍ରେଷ୍ଠ ପ୍ରତାରକ ସେ ଥିଲେ। ସେ ପରମେଶ୍ୱର ଥିଲେ, ଅନ୍ୟଥା କିଛି ନଥିଲେ। ସେ ତ ଅଲୌକିକ ଶକ୍ତି ସମ୍ପନ୍ନ ବ୍ୟକ୍ତି ଥିଲେ, ସେ ଦେବତ୍ୱ ଥିଲେ, ସ୍ୱୟଂ ସେପରି ଥିଲେ। ଆମମାନେ ମଧ୍ୟ ଦେହଧାରୀ ହୋଇଥିଲେ, ପରମେଶ୍ୱର ପୁତ୍ରର ବ୍ୟକ୍ତିତ୍ୱରେ ପରିଚିତ ଥାଇ ଦେହଧାରୀ ହୋଇଥିଲେ। ନିଶ୍ଚିତ ରୂପେ ତାହା ହିଁ ଯାହାକି ସେ ଥିଲେ। ପୁଣି ପ୍ରତାରଣ ବିଷୟଟି ଯେ ଭିତରକୁ ପଶି ଆସିଅଛି ତାହାକୁ ଆମେ ଯେତେବେଳେ ଲକ୍ଷ୍ୟ କରୁଛୁ, ଏହା ଯେ ଏଠାରେ ଉପସ୍ଥିତ ତାହା ଆମେ ଜାଣୁ। କେହି ଜଣେ ହେଲେ ମଧ୍ୟ ଏହାକୁ ଅସ୍ୱୀକାର କରିପାରନ୍ତି ନାହିଁ। ଆରେ ବା କେବଳ ଧ୍ୟାନ ଦିଅନ୍ତୁ, ସେଇ ଦଳଟି ଯିଏକି ତାଙ୍କର ଉପାସନା କରୁଅଛି ବୋଲି ଦାବି କରୁଛି ତାହାକୁ ସେ ନାଶ କରିବେ। ଆପଣମାନେ ଏହାକୁ ଧ୍ୟାନ ଦିଅନ୍ତୁ, ଈଶ୍ୱର ନିଜର ବୀଜଟିକୁ ରୋପଣ କରିଥିଲେ, ସେ ତାହାକୁ ବୁଣିଥିଲେ। ମୁଁ ଶେଷ କରିବାକୁ ଯାଉଅଛି ଯେ ପ୍ରାର୍ଥନା ଧାଡ଼ିକୁ ଆରମ୍ଭ କରିବାର ସମୟ ଏହା ଅଟେ। ଈଶ୍ୱର ଆପଣ ବୀଜକୁ ବପନ କରିଥିଲେ ଆଉ ଖ୍ରୀଷ୍ଟ ତାଙ୍କର ବୀଜ ଅଟନ୍ତି। ଅଳ୍ପ କେତେକ ରାତ୍ରି ଉତ୍ତରେ ମୁଁ ତାହାରି ଉପରେ ପ୍ରଚାର କରିବାକୁ ଯାଉଛି, ଯେଉଁଠାରେ ତାଙ୍କ ନାମକୁ ସ୍ଥାପନ କରିବାକୁ ଈଶ୍ୱର ନିର୍ଣ୍ଣୟ ନେଇଥିଲେ। ଈଶ୍ୱର ଯଦି ସେପରି ଇଚ୍ଛା କରୁଥାନ୍ତି, ତେବେ ଏପରି ହୋଇପାରେ ଯେ ପ୍ରାତଃ ଭୋଜନର କୌଣସି ଏକ ପାସନରେ ତା ଉପରେ ମୁଁ ପ୍ରଚାର କରିବାରେ ଧ୍ୟାନ ଦିଅନ୍ତୁ, ରକ୍ଷା ପାଇଯିବାର କେବଳ ଏକମାତ୍ର ପନ୍ଥା ସେ ହିଁ ଅଟନ୍ତି। କେବଳ ସେ ହିଁ ଏକମାତ୍ର ବିଶ୍ୱସ୍ତ ଶାସନକର୍ତ୍ତା ଅଟନ୍ତି। ସେ କେବଳ ଏକମାତ୍ର ଈଶ୍ୱର ଅଟନ୍ତି, ତାଙ୍କ ବିନା ଅନ୍ୟ କେହି ଦ୍ୱିତୀୟ ଈଶ୍ୱର ନାହାନ୍ତି। ତାଙ୍କ ବିନା ଅନ୍ୟ କେହି ଦ୍ୱିତୀୟ ଈଶ୍ୱର ନାହାନ୍ତି। ଆମ୍ଭେ ଈଶ୍ୱର କେବଳ ଏକମାତ୍ର ଈଶ୍ୱର ଅଟୁ ସେପରି କହିଥିଲେ। ଯୀଶୁ କହିଥିଲେ, ଆଜ୍ଞାଟି ଏପରି ଅଟେ, ହେ ଇସ୍ରାଏଲ ଶୁଣ, ପ୍ରଭୁ ଆମମାନଙ୍କ ଈଶ୍ୱର ଏକମାତ୍ର ପ୍ରଭୁ ଅଟନ୍ତି। ଆମ୍ଭେ ତ ସେହି ଜଣଙ୍କ ଅଟୁ, ଅନ୍ୟ ଜଣଙ୍କ ପାଇଁ ତୁମମାନେ କାହିଁକି ବାଞ୍ଛା କରିଥାଅ? ଅନ୍ୟ କେହି ଜଣେ ଆସିବ, ମାତ୍ର ମୁଁ ମୋର ପିତାଙ୍କ ନାମରେ ଆସିଅଛି ଆଉ ତୁମେମାନେ ତ ମୋତେ ଗ୍ରହଣ କରୁନାହଁ। ଅନ୍ୟ ଜଣେ ଯଦି ନିଜ ନାମରେ ଆସିବ, ତେବେ ତୁମେ ତାହାକୁ ଗ୍ରହଣ କରିନେବ। ଆଉ ସେମାନେ ଏହି କର୍ମକୁ ନାଇସିଆରେ ସଫଳ କରିଥିଲେ। ଆପଣ ଜଣେ ଖ୍ରୀଷ୍ଟିଆନ ଅଟନ୍ତି କି? ମୁଁ ଜଣେ ବ୍ୟାପ୍ଟିଷ୍ଟ ଅଟେ। ଆପଣ ଜଣେ ଖ୍ରୀଷ୍ଟିଆନ ଅଟନ୍ତି କି? ମୁଁ ଜଣେ ପେଣ୍ଟିକଷ୍ଟ ଅଟେ। ଆପଣ ଜଣେ ଖ୍ରୀଷ୍ଟିଆନ ଅଟନ୍ତି କି? ମୁଁ ଜଣେ ମେଥଡିଷ୍ଟ, ଅନ୍ୟ ଏକ ନାମ। ମାତ୍ର ସେ ଯୀଶୁଖ୍ରୀଷ୍ଟଙ୍କ ନାମର ବିଷୟଟି ଯେତେବେଳେ ଉପସ୍ଥିତ ହୋଇଥାଏ, ସେତେବେଳେ ସେମାନେ କରିପାରିବେ ବୋଲି ସେଥିରୁ ବହୁ ଦୂରକୁ ଚାଲି ଯାଇଥାନ୍ତି। ସେମାନେ ଏହି ନାମ ସହିତ କୌଣସି କାର୍ଯ୍ୟ ଆଦୌ କରିବାକୁ ଚାହିଁନଥାନ୍ତି, କାରଣ ସେ ତ ବଚନ ଅଟନ୍ତି, ପୁଣି ବଚନ ସ୍ୱୟଂ ଆପଣଙ୍କୁ ଘୋଷଣା କରିଥାନ୍ତି। ଧ୍ୟାନ ଦିଅନ୍ତୁ, ରକ୍ଷା ପାଇବାର ଏକମାତ୍ର ମାର୍ଗ। ସେ ତ ସରଳର ଗୋଲାପ ଫୁଲ ଅଟନ୍ତି, ସେ ଯେ ତାହା ଥିଲେ ବାଇବଲ ଏପରି କହିଅଛି, କାରଣ ବାଇବଲ ଏପରି କହିଅଛି ଯେ ସେ ତାହା ହିଁ ଥିଲେ। ପରମେଶ୍ୱରଙ୍କ ପ୍ରତିଟି ପଦବୀ ଯାହାକି ବାଇବଲ ମଧ୍ୟ ରହିଅଛି ସେ ସବୁ ଯୀଶୁଙ୍କ ନିମନ୍ତେ ଅଟେ। ସେ ତ ଆଲଫା ଓ ଓମେଗା, ଆରମ୍ଭ ଏବଂ ଶେଷ ସବୁକିଛି ଥିଲେ। ସେ ଯିଏ ଥିଲେ, ଯିଏ ଅଟନ୍ତି, ପୁଣି ଯିଏ ଆସିବେ, ସବୁକିଛି ଅଟନ୍ତି। ଦାଉଦଙ୍କ ମୂଳ ଆଉ ବଂଶଜ ଅଟନ୍ତି, ଦାଉଦଙ୍କ ମୂଳ ଆଉ ବଂଶଜ ଉଭୟ ଅଟନ୍ତି। ପ୍ରଭାତୀୟ ନକ୍ଷତ୍ର, ସରଳ ଗୋଲାପ ଫୁଲ, ପୁଣି କ୍ଷେତ୍ର ଶୋଷଣ ଫୁଲ, ସବୁକିଛି ସେହି ଅଟନ୍ତି। ଆଲଫା ଏବଂ ଓମେଗା, ପିତା ପୁତ୍ର ପବିତ୍ର ଆତ୍ମା, ସବୁକିଛି ଖ୍ରୀଷ୍ଟ ମଧ୍ୟରେ ଅବସ୍ଥାନ କରେ। ଆମମାନଙ୍କ ମଧ୍ୟରେ ବାସ କରିବା ନିମନ୍ତେ ନରଦେହଧାରୀ ହୋଇଥିବା ଯିହୋବା ପରମେଶ୍ୱରଙ୍କ ସମ୍ପୂର୍ଣ୍ଣ ପ୍ରକଟୀକରଣ ସେହି ଖ୍ରୀଷ୍ଟ ଯୀଶୁ ହିଁ ଅଟନ୍ତି। ପ୍ରକୃତରେ ତାହା ହିଁ ସେ ଥିଲେ। ସେ ତ ସରଳର ଗୋଲାପ ଫୁଲ ଥିଲେ। ସେହି ସରଳର ଗୋଲାପଙ୍କ ସହିତ ସେମାନେ କଣ କରିଥିଲେ? ସେମାନେ ତାଙ୍କୁ ଦଳି ଫୋପାଡ଼ି ଦେଲେ, ପୁଣି ତହିଁରୁ ସୁବାସକୁ କାଢି ପକାଇବା ପାଇଁ ସେମାନେ ଏହାକୁ ବନ୍ଥି ପକାଇଲେ। ଗୋଲାପରୁ ସୁବାସକୁ କାଢି ଆଣିବା ପାଇଁ ଏକ ସୁନ୍ଦର ଗୋଲାପକୁ ଚକଟ ହେବାକୁ ପଡ଼ିଥିଲା। ପୁଣି ତାହା ଏକ ଆକର୍ଷଣୀୟ ଜୀବନ ଥିଲା। ଏହାଙ୍କ ପରି ଅନ୍ୟ କୌଣସି ଦ୍ୱିତୀୟ ଜୀବନ ପୂର୍ବେ କଦାପି ବାସ କରି ରହିନଥିଲେ। ଏହା ସତ୍ତ୍ୱେ ତାଙ୍କୁ କାଳବାରୀ ଉପରେ ମନ୍ଥା ହେବାକୁ ପଡ଼ିଥିଲା। ଦେଖନ୍ତୁ, ସେମାନେ ସାରଣ ଗୋଲାପଙ୍କର ଅଭିଷେକ କାଢି ଆଣିଥିଲେ, ପୁଣି ତାହା ହରଣଙ୍କ ଉପରେ ଢାଳି ଦେଇଥିଲେ। ଯେହେତୁ ପ୍ରଭୁଙ୍କ ଉପସ୍ଥିତିରେ ମହାପବିତ୍ର ସ୍ଥାନ ପ୍ରବେଶ କରିବା ନିମନ୍ତେ ତାଙ୍କୁ ସେଥିରେ ଅଭିଷିକ୍ତ ହୋଇ ରହିବାକୁ ହିଁ ପଡୁଥିଲା। ପବିତ୍ର ବିଚ୍ଛେଦ ବସ୍ତ୍ର ପରଦା ମଧ୍ୟକୁ ପ୍ରବେଶ କରିବା ପାଇଁ ତାଙ୍କୁ ସାରଣର ଗୋଲାପଙ୍କ ଦ୍ୱାରା ଅଭିଷିକ୍ତ ହେବାକୁ ପଡୁଥିଲା। ଅନୁଗ୍ରହ ସିଂହାସନ ପରେ ଛିଞ୍ଚିବା ଅଭିପ୍ରାୟରେ ପ୍ରତିବର୍ଷ ତାଙ୍କୁ ତନ୍ମଧ୍ୟକୁ ଯିବାକୁ ହିଁ ପଡୁଥିଲା। ପୁଣି ପ୍ରଭୁଙ୍କ ନିକଟରେ ସୁଗନ୍ଧିତ ନୈବେଦ୍ୟର ଅଭିପ୍ରାୟ ସେ ଅଭିଷେକକୁ ତାଙ୍କ ପରେ ରହିବାକୁ ହିଁ ପଡୁଥିଲା। ପୁଣି ମେଷଶାବକର ରକ୍ତରେ ସ୍ୱୟଂ ଛିଞ୍ଚା ଯିବା ପରେ ତାଙ୍କୁ আপনার সম্মুখে ছিঞ্চাইথা সেই রক্ত সহিত যা পড়ুছিল নিজের বস্ত্রাঞ্চল কেতক ডাইম্ব আঘটি ঝুলাই রাখি প্রভু পরমেশ্বর পবিত্র 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 বলে কহি তাঁর কেতক পাদ কেবল আগে পড়ুছিল লক্ষ্য করতু সে তো সেই সাধারণ গোলাপ ফুল লে তাঁরি লোক মানুষ অভিষেক করা সেই সুগন্ধিত অতর সে অটান্তি যে কোন রীতিনীতি সহিত থাই আপনার তাঁর আসিপার না অন্য কৌশি শিক্ষার ভূষিত থাই আসিপার না মাত্র সাধারণ গোলাপ ফুল অর্থাৎ সেই বচন সহ অভিষেক থাই তাঁকু যাইপার সে উপত্যকার ফুল অটান্তি পুনি আপনার টিকে অফিম কিপর ভাবে পাই আপনার অফিম টিকে সেপর ভাবে পাই অর্থাৎ শোষণ ফুলটি নেই পুনি তাহলে দড়ি চকটি দিয়ে তৎপরে তহ আপনার টিকে অফিম পাই চিকিৎসকগণ আপনার কর্মশালে তাহলে ব্যবহার করে থাকে কে জন পুরুষ কিংবা জন নারী ধরি নিহত যে অতি বিব্রত অথবা চিন্তিত হয়ে পড়ে অনেক কিংবা কে জন নারী আপনার আপনার পাগল হয়ে যাই এপর বিচার করতে সে তো পকা উপরে চলু থাকে চিৎকার করতে সে জন সে জন বাচকতা গ্রস্ত রোগী অটান্তি পুনি জনৈক চিকিৎসক সেই লিলি কু দড়ি চকটি বাহার করা অফিমর কিছু দপন কু নেই পুনি তাঁর বাহু অথবা অথবা শিরার যেকোন স্থানের পুনি সে পুরুষ শরীর এক নিশ্চিত স্থানে তাহলে অন্তনিক্ষেপ করে থাকে তৎপর সে টিকিয়ে নীরব ও অবিচল হয়ে পড়ে থাকে কিছু ক্ষণ পাই সেই বাসলপ্রণটি শান্ত পড়ে যাই থাকে মাত্র অফিমর নিশাটি যেত নিষ্ক্রিয় হয়ে পড়ে থাকে তৎপরে সে পুনি উৎক্ষিপ্ত হয়ে পড়ে থাকে পুনি পুনি সে পূর্বাপেক্ষা অধিক গুণের বাসল তাকে দেখাই থাকে তথাপি বন্ধুগণ মু আপনার কহিবি যে তাহা তো উপত্যকা স্থিত শোষণ ফুলর প্রস্তুত করা যাই এক অফিমর এক অসলি অফিমর নমুনা মাত্র অটে যা বিষয়ে জানে সে হি তো উপত্যকার শোষণ ফুল অটন্তি সে তো কালবরী উপরে চিকুড়া যাইছিলে আমার সকল অপরাধ নিমন্তে সে হত হয়েছিলেন তাঁর সকল প্রহার দ্বারা আমাদের সুস্থ হলু তন্মধ্যে থাই সেই সকল সেই সব ফুলর চিপড়া হয়েছিল অংশর তো সে এক ফুল লে পূর্বে কদাপি সৃষ্টি করা যাই সকল ফুল গুড়া মধ্যে সে সর্বশ্রেষ্ঠ ফুল লে জহির কি এই অফিমকে চিপড়া যাই উপত্যকার এই স্থল পদ্মটি লে পুরি সারণ এই গোলাপ ফুল সে লে পুনি আজ রাত্রে সে টঙ্গা হয়ে থাকে স্বর্গ আর পৃথিবী মধ্য স্থলের ঝুলি রয়ে থাকে মু বিশ্বাস করে যে সেই সময় নেই সেপরি লে প্রায়ত জগতর পাপক বহি নেওয়া নিমন্তে পুনি জগতকে আরোগ্য পুনশ্চ ফের অভিপ্রায় সে টঙ্গা যাই সে যে কালি আজ চিরদিন সমান অটান্তি এই কথা বাইবল প্রকাশ করে কহিছি হে বন্ধুগণ অরণ্য মধ্যে পরমেশ্বর মশাঙ্কু কহিলে যা কি তাঁর নিমন্তে এক নমুনা লা সে তো তাঁর এক পিতল সর্পকু ঊর্ধ্ব উঠাইবা কহিলে পুনি পাপ যে বিচারিত হয়ে সারি পিতল তাহার প্রতিনিধিত্ব করুছিল সর্পটি প্রতিনিধিত্ব করে থাকে পিতল সর্পটি প্রতিনিধিত্ব করে কহি থাকে যে পাপ সম্পূর্ণরূপে বিচারিত হয়েছিল যেপর পিতল তাহা তো অলৌকিক বিচারর উদ্দেশ্য অটে যেপর কি পিতল বেদি ছিলা যেউঠারে কি বলিদান গুড়াক অর্পণ করা যাচ্ছিল আউ এলিয়ে মধ্য ঊর্ধ্বকু দৃষ্টিপাত করেছিলে পুনি সে কহিলে আকাশের বক্ষ পিত্তল সদৃশ লা এক অবিশ্বাস এবং রাষ্ট্র যে ঈশ্বর পশুঘুঞ্চা যাই তাপরে অলৌকিক বিচার নিষ্পত্তির কারণ এই পুনি পাপ যে সম্পূর্ণরূপে বিচারিত হয়ে সারি সর্প তাহলে প্রতিনিধিত্ব করুছিল আউ পাপ যে সম্পূর্ণরূপে বিচারিত হয়ে সারি অছি সর্প এখন প্রতিনিধিত্ব করুছিল পুনি যীশু সেই সর্পর নিদর্শন লে যে আমি পাপি হয়েছিল আউ ঈশ্বর বিচারক আপনাপরে উঠাই নেই সে আকল অপরাধ নিমন্তে ক্ষত বিক্ষত হলে আধর্ম নিমন্তে চূর্ণ হলে আন্তিজনক শাস্তি তাঁর বর্তিল আর সকল প্রহার দ্বারা আমাদের সুস্থ হলু অরে হে ঈশ্বর নিজের আবাস স্থলরে আজ রাতে আমার নিমন্তে অভিমর ভরপুর ভণ্ডারক সাহিত্য রাখুন হে খ্রিস্টিয়ান মিত্র আপনার অসুস্থ পুনি বেদনাগ্রস্ত অটন্তি কি ওহো আপনার তো অতিশয় চিন্তিত অটন্তি এহা তো আপনার অতিশয় সমস্যার পরিস্থিতি অটে আপনার অধিক সময় ধরে এখন সহন করে পারে না পুনি যে আধুনিক যুগে আমি মানে বাস করুছু তহলে তো আপনার অতিশয় বিব্রত অধীর হয়ে পড়েছেন আজ রাতে লাইফ লাইন আপনার শুনে কি অর্থাৎ যা বিষয়ে সে যে রুষিয়া এপরি কে 1955 মধ্যে সে সম্পূর্ণ বিশ্ব স্থিতি আপনার অধিকারভুক্ত করে নেবে তা ঘটিত হওয়ার পূর্ব ঊর্ধ্বান্তিকরণ অবশ্য ଘଟିଯିବ। ତେଣୁ ହେ ବନ୍ଧୁ, ଏହା କେତେ ନିକଟବର୍ତ୍ତୀ ଅଟେ, ଏହା ଏହି ସ୍ଥାନରେ ଉପସ୍ଥିତ ଅତି ନିକଟବର୍ତ୍ତୀ ଅଟେ। ଆପଣଙ୍କ ସର୍ବାନ୍ତକରଣ ସହିତ ଆପଣ ତାଙ୍କୁ ଅନ୍ୱେଷଣ କରିବେ ନାହିଁ କି? ସେ ଉପତ୍ୟକାର ସ୍ଥଳ ପଦ୍ମ ଅଟନ୍ତି, ପୁଣି ସେ କାଲି ଆଜି ଚିରଦିନ ସମାନ ଅଟନ୍ତି। ଆପଣଙ୍କ ପ୍ରଜାଗଣଙ୍କ ମଧ୍ୟରେ ସେ ନିଜକୁ ଉନ୍ନତ କରି ଦେଖାଇବା ନିମନ୍ତେ ଆଜି ରାତିରେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି। ଠିକ ମୂଷାଙ୍କ ପରି ସେ ବିଚାରିତ ହୋଇସାରିଥିବା ପାପର ଚିହ୍ନକୁ ଉର୍ଦ୍ଧ୍ୱକୁ ଉଠାଇଥିଲେ, ପୁଣି କେବଳ ପାପକୁ ନୁହେଁ ମାତ୍ର ସକଳ ପୀଡ଼ାକୁ ସୁଦ୍ଧା ଉଠାଇ ନେଇଥିଲେ। ଏହାକୁ ମନେ ରଖନ୍ତୁ, କାରଣ ଯୀଶୁ କହିଥିଲେ ମୂଷା ଯେ ପ୍ରକାରେ ପିତ୍ତ ସର୍ପକୁ ଉର୍ଦ୍ଧ୍ୱକୁ ଉଠାଇଥିଲେ, ସେହିପରି ମନୁଷ୍ୟ ପୁତ୍ର ନିଶ୍ଚୟ ଉର୍ଦ୍ଧ୍ୱକୁ ଉଠାଯିବେ। କେଉଁ କାରଣ ଯୋଗୁଁ ମୂଷା ତାହାକୁ ଉର୍ଦ୍ଧ୍ୱକୁ ଉଠାଇଥିଲେ? ପାପ, ଅବିଶ୍ୱାସ ଆଉ ପୀଡ଼ା ନିମନ୍ତେ ସେ ତାହାକୁ ଉର୍ଦ୍ଧ୍ୱକୁ ଉଠାଇଥିଲେ। ଆଉ ଠିକ ଯୀଶୁ ମଧ୍ୟ ଠିକ ସେହିପରି ଭାବରେ ପାପ, ପୀଡ଼ା ଆଉ ଅବିଶ୍ୱାସ ଯୋଗୁଁ ଉର୍ଦ୍ଧ୍ୱକୁ ଉତ୍ଥାପିତ ହୋଇଥିଲେ। ସେ ସେହି ସମାନ ପ୍ରକାରର ଆଦର୍ଶ ଥିଲେ। ଆଉ ଆଜି ରାତିରେ ପୁଣି ଏହି ଦିନମାନଙ୍କରେ ଆମମାନେ ପ୍ରତାରଣାର ଏକ ମହାନ ଅବସ୍ଥା ଯେତେ ଲାଭ କରିଅଛୁ। ଲୋକଲିତ ସୁସମାଚାରରେ ଯୀଶୁ ଏପରି କହିଥିଲେ, ପ୍ରତିଜ୍ଞା କରି କହିଥିଲେ, ଏହି ପ୍ରକାର ଦିନମାନଙ୍କରେ ପ୍ରଭୁଙ୍କ ଆଗମନ ସମୟ ପୂର୍ବେ ଏହା ସେପରି ଏକ ଧରଣର ସମୟ ହେବ ଯେପରିକି ସଦମର ଦିନମାନଙ୍କରେ ହୋଇଥିଲା। ପୁଣି ମନୁଷ୍ୟ ପୁତ୍ର ସ୍ୱୟଂ ଯେତେବେଳେ ପ୍ରଘଟ ହେବେ ସେତେବେଳେ ତଦ୍ରୁପ ଘଟିବ। ଠିକ ସେହିପରି ଧରଣର ଏକ ବିଷୟ ଯେପରିକି ସେହି ସ୍ଥାନରେ ମନୁଷ୍ୟ ପୁତ୍ର ସ୍ୱୟଂରୁ ଅବ୍ରାହମ ନିକଟରେ ଇଲୋହିମ ରୂପେ ପ୍ରଘଟ ହୋଇଥିଲେ। ଆପଣ ପ୍ରଜାଗଣଙ୍କ ମଧ୍ୟରେ ପରମେଶ୍ୱର ଦେହଧାରୀ ହୋଇଥିଲେ, ଆଉ ସେଠାରେ ଅବ୍ରାହମଙ୍କ ସହିତ ବାସ କରିଥିଲେ, ପୁଣି ତାଙ୍କୁ ଦେଖାଇଥିଲେ, ପୁଣି ସାରା ଯେ କ'ଣ ଚିନ୍ତା କରୁଥିଲେ ତାହା ଅବ୍ରାହମଙ୍କୁ ଜଣାଇଥିଲେ। ତାଙ୍କ ପଛରେ ବସିଥିଲେ, ତମ୍ବୁ ମଧ୍ୟରେ ବସିଥିଲେ, ଅର୍ଥାତ୍ ସେ ତାଙ୍କୁ ଆଦୌ ଦେଖିନଥିଲେ। ସେ ଯେ କି ପ୍ରକାର ହେବାକୁ ଯାଉଅଛନ୍ତି ତାହା ସେ ସାରାଙ୍କୁ କହିଥିଲେ, ପୁଣି ତାଙ୍କୁ ସାରା ବୋଲି ଡାକିଥିଲେ। ଅବ୍ରାହମ ତାଙ୍କର ନୁହେଁ, ତାଙ୍କର ନାମ ଆଉ ଅବ୍ରାହମ ନୁହେଁ, ସେ ଅବ୍ରାହମ ରୂପେ ଡକାଯିବାରେ ଲାଗିଥିଲେ। ସାରି ଆଉ ସେପରି ନୁହେଁ, କିନ୍ତୁ ସାରା, ତୁମର ପତ୍ନୀ ସାରା କେଉଁଠାରେ? ଆଉ ସେ କହିଥିଲେ, ସେ ଆପଣଙ୍କ ପଶ୍ଚାତରେ ଥିବା ତମ୍ବୁ ମଧ୍ୟରେ ଅଛି। କହିଥିଲେ, ଜୀବନ ଋତୁ, ବସନ୍ତ ଋତୁ ପୁନଶ୍ଚ ଉପସ୍ଥିତ ହେଲେ ତୁମ୍ଭେ ଆମେ ତୁମକୁ ପୁନର୍ବାର ଦର୍ଶନ ଦେବା। ଆଉ ସେ ହସିଥିଲେ, ସେ ପଚାରିଥିଲେ, ସାରା କାହିଁକି ହସିଲା? ଆଉ ଯୀଶୁ କହିଥିଲେ, ପ୍ରତାରଣ ଏହି ମହାନ ସମୟଟି ଏକତ୍ରିତ ହେବାର ଜଳାଯିବାର ସମୟ ପୂର୍ବେ ସେତେବେଳେ ସେ ଯେପରି ଭାବରେ ପ୍ରଘଟ ହୋଇଥିଲେ ଠିକ ସେହିପରି ଭାବରେ ମନୁଷ୍ୟ ପୁତ୍ର ପୁନଶ୍ଚ ପ୍ରଘଟ ହେବେ। ପୁଣି ତାହା ଅଟେ, ଏହା କିପରି ଏକ ବିଷୟ ଅଟେ, ଏହା ତ ଆପଣମାନଙ୍କ ସମ୍ମୁଖରେ ତାଜା ହୋଇ ପ୍ରକାଶିତ ହେଉଅଛି। ଅର୍ଥାତ୍ ଯୀଶୁ ଖ୍ରୀଷ୍ଟ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି। ଆପଣମାନେ ଏହାକୁ ବିଶ୍ୱାସ କରନ୍ତି କି? ତେବେ ତ ଆସନ୍ତୁ ପ୍ରାର୍ଥନା କରିବା ନିମନ୍ତେ ଆମମାନେ ନିଜ ନିଜର ମସ୍ତକକୁ ଅବନତ କରିବା। ହେ ପ୍ରେମମୟ ଈଶ୍ୱର, ଆମମାନେ ଆପଣଙ୍କୁ ସ୍ନେହ କରୁ। ହେ ପ୍ରଭୁ, ଆପଣଙ୍କ ବଚନ ଆମମାନଙ୍କ ପାଇଁ ପ୍ରଚୁର ରୂପେ ଭୋଜନ ସାମଗ୍ରୀରେ ଭରପୁର ଅଟେ। ଆମେମାନେ ଏହାକୁ ନିହାତି ପକ୍ଷେ ଆଦର କରୁ। ହେ ପ୍ରଭୁ, ଏହାଦ୍ୱାରା ଆମମାନେ ଜୀବିତ ରହିଥାଉ। ଏପରି ଅନୁମାନ କରାଯାଏ ଯେପରି ଆମମାନଙ୍କର ସାମର୍ଥ୍ୟ ଆଦୌ ପ୍ରଚୁର ନୁହେଁ। ଆପଣଙ୍କ ମେଜ ନିକଟରେ ଆମମାନେ କେବଳ ବସି ରହିବା ପାଇଁ ସ୍ନେହ କରୁ। ଆପଣଙ୍କ ବଚନର ଚତୁଃପାର୍ଶ୍ୱରେ ବସି ପୁଣି ସକଳ ଆଶିଷକୁ ଉପଭୋଗ କରିବାକୁ ଚାହୁଁ। ହେ ପ୍ରଭୁ, ଏହିପରି ଭାବରେ ଆମମାନେ ଯେତେବେଳେ ଏକତ୍ରିତ ହୋଇଥାଉ, ଭାତୃଗଣ ଆଉ ଭଗ୍ନୀଗଣ ରୂପେ ସମବେତ ହୋଇଥାଉ, ଯେଉଁମାନେ ଈଶ୍ୱରଙ୍କ ପୁତ୍ରଙ୍କ ରକ୍ତ ଦ୍ୱାରା କ୍ରୀତ ହୋଇଅଛନ୍ତି, ଯେଉଁମାନେ ଆପଣଙ୍କ ରକ୍ତ ଦ୍ୱାରା କିଣା ଯାଇଛନ୍ତି, ଯେଉଁମାନେ ଆପଣଙ୍କ ରକ୍ତ ଦ୍ୱାରା ନିକଟବର୍ତ୍ତୀ କରାଯାଇଅଛନ୍ତି, ପୁଣି ହେ ପ୍ରଭୁ, ଆଜି ରାତିରେ ଆମମାନେ ଏହି ସ୍ଥାନକୁ ଆସିଅଛୁ। ଆଜିର ରାତିକୁ ପ୍ରୀତମାନ ନିମନ୍ତେ ପ୍ରାର୍ଥନା କରିବାକୁ ଆମମାନେ ସମବେତ ହୋଇଅଛୁ। ଆଉ ଧର୍ମଶାସ୍ତ୍ର ଅନୁସାରେ ଆପଣ ଏପରି କହିଅଛନ୍ତି ଯେ ତାଙ୍କର କରୋନା ପହର ଦ୍ୱାରା ଆମମାନେ ସୁସ୍ଥ ହୋଇଥିଲୁ। ତେବେ ତ ପ୍ରାର୍ଥନା କରିବା ନିମନ୍ତେ ଏହା ଅତି ପ୍ରୟୋଜନ ବିଷୟ ଅଟେ। ଆମମାନେ ଆପଣମାନଙ୍କର ସକଳ ପାପକୁ କେବଳ ମାନି ନେଇଥାଉ, କାରଣ ଆପଣଙ୍କ କରୋନା ପ୍ରହାର ଦ୍ୱାରା ଆମମାନେ ସୁସ୍ଥ ହୋଇଥିଲୁ। ଅତୀତ କାଳରେ ସେପରି ହୋଇଥିଲୁ। ଆରେ ବା, ପରିତ୍ରଣ କିପରି ଏକ ଦିନ, ଇମାନୁଏଲଙ୍କ ଦ୍ୱାରା କିପରି ଧରଣ ଏକ ପ୍ରତିଜ୍ଞା, ଆଉ ତାହା ନିଶ୍ଚିତ ରୂପେ ସତ୍ୟ କଥା। ଆପଣ କହିଥିଲେ, ଅଳ୍ପ ମାତ୍ର ସମୟ ରହିଲା, ଜଗତ ମୋତେ ଆଉ ଦେଖିବ ନାହିଁ, ତଥାପି ତୁମମାନେ ମୋତେ ଦେଖିବ, କାରଣ ମୁଁ ବ୍ୟକ୍ତିଗତ ସର୍ବନାମର ଉଦ୍ଦେଶ୍ୟ, ମୁଁ ତୁମମାନଙ୍କ ସହିତ ରହିବି, ଏପରିକି ଜଗତ ଶେଷ ପର୍ଯ୍ୟନ୍ତ ମୁଁ ତୁମମାନଙ୍କ ମଧ୍ୟରେ ଥିବି, ପୁଣି ଯୁଗର ଶେଷ ସମୟ ପର୍ଯ୍ୟନ୍ତ ଏହି ମହାନ ବିନାଶ ପର୍ଯ୍ୟନ୍ତ ରହିବି। ଆପଣ ବି କହିଥିଲେ ଏହା ଘଟିବା ପୂର୍ବେ ଏହା ତ ସେପରି ଧରଣର ଏକ ଘଟଣା ହେବ ଯେପରିକି ସଦମ ପରେ ସେହି ଅନ୍ୟ ଜାତିର ଜଗତ ପରେ ଅଗ୍ନିବୃଷ୍ଟି ହେବାର ପୂର୍ବର ଅବସ୍ଥା ଥିଲା। ଅର୍ଥାତ୍ ମନୁଷ୍ୟ ପୁତ୍ରଙ୍କ ବିଷୟ ଏକ ପ୍ରକାଶନ ପୁନଶ୍ଚ ପ୍ରକଟ ହେବ ଯେପରି ସଦମର ଦିନମାନଙ୍କର ହୋଇଥିଲା। हे प्रभु एहाकु लोक जेपरि भूलि न जानते पुणि मु निवेदन करे हे ईश्वर सेपरि एक धरणर अप्रीतिक विषय यदि मु भूल कथा कहिथिलि तेबे मते क्षमा कर दियंतु एक प्रकार स्थिरता को प्रकट करुछि हे प्रभु मु एमानंकु स्नेह करे सेमान जे एहाकु आदौ हात छड़ा करिबे नहीं एहाई मु प्रार्थना करे हे प्रभु आज रात्रि अन्य सकल रात्रि एक महत रात्रि हे प्रत्येक प्रीतकर जपरी सुस्थता लाभ करी पारंती क्लेश भोगकारी अंध पुणी अन्य जे कौन पीड़ा ग्रस्त थाई उपस्थित थांती ना काहेकि हे प्रभु आज रात जपरी सुस्थता लाभ करती प्रत्येक पाप जपरी परित्राण पाई पारंती आपणार समस्त अंतकरण सहित ठीक एही अवसर रे जदि एठारे कई जने अविश्वासी थांती तबे एही समय समान जपरी ख्रीष्टंकु स्वीकार करी ग्रहण करी पारंती हे पिता एहाकु दान करंतु एही सब किछि विषय आपणक हस्तत उपर निर्भरशील अटे आमन ग्रहण रे आपणक आगमन विषय को देखिबा अभिप्राय रे आमने आपणक ठाय रे निज निज को समर्पण करू तत्परे जोहन 14 12 पद रे आपण पर कहिथिले मो ठारे जे विश्वास करे मु जेउ कर्म करू अछि से मध्ये सेई सब करिवो आपण जे प्रजागण के मनिकट रे आपणा को स्वयं परिचित करिथिले आमे ता किपरि भाबे जानि परिबा कारण आपण तो सेही भाबाजी थिले जहां को आगमन कथा को मोसा कहिथिले से माने शत शत वर्ष धरि कोनसी भाबाजी को लाभ करनथिले प्रत्येक क्षेत्र रे प्रतारणा भरपूर अवस्था थिला एहा सत्ते परमेश्वर वचन को नियाति पक्षे सफल हेबा को ही थिला तेनु वचन निर्धारित होइथिले आ प्रतारणा मध्य सेई बिहारे प्रकट होइथिला पुनि हे पिता आजिकाली एहा को माने पुरुष लक्ष्य करिथाउ सेई प्रतारणा विषय टी एक बड़ धरणर समस्या आकार रे एक बड़ धरणर बिरा आकार रे देखा दै अछि ओइ वचन जे सेई समान प्रकार आगत हे अछि ता को माने लक्ष्य करिथाउ हे पिता आज रात आम को आशीर्वाद करंतु आपण वचन सहित आम आपणा को आपण निकट समर्पण करूछु आम मान को सफल करिया निमंते आपण जहां किछ आवश्यक रहिछि हे प्रभु आम मान सहित ताहा को सफल करंतु जीशु को लावरे आमेन अतिशय भक्ति भाव बहंतु से जे कोन कहिते ताहा को जणा नाही आम मान को किछ विशेष कथा कहिया निमंते समवत से अपेक्षा करूछंति तेनु किछ क्षण निमंते अतिशय भक्ति भाव को केवल रक्षा कर रहिथांतु आमेन आपण माने कला भी पाठ करथिले कि शत्रु जनक जे केउ स्थान आसुथिला धर्मशास्त्र से कथा भी पाठ करथिले कि पुनि सेमाने समस्त एकत्रित होइथिले पुनि सेमाने शत्रु जनक एक विराट शक्ति के सहित परिचित होइथिला आ ईश्वरक आत्मा जने व्यक्ति को पर अवतीर्ण होइथिले तांको सहित कथाबार्ता करी कहिथिले पुनि से भावाणी करथिले आ केउ स्थान को जिबा को थिला पुनि अपेक्षा करथिला ता से कहिथिले तत्पर सेमाने जे शत्रु को नाश करथिले से पुनः एही स्थान को आसी थांती आपणकर शत्रु को नाश कहिया को से स्थान रे से एकत्र अछंती बुझंतु ईश्वर के हस्त को धरि पकांतु ईश्वर के वचन ईश्वर के हस्त जीशु ख्रीष्ट अटंती अवश्य आउ से वचन अटंती तेणु प्रार्थना धाड़ी को आम जिते आह्वान दे थाउ से निज निजर हृदय स्थान दियंतु मु भरोसा करे जे आज बिली पुनर्बार प्रार्थना कार गुडाक बांटी देछि बी वीर कार्ड गुडाक बांटी दैछि आसंतु बी 85 संख्यार कार्ड टिकु नबा गत रात्रि रे 15 खंड कार्ड को आमाने पाइथिलु आमाने साधारणत 15 टी कार्ड को गोटी रात्रि रेबा को चेष्टा करिथाउ पुनि निजरो कार्ड गुडाक हाथरे धरि रहिथांतु आमाने से गुडाक वर्तमान ग्रहण करिवु 15 टी को आसंतु चेष्टा करबा 85 आपन मान को जणा बी ब्रह्मनाम को परि बी 85 रु 100 पर्यंत आ आमे माने आसंतु लक्ष्य करबा बी 85 के धरि संति आपन हस्त को ऊपर को उठांतु आपन निश्चित रूप एठारे अछंति ओहो ठीक पछबा खरे अछंति उत्तम कथा 85 ऊपर को उठी आसंतु वर्तमान मो पुओ क्षेत्र एही स्थान रे अपरिचित व्यक्ति गण उपस्थित थाई परंति या जे किपरि हाबरे कर जायथिला से विषय को न जानी थाई परंती एस स्थान को मोर पुत्र किंबा अन्य कई जन व्यक्ति आसी थांती यदि से आसीबा को से परि सक्षम न थांती पुनि एही कारगुडा को 100 संख्या पर्यंत कारगुडा को नेबा पई कई जन अन्य व्यक्ति थाको आसी परंती जे के व्यक्ति आसी परंती मु 100 पर्यंत एही कारगुडा को नै परंती ପୁଣି ମଣ୍ଡଳୀର ସମ୍ମୁଖରେ ଠିଆ ହୋଇ ସେଗୁଡ଼ାକ ମିଶାଇ ଦେବେ, ପୁଣି ସେ ଆପଣଙ୍କୁ କାରଖାନ ଦେବେ, ପୁଣି ଆପଣ ଯେ ଏହି ମଞ୍ଚ ଉପରକୁ ଆସୁଛନ୍ତି ସେ ବିଷୟରେ ସେ କୌଣସି ପ୍ରକାରେ କହିପାରିବେ ନାହିଁ, ସେ ସେହି କଥାକୁ ଜାଣନ୍ତି ନାହିଁ। ପୁଣି ମୁଁ ଆଦୌ କିଛି ଜାଣେ ନାହିଁ, ମୁଁ ରାତ୍ରି କାଳରେ ଆସିଥାଏ, ପୁଣି କୌଣସି ସ୍ଥାନରେ ଉପସ୍ଥିତ ଥାଇ ଦଶଟା କିମ୍ବା ପନ୍ଦରଟା କାର୍ଡକୁ କେବଳ କାଢି ଆଣିଥାଏ, ତାହା ତ ଆପଣଙ୍କ ଆରୋଗ୍ୟତା ନିମନ୍ତେ କାଣିଚାଏ ସୁଦ୍ଧା କିଛି ଉପକାର କରିନପାରେ। ସେହି ସ୍ଥାନ ଆପଣମାନେ ବସି ରହିପାରନ୍ତି। ଗତ ରାତ୍ରିର କଥାକୁ ମନେ ପକାନ୍ତୁ, ଗତକାଲି ରାତିରେ ଆପଣମାନେ ମଧ୍ୟରୁ କେତେ ଜଣ ସଦସ୍ୟ ଉପସ୍ଥିତ ଥିଲେ ଆମେ ଆପଣମାନଙ୍କ ହାତକୁ ଦେଖିପାରିବା କି? ସେହି ଉପାସ ମଧ୍ୟରେ ଲୋକମାନେ କିପରି ଭାବରେ କେବଳ ଆରୋଗ୍ୟ ହୋଇଥିଲେ, ପୁଣି ସେଗୁଡ଼ା ତ 85, 86, 87, 88, 99 ସଂଖ୍ୟା ବିଶିଷ୍ଟ ଥିଲେ। ଆସନ୍ତୁ ଠିକ ଏହି ସ୍ଥାନରେ ସେଗୁଡ଼ାକୁ ଆସିବାକୁ ଦିଅନ୍ତୁ। B 85, 86, 87, 88, 99 ତାହା ଗୋଟାଏ ହେବ ନିଶ୍ଚିତ ରୂପେ। ଆମେ କୌଣସି ଜଣଙ୍କର ଆବଶ୍ୟକ କରୁ, ଏହି ସ୍ଥାନରେ ଆଉ ଗୋଟିଏ ଅଛି, ହଁ ତାହା ଏହାକୁ ଯଥୋଚିତ କରି ଘେରି ଯଥୋଚିତ କରି ତୋଳି ଧରିବ। 90 ବର୍ତ୍ତମାନ 90 ରୁ 100 ପର୍ଯ୍ୟନ୍ତ 90, 91, 92, 93, 94, 95, 96, 97, 98 ଇତ୍ୟାଦି। ଆପଣ ଯଦି ହଲାଚଲା କରି ନ ପାରନ୍ତି, ଆପଣ ଯଦି ଅଟନ୍ତି, ଆମେ ଯେ ଏକ ଯୋଡ଼ା ଦମ୍ପତିକୁ ଲାଭ କରିଛୁ ତାହାକୁ ମୁଁ ଦେଖିଥାଏ। ଏଠାରେ 3 ଚକଯୁକ୍ତ ଚୌକି ଅଛି, ସେଗୁଡ଼ାକ ମଧ୍ୟରୁ 4 ଯେ ରହିଅଛି ମୁଁ ସେପରି ଭରସା କରେ, ମୁଁ ସେଭଳି ଦେଖିପାରେ। ଆପଣ ପ୍ରାର୍ଥନା କାର୍ଡ ଖଣ୍ଡେ ଯଦି ପାଇଥିଲେ ତାହା ତ ଆପଣଙ୍କ ନମ୍ବରର କାର୍ଡ ବୋଲାଯାଇଥିବା ବିଷୟ ଅଟେ। ପୁଣି ହଳାଚଲା କରିପାରନ୍ତି ନାହିଁ, କେବଳ ନିଜ ହାତକୁ ଉପରକୁ ଉଠାନ୍ତୁ, ଆମେ ତାହା ଏହି ସ୍ଥାନକୁ ଗଡ଼ାଇ ଆଣିବୁ। ଆଉ ଆପଣ ପ୍ରାର୍ଥନାର କାର୍ଡ ଖଣ୍ଡେ ଯଦି ପାଇନଥାନ୍ତି ସେଠାରେ କେବଳ ବସିଥାନ୍ତୁ, ପୁଣି କହନ୍ତୁ ହେ ପ୍ରଭୁ ଯୀଶୁ ତାହା ମୋ ପାଇଁ ଏକ ରାତ୍ରି ହେଉ। ଏଠାରେ ଉପସ୍ଥିତ ଥିବା କେତେ ଜଣ ବ୍ୟକ୍ତି ପ୍ରାର୍ଥନା କାର୍ଡ ପାଇନାହାନ୍ତି, ନିଜ ହାତକୁ ଉପରକୁ ଉଠାନ୍ତୁ। ଆଶ୍ଚର୍ଯ୍ୟର କଥା ତ, ଉତ୍ତମ ବିଷୟ। ଆସନ୍ତୁ ଆମେ ଏହାକୁ କେବଳ କହିବା ଏହା ଯେ କୌଣସି ଅପମାନଜନକ ବୋଧ ହେଉ ନାହିଁ ଏପରି ମୁଁ ଆଶା କରେ। ଏକଦା ସେହି ସ୍ଥାନରେ କେହି ଜଣେ ସାଧାରଣ ନାରୀ ଉପସ୍ଥିତ ଥିଲେ ଯିଏକି ଖଣ୍ଡେ ପ୍ରାର୍ଥନା କାର୍ଡ ପାଇନଥିଲେ, ଆମେ ମାନେ ସେପରି କହିବୁ। ସେ ଭିଡ଼କୁ ଚିରି ଅତି କଷ୍ଟ ସ୍ୱୀକାର କରି ସାମ୍ନାକୁ ଆସିଥିଲେ, ସେ କହିଥିଲେ ବର୍ତ୍ତମାନ ଅତି ନିକଟବର୍ତ୍ତୀ ହୋଇ ଶୁଣନ୍ତୁ, ସେହି ବ୍ୟକ୍ତିଙ୍କ ଲୁଗାର ଅଞ୍ଚଳକୁ ମୁଁ ଯଦି ସ୍ପର୍ଶ କରେ ତେବେ ମୁଁ ଆରୋଗ୍ୟ ହୋଇଯିବି। କେତେ ଜଣ ବ୍ୟକ୍ତି ସେହି କାହାଣୀକୁ ଜାଣନ୍ତି? ଉତ୍ତମ କଥା। ତତ୍ପରେ ସେ କଣ କରିଥିଲେ? ସେ ତାଙ୍କୁ ସ୍ପର୍ଶ କରିଥିଲେ ଆଉ ସେଠାରୁ ଚାଲି ଯାଇ ଏକ ସ୍ଥାନରେ ବସି ପଡିଥିଲେ। ତତ୍ପରେ ଯୀଶୁ ବୁଲି ପଡିଥିଲେ, କାରଣ ସେ ଯେ କେଉଁ ସ୍ଥାନରେ ଉପସ୍ଥିତ ଥିଲେ ତାହା ତାଙ୍କୁ ଜଣାଥିଲା। ତାହା ସତ୍ୟ କଥା ନୁହେଁ କି? ତାହାର ସମସ୍ୟା ଯେ କିପ୍ରକାର ଧରଣର ଥିଲା ଏହାକୁ ସେ ଜାଣିଥିଲେ, ଏହା ସତ୍ୟ କଥା ଅଟେ ନା? ତାଙ୍କର ସମସ୍ୟା ଯେ କିପ୍ରକାର ଧରଣର ଥିଲା ଏହା ତାଙ୍କୁ ଜଣାଥିଲା, ତେଣୁ ତାର ସମସ୍ୟା ଯେ କିପରି ଥିଲା ଏହାକୁ ସେ ତାଙ୍କୁ କହିଥିଲେ। ପୁଣି ଆପଣଙ୍କ ଶରୀରରେ ସେ ଅନୁଭବ କରିଥିଲେ ଯେ ତାଙ୍କର ରକ୍ତସ୍ରାବ ସୁସ୍ଥ ହୋଇସାରିଅଛି, ଏହା ସତ୍ୟ କଥା ଅଟେ ନା? ସେପରି କାହିଁକି ହୋଇଥିଲା? କାରଣ ସେ ତାଙ୍କୁ ଛୁଇଁଥିଲେ। ପୁଣି ତାହାକୁ ଜାଣିଥିବା କେତେ ଜଣ ଖ୍ରୀଷ୍ଟିଆନ ଆଜି ରାତିରେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି? ଏପ୍ରିୟ ପୁସ୍ତକ ଅନୁସାରେ ଯୀଶୁ ଯେ ଅଦ୍ୟାବଧି ମହାଯାଜକ ଅଟନ୍ତି ଏହାକୁ କେତେ ଜଣ ଜାଣନ୍ତି? ଯେ ସେ ଏପରି ଜଣେ ମହାଯାଜକ ଅଟନ୍ତି ଯେ ଆମମାନଙ୍କ ସମସ୍ତ ଦୁର୍ବଳତାରେ ଆମ ପ୍ରତି ସହାନୁଭୂତି ଦେଖାଇବା ପାଇଁ ସ୍ପର୍ଶ କରାଯାଇପାରନ୍ତି। ସେ ତ ଏପରି ଜଣେ ମହାଯାଜକ ଅଟନ୍ତି ଯେ କି ଆମମାନଙ୍କର ଦୁର୍ବଳତା ସମୟରେ ସ୍ପର୍ଶ କରାଯାଇପାରନ୍ତି, ସେ ସେପରି ଅଟନ୍ତି ନା? ଉତ୍ତମ କଥା। ସେ ଯଦି ସେହି ସମାନ ମହାଯାଜକ ଅଟନ୍ତି, ସମାନ ପଦବୀରେ ଆସିତ ଥାଇ ମହାଯାଜକ ଅଟନ୍ତି, ତେବେ ସେ କିପରି ଭାବରେ କାର୍ଯ୍ୟ ସାଧନ କରିଥିଲେ? ସେ ସେତେବେଳେ ଯେପରି ଭାବରେ କାର୍ଯ୍ୟ କରିଥିଲେ ଠିକ ସେହିପରି ଭାବରେ ସେ ଏତେ ମଧ୍ୟ କରିବେ। ଆପଣମାନେ ତାହାକୁ ବିଶ୍ୱାସ କରନ୍ତି କି? ସେ ସେତେବେଳେ ଯେପରି କାର୍ଯ୍ୟ କରିଥିଲେ ଏତେବେଳେ ମଧ୍ୟ ସେହିପରି କର୍ମ କରିବେ, କେବଳ ଆପଣମାନେ ଯଦି ସେପରି ବିଶ୍ୱାସ କରିପାରନ୍ତି। ଉତ୍ତମ କଥା। ତାହାକୁ କେତେ ଜଣ ବିଶ୍ୱାସ କରନ୍ତି? ନିଜ ନିଜର ହାତକୁ ଉପରକୁ ଉଠାନ୍ତୁ, କୁହନ୍ତୁ ପ୍ରକୃତରେ ମୁଁ ଏହା ବିଶ୍ୱାସ କରେ। ଉତ୍ତମ କଥା। ଏଥିପୂର୍ବେ ପ୍ରାର୍ଥନା ଧାଡ଼ିକୁ ସେମାନେ ପ୍ରସ୍ତୁତ କରନ୍ତୁ, ଆସନ୍ତୁ ସେହି ସ୍ଥାନରେ ଅନ୍ୟ ଏକ ପ୍ରାର୍ଥନା ଧାଡ଼ିରେ ଆମମାନେ ପ୍ରସ୍ତୁତ କରିବା। ସେ ଯେ ଏହି ସ୍ଥାନରେ ଉପସ୍ଥିତ ତାହା ମୁଁ ଜାଣେ, ତାଙ୍କର ଉପସ୍ଥିତିକୁ ମୁଁ ଅନୁଭବ କରେ, ପୁଣି ସେ ଯେ ଏହି ସ୍ଥାନରେ ଉପସ୍ଥିତ ତାହା ମୁଁ ଜାଣେ। ଆସନ୍ତୁ ପ୍ରାର୍ଥନା ଧାଡ଼ି ପ୍ରସ୍ତୁତ ଅଟେ କି? ସେହି ସ୍ଥାନରେ ମୁଁ ଆହ୍ୱାନ କରିବାକୁ ପ୍ରସ୍ତୁତ କରିବାକୁ ଯାଉଥିଲି। ଆପଣମାନେ କେବଳ ପ୍ରାର୍ଥନା କରନ୍ତୁ, କେବଳ ଏ ଆଡ଼କୁ ଅନାନ୍ତୁ, ପୁଣି ପ୍ରାର୍ଥନା କରନ୍ତୁ, ତାଙ୍କୁ କେବଳ ବିଶ୍ୱାସ କରନ୍ତୁ। ଜଣେ ସାଧାରଣ ନାରୀ ଏଠାରେ ବସିଛନ୍ତି ଆଉ ମୋ ଆଡ଼କୁ ଏକ ଲାଇନ୍ରେ ଚାହିଁ ରହିଛନ୍ତି। ଜଣେ ନାରୀ ଯିଏକି ଚଷମା ଲଗାଇ ବସିଛନ୍ତି ତାଙ୍କ ଠିକ ପାଖରେ ବସିଛନ୍ତି। ସେହି ନାରୀଙ୍କ ପରେ ସେ ଜଣକ ଯେ ଅଟନ୍ତି ରହିଛନ୍ତି ତାହାକୁ ଆପଣ ଦେଖିପାରନ୍ତି ନାହିଁ କି?
ଏହାକୁ ଦେଖନ୍ତୁ, ଦେଖନ୍ତି କି ସେ ହୃଦରୋଗରେ ଆକ୍ରାନ୍ତ ଅଟନ୍ତି। ଈଶ୍ୱର ଯେ ଆପଣଙ୍କୁ ସୁସ୍ଥ କରିଦେବେ ଏହା ଆପଣ ବିଶ୍ୱାସ କରନ୍ତି କି? ଯଦି ଆପଣ ସେପରି କରନ୍ତି, ନିଜ ହାତକୁ ଉପରକୁ ଉଠାନ୍ତୁ, ଯେପରିକି ଉପସ୍ଥିତ ମଣ୍ଡଳୀ ଆପଣ ଦେଖିପାରନ୍ତି ଯେହେତୁ ଆପଣଙ୍କ ସମସ୍ୟା ତାହା ହିଁ ଅଟେ, ତାହା ହିଁ ସତ୍ୟ କଥା। ଆଉ ଆପଣଙ୍କ ସମସ୍ୟା ଯଦି ତାହା ହିଁ ଥିଲା, ତେବେ ନିଜ ହାତକୁ ଉପରକୁ ଉଠାନ୍ତୁ ଯେପରିକି ଲୋକମାନେ ତାହା ଦେଖିପାରନ୍ତି। ପୁଣି ଏହା ବର୍ତ୍ତମାନ ଆପଣଙ୍କ ସମସ୍ୟା ହୋଇ ରହିନାହିଁ, ଆପଣଙ୍କର ବିଶ୍ୱାସ ଆପଣଙ୍କୁ ଆରୋଗ୍ୟ କରିସାରିଅଛି। ସେ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି। ଓହୋ, ବାରମ୍ବାର ଏକ ପ୍ରକାର ଲକ୍ଷଣ ସେହି ସ୍ଥାନରେ ରହିଛି, ତଥାପି ଯୀଶୁ ଖ୍ରୀଷ୍ଟ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି। ଏହା ସେପରି ହିଁ ଅଟେ, କେବଳ ପ୍ରାର୍ଥନା କରିବା ଲାଗିଥାନ୍ତୁ। ଦେଖନ୍ତୁ, ଆପଣ ଯେପରି ବୁଝିପାରନ୍ତି ସେହେତୁ ଆପଣଙ୍କୁ ଏହି ସ୍ଥାନକୁ ଆସିବାକୁ ଆଦୌ ଜରୁରୀ ନାହିଁ। ଏହି ଜଣକ ଆଉ ଜଣେ ଭଦ୍ର ମହିଳା ଅଟନ୍ତି। ମୋର ମନେ ପଡୁଥିବା ଅନୁସାରେ ମୁଁ ତାଙ୍କୁ ଆଦୌ କଦାପି ଦେଖିନାହିଁ। ସେଠାରେ ଠିଆ ହୋଇଥିବା ଅନ୍ୟ ନାରୀମାନଙ୍କ ପରି ସେ ମଧ୍ୟ ଅନ୍ୟତମ ଅଟନ୍ତି। ପୁଣି ପ୍ରାର୍ଥନାର କାର୍ଡ ଖଣ୍ଡେ ପାଇଥିଲେ ତଥା ଆପଣ ଯେ କଦାପି ଡକାଯିବେ ଅଥବା ନୁହେଁ ତାହା ତାଙ୍କୁ ଆଦୌ ଜଣାନଥିଲା। ଏହି ଜଣେ ବ୍ୟକ୍ତି ଆପଣଙ୍କୁ ପ୍ରାର୍ଥନା କାର୍ଡ ଖଣ୍ଡେ କେବଳ ଦେଇଥିଲେ, ଆଉ ଆପଣ ହଁ ଆପଣଙ୍କର ସଂଖ୍ୟାଟି ଡକାଯାଇଥିଲା, ତେଣୁ ଆପଣ ଏହି ସ୍ଥାନକୁ ଉପରକୁ ଚାଲି ଆସିଥିଲେ, ତାହା ସତ୍ୟ କଥାଟେ ନା? ପୁଣି ଆପଣ ଯେ କିଏ ଏହାକୁ ଜାଣିବା ନିମନ୍ତେ ମୋ ପାଖରେ କୌଣସି ପନ୍ଥା ନାହିଁ। ଆପଣ କଣ କରନ୍ତି ତାହାକୁ ଜାଣିବା ପାଇଁ ମୋର କୌଣସି ପନ୍ଥା ନାହିଁ। ଆପଣ କେଉଁଠାରେ ଆସୁଛନ୍ତି, ଆପଣ କଣ ଆବଶ୍ୟକ କରନ୍ତି, ସେ ବିଷୟ କିଛି ହେଲେ ମୁଁ ଜାଣେ ନାହିଁ। ମୁଁ ତ ଜଣେ ମନୁଷ୍ୟ ମାତ୍ରକ, ଆପଣ ଜଣେ ଭଦ୍ର ମହିଳା ଅଟନ୍ତି, ତାହା ହିଁ ସତ୍ୟ କଥା। ଯୌନ ଚତୁର୍ଥ ଅଧ୍ୟାୟରେ ଏହି ସମାନ ଛବିଟିଏ ଏକଦା ଦେଖିବାକୁ ମିଳିଥିଲା। ତଥାପି ଆପଣ ସେ ପ୍ରଶ୍ନ କରନ୍ତି, ତେବେ ଭାଇ ବ୍ରହ୍ମ ଠିକ ସେତିକି ବେଳେ ଆପଣ କଣ କରିଥିଲେ, କିଛି କ୍ରମ ପୂର୍ବେ କଣ କରିଥିଲେ? ସେଇ ଛୋଟକାଟ ଗତି ନିୟନ୍ତ୍ରଣ ବ୍ୟବସ୍ଥାକୁ କେବଳ ଟାଣି ଧରିଥିଲେ କି? ବୁଝନ୍ତୁ, ଦେଖନ୍ତୁ, ମୁଁ କିଛି ହେଲେ ଜାଣେ ନାହିଁ, ତାଙ୍କୁ ଏହା ସାଧନ କରିବାକୁ ହିଁ ଅଛି। ମୁଁ କିଛି ହେଲେ ଜାଣେ ନାହିଁ ସେ ସ୍ଥାନରେ ସେ ନାରୀ ଜଣକ କିପରି ଭାବରେ ରହିଛନ୍ତି। ଉକ୍ତ ନାରୀଙ୍କୁ ଆପଣଙ୍କ ବିଗତ ଦିନରେ ମୁଁ ଆଦୌ ଚିହ୍ନି ନଥିଲି, ସେ ମୋ ପାଇଁ ପୁରାପୁରି ଭାବେ ଅପରିଚିତ ଥିଲେ। ସେ ଜଣକ ଯେ ଜଣେ ନାରୀ ଥିଲେ ଏପରି ମୁଁ ବିଶ୍ୱାସ କରିଥାଏ। ସେହି ବ୍ୟକ୍ତି ଜଣକ ପ୍ରକୃତରେ କିଏ ଅଟନ୍ତି ଯିଏକି ଲୋକ ଗହଳି ମଧ୍ୟରେ ଥାଇ ସୁସ୍ଥତା ଲାଭ କରିଥିଲେ? ଉଠନ୍ତୁ, ହଁ ଆମେ ଦୁଇ ଜଣ ପରସ୍ପର ଅପରିଚିତ ଅଟୁନା, ତା ଯଦି ସତ କଥା ହୋଇଥାଏ ତେବେ ସେହିପରି ଭାବରେ ନିଜ ହାତକୁ ହଲାନ୍ତୁ। ଦେଖନ୍ତି ତ, ସେହି ଭଦ୍ର ମହିଳାଙ୍କୁ ମୁଁ ଆଦୌ ଦେଖି ନାହିଁ, ତଥାପି ବିଶ୍ୱାସ କରୁଥିବା ଅବସ୍ଥାରେ ସେ ସେଠାରେ ବସି ରହିଥିଲେ। ପୁଣି ସେ କୌଣସି ଏକ ବସ୍ତୁକୁ ସେ ସ୍ପର୍ଶ କରିଥିଲେ, ସେପରି କରିଥିଲେ କି? ମୋତେ ସ୍ପର୍ଶ କରୁଥିବା ଯୋଗୁଁ ତାହା କୌଣସି ପ୍ରକାରକୁ ଆଦୌ କରିନଥିଲା। ପୁଣି ବାଇବଲ ଯେ ପ୍ରକୃତରେ ଈଶ୍ୱରଙ୍କ ବଚନ, ଏହା ଆପଣମାନେ ଏତେବେଳେ ବୁଝିପାରନ୍ତି ନାହିଁ କି? ସେ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି। ଆମମାନେ ପବିତ୍ରାତ୍ମାଙ୍କର ସେହି ଭବନ ହୋଇସାରିଅଛୁ ଯିଏକି ଖ୍ରୀଷ୍ଟ ଅଟନ୍ତି। ବୁଝନ୍ତି ତ, ତାହା ହିଁ ଅସଲି ବୀଜ ଅଟନ୍ତି। ତତ୍ପରେ ସେହି ଅସଲି ପବିତ୍ର ଆତ୍ମା ଯଦି ଏକ ଅସଲି ବୀଜ ମଧ୍ୟକୁ ପ୍ରବେଶ କରିଥାନ୍ତି ନୁହେଁ, ଏହା ତ କେବଳ ବୃଥାରେ ଆପଣଙ୍କ ଅଂଶକୁ ଆଦୌ ଗ୍ରହଣ କରନ୍ତି ନାହିଁ, ଯେହେତୁ ଶୈତାନ ଏହାକୁ ବ୍ୟବହାର କରିଥାଏ। ଆପଣଙ୍କୁ ଏହାର ସବୁକିଛି ବିଷୟକୁ ଅବଶ୍ୟ ସ୍ୱୀକାର କରିବାକୁ ହିଁ ଅଛି, ଯେହେତୁ ସେ ସମ୍ପୂର୍ଣ୍ଣ ରୂପେ ପରମେଶ୍ୱର ଅଟନ୍ତି। ପୁଣି ତାହା ହିଁ ଯାହାକି କାର୍ଯ୍ୟକାରୀ ହୋଇଥାଏ। ବୁଝନ୍ତି ତ, ପୁଣି ସେଠାରେ ଅନ୍ୟ ଜଣେ ଭଦ୍ର ମହିଳା ଉପସ୍ଥିତ ଅଛନ୍ତି, ମୁଁ ତାଙ୍କୁ ଆଦୌ ଚିହ୍ନେ ନାହିଁ। ଏକଥା ଠିକ ଏହିପରି ଧରଣର ଜଣେ ମହିଳାଙ୍କୁ ଯୀଶୁ ଭେଟିଥିଲେ। ହୋଇପାରେ ସେପରି ଧରଣର ଅବସ୍ଥାରେ ନୁହେଁ, ମୁଁ ଆଦୌ ଜାଣେ ନାହିଁ। ଆଉ ସେ କୂପ ନିକଟରେ ବସିଥିଲେ ଯେହେତୁ ତାଙ୍କୁ ସମରିଆ ଅଞ୍ଚଳକୁ ଯିବାର ଆବଶ୍ୟକ ହୋଇଥିଲା। ଆଉ ସମରିଆ ଅଞ୍ଚଳଟି ଯେ ପାହାଡ଼ର ପଦସ୍ଥଳୀ ଅବସ୍ଥିତ ଥିଲା ତାହା ଆମମାନଙ୍କୁ ଜଣା ଅଛି। ପୁଣି ସେ ତ ପ୍ରକୃତରେ ଜିରିଓ ଆଡ଼କୁ ଯାତ୍ରା କରୁଥିଲେ, ତେଣୁ ତାଙ୍କୁ ସମରିଆ ଅଞ୍ଚଳ ମଧ୍ୟ ଦେଇ ଯିବାକୁ ପଡ଼ିଥିଲା। ପୁଣି ସେ ଶିଖର ନାମକ ଏକ ନଗର ମଧ୍ୟରେ ଆସି ପହଞ୍ଚିଥିଲେ। ପୁଣି ସେ ଏକ କୂପ ଉପରେ ଆସି ବସି ପଡ଼ିଥିଲେ। ପୁଣି ଖାଦ୍ୟ କିଣି ଆଣିବା ନିମନ୍ତେ ସେ ନିଜର ଶିଷ୍ୟମାନଙ୍କୁ ନଗର ମଧ୍ୟକୁ ପ୍ରେରଣ କରିଥିଲେ। ଏହି ପୃଥିବୀ ପୃଷ୍ଠରେ କେତେ ଜାତିର ଅଧିବାସୀଗଣ ପ୍ରକୃତରେ ବାସ କରୁଛନ୍ତି? ତିନୋଟି ସମ୍ପ୍ରଦାୟର ଅର୍ଥାତ୍ ହାମ, ସେମ ଓ ଜଭେତଙ୍କ ସମ୍ପ୍ରଦାୟ ଲୋକମାନେ ବାସ କରୁଅଛନ୍ତି। ଆମେମାନେ ସମସ୍ତେ ନୋହଙ୍କ ଔରସରୁ ଜାତ ହୋଇଛୁ। ପୁଣି ଜଗତର ବାକି ଲୋକ ଗୁଡାକ ସେହି ସମୟରେ ନାଶ କରାଯାଇଥିଲେ। କେବଳ ତିନୋଟି ସମ୍ପ୍ରଦାୟର ଲୋକ ଅର୍ଥାତ୍ ଜିହୁଦୀ, ଅନ୍ୟ ଜାତି ଆଉ ସମରିଆ ଗଣ ଅଟନ୍ତି। ସମରିଆ ଏମାନେ ଅଧା ଜିହୁଦୀ, ପୁଣି ଅଧା ଅନ୍ୟ ଜାତି ଅଟନ୍ତି। ପୁଣି ଜଗତ ମଧ୍ୟ ସ୍ଥିତ ସକଳ ଜାତି କେବଳ ଏହି ତିନୋଟି ହିଁ ଅଟନ୍ତି। ବୁଝନ୍ତୁ, କେବଳ ତିନୋଟି ସମ୍ପ୍ରଦାୟ ହିଁ ଅଟନ୍ତି। ଈଶ୍ୱରଙ୍କଠାରେ ପ୍ରତ୍ୟେକ ବସ୍ତୁ ତିନିରେ ସିଦ୍ଧତା ଲାଭ କରିଥାଏ। ଠିକ ସେହି ତିନୋଟି ବସ୍ତୁ ସମ ଅଟନ୍ତି ଯାହା ବିଷୟରେ ଆଜି ରାତିରେ ମୁଁ କଥାବାର୍ତ୍ତା କରୁଥିଲି। ନିବାର ଅବସ୍ଥାରେ ତିନୋଟି ବିଭିନ୍ନ ଧରଣର ସ୍ତର, ବଚନର ତିନୋଟି ବିଭିନ୍ନ ଧରଣର ସ୍ତର ଯାହାକି ଦେଧାରି ହୋଇଥିଲେ, ଠିକ ସେହିପରି ଧରଣର ବିଷୟ। ବୁଝନ୍ତି ତ, ପୁଣି ଆଉ ସେ ତ ସେ ଯିଏ ଜିହୁଦୀମାନଙ୍କ ସହିତ କଥାବାର୍ତ୍ତା କରିଥିଲେ, ଫିଲିପଙ୍କୁ କହିଥିଲେ ଯେତେବେଳେ ସେ ନିଥାନିଏଲଙ୍କୁ ଆପଣା ସଙ୍ଗରେ ଘେନି ସେଠାକୁ ଆସିଥିଲେ, ଅର୍ଥାତ୍ ସେ ଯେଉଁ ସ୍ଥାନରେ ଉପସ୍ଥିତ ଥିଲେ ସେଠାରୁ ଆଣିଥିଲେ। ପୁଣି କହିଥିଲେ ସେ ଯେତେବେଳେ ବୃକ୍ଷ ମୂଳରେ ଥିଲେ ମୁଁ ସେଠାରେ ତାଙ୍କୁ ଦେଖିଥିଲି ବୋଲି। ସେ ଆନ୍ଦିରଙ୍କୁ ଅର୍ଥାତ୍ ସେ ଆନ୍ଦିର ଯିଏକି ପିତରଙ୍କୁ ଆପଣ ସାଙ୍ଗରେ ଘେନି ଆସିଥିଲେ ସେ ପିତରଙ୍କୁ କହିଥିଲେ ତୁମ ନାମ ସିମୋନ ପୁଣି ଆଜିଠାରୁ ତୁମେ ପିତର ନାମରେ ଖ୍ୟାତ ହେବ କହିଥିଲେ ତୁମେ ଜୁନୁସଙ୍କ ପୁତ୍ର ଅଟ ଦେଖନ୍ତି ତ ଆଉ ସେମାନେ ସମସ୍ତେ ଜିହୁଦି ଥିଲେ ପୁଣି ଏହି ସ୍ଥାନରେ ସେ ଜଣେ ବିଜାତୀୟ ନିକଟକୁ ଯାଆନ୍ତି ଜଣେ ବିଜାତୀୟ ସେପରି ନୁହନ୍ତି ମାତ୍ର ଜଣେ ସମରିୟଙ୍କ ନିକଟକୁ ଯାଆନ୍ତି ବର୍ତ୍ତମାନ ଏହା ବିଜାତୀୟ ମାନଙ୍କର ସମୟ ସେ ତାହାକୁ ଥରକର ନିମନ୍ତେ ବିଜାତୀୟ ମାନଙ୍କ ନିମନ୍ତେ ଆଦୌ କରିନଥିଲେ ଧର୍ମଶାସ୍ତ୍ର ଗୁଡାକ ମଧ୍ୟରୁ ଖୋଜି ଦେଖନ୍ତୁ ଆଦୌ ନୁହେଁ ମାତ୍ର ଲୋକ 22 ଅଧ୍ୟାୟ ସେ ପ୍ରତିଜ୍ଞା କରି ଏପରି କହିଥିଲେ ଯେ ଆପଣଙ୍କର ଦ୍ୱିତୀୟ ଆଗମନ ପୂର୍ବେ ସେକୁ ସମ୍ପନ୍ନ କରିବେ ତଥାପି ସେ ଯାଇ ସେହି ସ୍ଥାନରେ ବସି ପଡିଥିଲେ ପୁଣି ସେହି ଜାଗାରୁ ଜନୈକା ନାରୀ ଯିଏକି ଅଧା ଜିହୁଦୀ ଆଉ ଅଧା ଅନ୍ୟଜାତିରୁ ଥିଲେ ଆସି ସେଠାରେ ପହଞ୍ଚିଥିଲେ ପୁଣି ସେ ତାଙ୍କୁ କହିଥିଲେ ହେ ନାରୀ ମୋତେ ଜଳପାନ କରିବାକୁ ଦିଅ ପୁଣି ସେହି ନାରୀ ଜଣଙ୍କ ଏପରି କହିଥିଲେ ଏହା କିପରି ସମ୍ଭବ ଆପଣଙ୍କୁ ଏତେଟା ଅନୁରୋଧ କରି କହିବାର କିଛି ଆବଶ୍ୟକ ନାହିଁ ଆମମାନେ ତ ଅଟୁ ଏଠାରେ ଏକ ପ୍ରକାର ପୃଥକୀକରଣ ଅବସ୍ଥା ରହିଅଛି କାରଣ ଆପଣ ଜଣେ ଜିହୁଦୀ ଆଉ ମୁଁ ଜଣେ ବିଜାତିଆ ସମରୀ ଅଟେ ମାତ୍ର ସେ ଅର୍ଥାତ୍ ଯୀଶୁ ପରି କହିଥିଲେ ତଥାପି ଯାହାଙ୍କ ସହିତ ତୁମେ କଥାବାର୍ତ୍ତା କରୁଅଛ ସେ ଯେ କିଏ ଏହା ଯଦି ତୁମେ ଜାଣିଥାନ୍ତ ତେବେ ପାନ କରିବା ନିମନ୍ତେ ତୁମେ ମୋତେ ମାଗିଥାନ୍ତ ସେ କଣ କହିବାକୁ ଯତ୍ନ କରୁଥିଲେ ସେ ତ ତାହାର ଆତ୍ମାର ସହିତ ସମ୍ପର୍କ ସ୍ଥାପନ କରିବାକୁ ଯତ୍ନ କରୁଥିଲେ ପୁଣି ତାଙ୍କର ସମସ୍ୟାରେ କିପରି ଧରଣ ଥିଲା ତାହାକୁ ସେ ଯେତେ ଶୀଘ୍ର ବୁଝିପାରିଥିଲେ କାରଣ ସେ ତାହାକୁ ମନ୍ତ୍ରଣା ଦେଇ କହିଥିଲେ ନିଜ ସ୍ୱାମୀଙ୍କ ନିକଟ ଯାଇ ତାଙ୍କୁ ଘେନି ଆସ ତାଙ୍କ ଯେ କେହି ସ୍ୱାମୀ ନାହାନ୍ତି ସେପରି କଥାକୁ ସେ କହିଥିଲେ ସେ କହିଥିଲେ ତାହା ସତ କଥା ତୁମର 5 ସ୍ୱାମୀ ଥିଲେ ପୁଣି ତାଙ୍କୁ ସେପରି ଭାବେ କର୍ମ କରୁଥିବାର ବିଷୟକୁ ଫାରସୀ ଯେତେବେଳେ ଦେଖିଥିଲେ ସେ ବିଷୟକୁ ଧ୍ୟାନ ଦିଅନ୍ତୁ ସତ କଥା ସେମାନେ ଯାହା କିଛି ବିଷୟ କହିଥିଲେ ସେହି ନିବାରଣ ଅବସ୍ଥାଟି ଠିକ ବଚନ ମଧ୍ୟରେ ନଥିଲା କି ସେମାନେ ପରି କହିଥିଲେ ଏହି ବ୍ୟକ୍ତି ଜଣକ ବାଲ ଜିବୁଲ ଜଣେ ଭାବି ବକ୍ତା ଅଟନ୍ତି ବୁଝନ୍ତି ତ ଯିଶୁପରି କହିଥିଲେ ଯେତେବେଳେ ପବିତ୍ର ଆତ୍ମା ଆସି ଏହି ସମାନ ଧରଣର କାର୍ଯ୍ୟ କରିଥାନ୍ତି କେହି ଯଦି ଏପରି କଥା ତାଙ୍କ ବିରୁଦ୍ଧରେ କହେ ସେ ଜଣକ ଆଦୌ କ୍ଷମା ପାଇବ ନାହିଁ ଆପଣମାନଙ୍କ ନିବାରଣ ଅବସ୍ଥାଟି ସେପରି ଏକ ବିଷୟ ବୁଝନ୍ତି ତ ମାତ୍ର ସେପରି କହିଥିଲେ ଯେ ସେତେବେଳେ ସେ ସେମାନଙ୍କୁ କ୍ଷମା କରିଦେବେ କାରଣ ପବିତ୍ର ଆତ୍ମା ପ୍ରେରିତ ହୋଇନଥିଲେ ସେହି ବଳିଦାନଟି ମେଷଶାବକ ତାବତ୍ ବଳିକୃତ ହୋଇନଥିଲେ ତଥାପି ଉକ୍ତ ନାରୀ ଜଣଙ୍କ ସେହି କଥାକୁ ସେତେବେଳେ ଆଦୌ ବିଚାର କରିନଥିଲେ ମାତ୍ର ସେହି ନାରୀ ଜଣଙ୍କ ଏପରି କହିଥିଲେ ମହାଶୟ ଆପଣ ଜଣେ ଭାବବାଦୀ ଅଟନ୍ତି ତାହା ମୁଁ ଅନୁମାନ କରୁଛି କାରଣ ଶତ ଶତ ବର୍ଷ ଧରି ସେମାନେ କୌଣସି ଭାବବାଦୀଙ୍କୁ ଲାଭ କରିନଥିଲେ କହିଥିଲେ ଆପଣ ଜଣେ ଭାବବାଦୀ ଅଟନ୍ତି ଏପରି ମୁଁ ଧାରଣା କରେ ପୁଣି ଆମେ ଜାଣୁ ଯେ ମସିହ ଯିଏ ଖ୍ରୀଷ୍ଟ ନାମରେ ପରିଚିତ ଅଟନ୍ତି ସେ ଯେତେବେଳେ ଆସିବେ ସେ ଏହିପରି ଧରଣର କର୍ମକୁ ସମ୍ପନ୍ନ କରିବେ ଆଚ୍ଛା ପ୍ରକୃତରେ ସେ ଯଦି ତାହାକୁ ଏକାକାରରେ କରିଥିଲେ ତେବେ ତ ସେ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି ସେ ତ ସେତେବେଳେ ଠିକ ସେହିପରି ଭାବରେ ସ୍ୱୟଂକୁ ପରିଚିତ କରାଇଥିଲେ ବର୍ତ୍ତମାନ କାଳ ଏହା ଠିକ ସେହିପରି ସମାନ ବିଷୟ ନୁହେଁ କି ସେହିପରି ହେବାକୁ ହିଁ ଅଛି ପୁଣି ଏହି ସ୍ଥାନରେ ଜଣେ ନାରୀ ଅଛନ୍ତି ପୁଣି ଜଣେ ପୁରୁଷ ପୁନର୍ବାର ସାକ୍ଷାତ କରିଥାନ୍ତି ସେ ତ ସେହି ନାରୀ ନୁହନ୍ତି ମୁଁ ମଧ୍ୟ ସେହି ବ୍ୟକ୍ତି ଜଣଙ୍କ ନୁହେଁ ତଥାପି ସେହି ସମାନ ପବିତ୍ର ଆତ୍ମା ଏହି ସ୍ଥାନରେ ବିଦ୍ୟମାନ ଅଟନ୍ତି ପୁଣି ଏପରି ପ୍ରତିଜ୍ଞାଟିଏ କରିଅଛନ୍ତି ଯେ ସକଳ କର୍ମକୁ ସେ କରିଥିଲେ ଆମେ ସେହି ସକଳ କର୍ମକୁ ସେତେବେଳେ ସଫଳ କରିବୁ ଯେତେବେଳେ ମନୁଷ୍ୟ ପୁତ୍ର ପ୍ରକାଶିତ ହେବେ ପୁଣି ମୁଁ ତ ଆପଣଙ୍କୁ ଆଦୌ ଚିହ୍ନ ନାହିଁ ଆଉ ତାହା ଯେ ସତ୍ୟ କଥା ଏହା ତ ଆପଣଙ୍କୁ ଜଣା ଆମମାନେ ଉଭୟ ପରସ୍ପର ଠାରୁ ସମ୍ପୂର୍ଣ୍ଣ ରୂପେ ଅପରିଚିତ ଅଟୁ ଆଉ ଆପଣ ଏହି ସ୍ଥାନରେ ଯେତେବେଳେ ଠିଆ ହୋଇଅଛନ୍ତି ହୋଇପାରେ ଆପଣଙ୍କ ମଧ୍ୟ କିଛିଟା ସମସ୍ୟା ରହିଛି ହୋଇପାରେ ସେପରି କିଛି ସମସ୍ୟା ଥାଇ ନପାରେ ମାତ୍ର ମୁଁ ତ ସେ ବିଷୟରେ କିଛି ଜାଣେ ନାହିଁ ତଥାପି ଆପଣ ପବିତ୍ର ଆତ୍ମାଙ୍କ ସହାୟତା ଦ୍ୱାରା ପ୍ରଭୁ ଯୀଶୁ ଯଦି କିଛି ବିଶ୍ଳେଷଣ ବିଷୟକୁ ମୋ ଠାରେ ପ୍ରକାଶ କରନ୍ତି ଆପଣଙ୍କ ସମସ୍ୟା ଯେ କିପରି ଧରଣ ତାହାକୁ ଯଦି ପ୍ରଘଟ କରିଦିଅନ୍ତି ତେବେ ଏହା ଯେ ଈଶ୍ୱର ପୁତ୍ରଙ୍କ କାର୍ଯ୍ୟ ଅଟେ ଏବଂ କୌଣସି ଅନ୍ୟ ମନୁଷ୍ୟର କାର୍ଯ୍ୟ ନୁହେଁ ତାହା ଆପଣ ବିଶ୍ୱାସ କରିବେ କି ଏହା ତ ଏକ ପ୍ରକାର ବାହ୍ୟାବରଣ ମାତ୍ର ଏହା ଏକ ଆରାଧନାଳୟ ଯାହାକୁ ଈଶ୍ୱର ବ୍ୟବହାର କରନ୍ତି ଯେକୌଣସି ବ୍ୟକ୍ତିଙ୍କୁ ଯାହାଙ୍କୁ ସେ ମନୋନୀତ କରିଥାନ୍ତି ତାଙ୍କୁ ଏହି ସ୍ଥାନରେ ବ୍ୟବହାର କରିଥାନ୍ତି ସେ ତ ଏହାକୁ ମହା ଅନୁଗ୍ରହ ଦ୍ୱାରା ଏକ ସର୍ବପ୍ରଧାନ ଇଚ୍ଛା ଦ୍ୱାରା ସଫଳ କରିଥାନ୍ତି ତଥାପି ଆପଣମାନେ ବିଶ୍ୱାସ କରନ୍ତି ଆପଣମାନେ ସେପରି ବିଶ୍ୱାସ କରିବେ କି ମଣ୍ଡଳୀ ମଧ୍ୟରେ ଉପସ୍ଥିତ ଥିବା କେତେଜଣ ସଜ୍ଜନ ବ୍ୟକ୍ତି ଏହାକୁ ବିଶ୍ୱାସ କରିବେ ଏଠାରେ ଆମମାନେ ଉଭୟ ଠିକ ଏହି ସମୟରେ ସେହି ପ୍ରଧାନ ଆଲୋକଙ୍କ ଉପସ୍ଥିତିରେ ଦଣ୍ଡାୟମାନ ଅଟୁ ଯାହାଙ୍କ ସହିତ ଏହି ଜୀବନବଧି କଦାପି ସାକ୍ଷାତ ହୋଇନଥିଲା ସେବେ ଜଣେ ମହିଳାଙ୍କ ନିକଟରେ ଉପସ୍ଥିତ ଅଟେ ପୁଣି ସେହି ଭଦ୍ର ମହିଳା ଜଣକ ଯେ କିଏ ଅଟନ୍ତି କଣ କରନ୍ତି ସେ ବିଷୟ କିଛି ଧାରଣା ସୁଦ୍ଧା ଲାଭ ହୋଇନାହିଁ ଆଉ ସେବେ କେଉଁ ଜାଗାରୁ ଆସିଅଛନ୍ତି କଣ ଆବଶ୍ୟକ କରନ୍ତି ସେ ବିଷୟ ସୁଦ୍ଧା କିଛି ଜାଣେ ନାହିଁ ମୋ ଜୀବନର ପୂର୍ବେ ମୁଁ ତାଙ୍କୁ ଆଦୌ ଦେଖିନାହିଁ ଅନ୍ୟ କୌଣସି ସ୍ଥାନରେ ଏହି ନାରୀଙ୍କ ସହିତ ମୋର ସାକ୍ଷାତ ଏଥିପୂର୍ବେ କଦାପି ହୋଇନାହିଁ। ତଥାପି ଧ୍ୟାନ ଦିଅନ୍ତୁ, ମୁଁ ଏହି ସ୍ଥାନରେ କିଛି ବିଶେଷ ଜଣ ବିଷୟକୁ ସଫଳ କରିବାକୁ ଯତ୍ନ କରୁଅଛି। ସେପରି ଧରଣର ଏକ ପ୍ରକାର ଅବ୍ୟବସ୍ଥା ବିଷୟକୁ ତୁମ ମଧ୍ୟରେ ଯେତେବେଳେ କାଢି କରି ଦେବାକୁ ମୁଁ ଉଦ୍ୟମ କରୁଛି। ପୁଣି ବଚନଟି ଠିକ୍ ସେହି ସମୟରେ ଆମମାନଙ୍କ ମଧ୍ୟ ଯେତେବେଳେ ନିର୍ଦ୍ଧାରି ହୋଇ ଅଛନ୍ତି ସେତେବେଳେ ବଚନକୁ ବିଶ୍ୱାସ କରନ୍ତୁ। ବଚନ ଆମମାନଙ୍କ ନିଜସ୍ୱ ଶରୀରରେ ଯେତେବେଳେ ଜୀବିତ ହୋଇ ସାରିଅଛନ୍ତି ତାହା ଈଶ୍ୱରଙ୍କ ଉପସ୍ଥିତିକୁ ଦର୍ଶାଇଥାଏ। ବର୍ତ୍ତମାନ ସେ ତାହା ଏହାକୁ ପ୍ରଦାନ କରିବା ହେଉନ୍ତୁ। ସେ ଏକ ପ୍ରକାର ଯୋଗ୍ୟ ଉଦ୍ଦେଶ୍ୟ ନିମିତ୍ତ ଏହାକୁ ଆବଶ୍ୟକ କରୁଅଛନ୍ତି। ସେ ନିସନ୍ତାନ ଅଟନ୍ତି, ସେ ସନ୍ତାନଟିଏ ଆବଶ୍ୟକ କରନ୍ତି। ସେ ପ୍ରାୟ 40 ବର୍ଷ ବୟସ କଟନ୍ତି ଏବଂ ଏହା ସେପରି ହେବା ଆଦୌ ନିଶ୍ଚିତ ଏବଂ ସମ୍ଭବ ବିଷୟ ନୁହେଁ। ସେପରି ନାରୀଗଣ ଯେଉଁମାନେ ନିଜର ପୁରା ଜୀବନ ବନ୍ଧିଆ ଅବସ୍ଥାରେ କାର୍ଯ୍ୟପାତ କରିଥିଲେ ବର୍ତ୍ତମାନ ସମୟ ଠିକ୍ ସେହି ସ୍ଥାନରେ ବସିଛନ୍ତି। ପୁଣି ସେହି ଅବସ୍ଥାରେ ଥାଇ ଏହି ମଞ୍ଚ ଉପରକୁ ଦିନେ ସେମାନେ ଉଠି ଆସିଥିଲେ। ପୁଣି ପ୍ରଭୁ ସେମାନଙ୍କୁ ସନ୍ତାନଗଣ ଆଶୀର୍ବାଦ ଦାନ କରିଥିଲେ। ଆପଣମାନଙ୍କ ମଧ୍ୟରେ କେତେକ ସଜ୍ଜନ ବ୍ୟକ୍ତି ଯେଉଁମାନେ ଏ ବିଷୟକୁ ଜାଣନ୍ତି ସେଠାରେ ଉପସ୍ଥିତ ଥିବା ସମୟରେ ନିଜ ନିଜ ହାତକୁ ଉପରକୁ ଉଠାନ୍ତୁ। ଦେଖନ୍ତି ତ ସେଦିନ ଏକ ଛୋଟ ପୁଣି ସ୍ନେହୀଳ ଝିଅଟିକୁ ମୁଁ କୋଳେ ନେଇଥିଲି। ରବିବାର ଦିନ ଏହି ସ୍ଥାନକୁ ଛାଡ଼ିବା ପରେ ସେପରି କରିଥିଲି। ତାହା ରବିବାର ମଧ୍ୟାହ୍ନ ସମୟ ଘଟଣା ଥିଲା। ତାହାର ମାତା ବନ୍ଧିଆ ଥିଲେ ଆଉ ପ୍ରଭୁ ତାଙ୍କ ସହିତ କଥା କହିଥିଲେ ଆଉ ସେହି ଶିଶୁ ସନ୍ତାନଟି ସେହି ସ୍ନେହୀଳ ଝିଅଟିକୁ ଲାଭ କରିଥିଲେ। ସେଠାରେ ଉପସ୍ଥିତ ଅଛି କି ସେତେବେଳେ କେଉଁ ସ୍ଥାନରେ ଅଛି? ହଁ, ଠିକ ଏହି ସ୍ଥାନରେ ସେତେବେଳେ ଉପସ୍ଥିତ ଅଛି, ଠିକ ଏହି ସ୍ଥାନରେ ଉପସ୍ଥିତ ଅଛି। ମୁଁ ବିଚାର କରେ ମା ଜଣଙ୍କ ସୁଦ୍ଧା ଏଠାରେ ବସିଅଛନ୍ତି। ଛୋଟ ଝିଅଟି ଏହି ସ୍ଥାନରେ ଉପସ୍ଥିତ ସ୍ୱୟଂ ଉପସ୍ଥିତ ଅଛି। ତାକୁ ଦେଖୁଛନ୍ତି ତ? ସେ ତ ଈଶ୍ୱରଙ୍କ ତରଫରୁ ଏକ କଥିତ ବାକ୍ୟ ଥିଲେ। ସୁତରାଂ ଆପଣ ସର୍ବାନ୍ତକରଣ ସହିତ ଆପଣ ତାକୁ ବିଶ୍ୱାସ କରିବେ କି? ଆପଣ ବିଶ୍ୱାସ କରିବେ କି ସେହି ଆଶିଷଟି ଯାହାକୁ ଆପଣ ଲାଭ କରିଅଛନ୍ତି, ଯାହାକୁ ଆପଣ ନିଜଠାରେ ବର୍ତ୍ତମାନ ଅନୁଭବ କରନ୍ତି, ତାହା ଈଶ୍ୱରଙ୍କ ଉତ୍ତର ସ୍ୱରୂପ ହୋଇଛି? ଆପଣଙ୍କ ନାମ ଯେ କ'ଣ? ଯଦି ଈଶ୍ୱର ମୋଠାରେ ତାହାକୁ ପ୍ରକାଶ କରିଦେବେ ଯେପରିକି ଆପଣ ଶିଶୁ ସନ୍ତାନର ନାମକରଣ କରିପାରିବେ, ତେବେ ଆପଣ ବିଶ୍ୱାସ କରିବେ କି? ତେବେ ଶ୍ରୀମତୀ ଥମ୍ପସନ୍ ଆପଣ ଘରକୁ ଫେରି ଯାଇପାରନ୍ତି, ପୁଣି ନିଜର ସନ୍ତାନକୁ ଲାଭ କରିପାରନ୍ତି। ଆପଣ ନିଜର ସର୍ବାନ୍ତରଣ ସହିତ ଯଦି ବିଶ୍ୱାସ କରିବେ ତେବେ ସନ୍ତାନ ଜନନୀ ହୋଇପାରିବେ। ନିଜର ସର୍ବାନ୍ତରଣ ସହିତ ଆପଣ ତାହାଙ୍କୁ ବିଶ୍ୱାସ କରିବେ କି? କେବଳ ବିଶ୍ୱାସ ଅଧିକାରୀ ହୋଇଥାନ୍ତୁ, ଆଦୌ ସନ୍ଦେହ କରନ୍ତୁ ନାହିଁ, ଈଶ୍ୱରଙ୍କଠାରେ କେବଳ ବିଶ୍ୱାସ କରନ୍ତୁ। ଈଶ୍ୱର ହିଁ ତ ପ୍ରକୃତରେ ପରମେଶ୍ୱର ଅଟନ୍ତି। ହେ ମହାଶୟ, ଆପଣ କିପରି ଅନୁଭବ କରନ୍ତି? ଆମମାନେ ଯେ ଉଭୟ ପରସ୍ପରଠାରୁ ଅପରିଚିତ ଅଟୁ ଏପରି ମୁଁ ଧାରଣା କରେ। ଆପଣଙ୍କ ସମସ୍ତ ଜୀବନ କାଳରେ ମୁଁ ଯେ ଆପଣଙ୍କୁ କଦାପି ଏଥିପାଇଁ ଦେଖିଛି ଏପରି ମୁଁ ଭାବନା କରିପାରେ ନାହିଁ। ଯେତେବେଳେ ଆପଣ ଏହି ସ୍ଥାନକୁ ଆସୁଥିଲେ, ପୁଣି ଆପଣ ଯେ ଭାଇ ସାକାରିଆଙ୍କର ମାମୁଁ ଅଟନ୍ତି ଏପରି ମୁଁ ବିଚାର କରୁଥିଲି, କିମ୍ବା ସେହି ଜଣଙ୍କ ଯେ କିଏ ମାସିଗନ ଭାଇ ମାସିଗନ ଅଟନ୍ତି, ସେହି ଗାୟକ ଜଣକ ଅଟନ୍ତି, ଆପଣ ଯେତେବେଳେ ଆସୁଥିଲେ ମୁଁ ସେପରି ବିଚାର କରିଥିଲି। ତତ୍ପରେ ଆପଣ ଯେ ପ୍ରାର୍ଥନା ଧାଡ଼ି ଆଡ଼କୁ ଅଗ୍ରସର ହେଉଅଛନ୍ତି ତାହାକୁ ମୁଁ ଲକ୍ଷ୍ୟ କରିଥିଲି। ପୁଣି ଆପଣଙ୍କ ସହିତ ଅପରିଚିତ ବ୍ୟକ୍ତି ହୋଇଥିବା ଯୋଗୁଁ କିମ୍ବା ଆପଣଙ୍କ ନିମନ୍ତେ ସେପରି ହୋଇଥିବାରୁ ପୁଣି ଉଭୟ କ୍ଷେତ୍ରରେ ମୁଁ ଜଣେ ଅପରିଚିତ ବ୍ୟକ୍ତି ଅଟେ। ତେଣୁ ଆପଣ ଯେ କିଏ ଅଟନ୍ତି ସେ ବିଷୟରେ ପ୍ରଭୁ ଯୀଶୁ ଯଦି ମୋତେ କିଛି ପ୍ରକାଶ କରିଦିଅନ୍ତି, ହୋଇପାରେ ଆପଣ ଯେ କ'ଣ ଆବଶ୍ୟକ କରୁଛନ୍ତି ସେ ବିଷୟ ମୋତେ ଯଦି ସେ ଅବଗତ କରାଇ ଦିଅନ୍ତି, ଆସନ୍ତୁ ସେ ବିଷୟ ମାନେ କହିବା। ଆପଣ କିଏ ଅଟନ୍ତି, ଆପଣ ଯେ କ'ଣ ଚାହୁଁଛନ୍ତି ସେ ବିଷୟ ମୋତେ ଯଦି କହିଦିଅନ୍ତି, ତେବେ ତ ସେ ସମ୍ପୂର୍ଣ୍ଣ ରୂପେ ଆପଣଙ୍କୁ ପ୍ରଦାନ କରିଦେଇଅଛନ୍ତି। କେବଳ ବିଶ୍ୱାସ କରିବା ନିମନ୍ତେ ଅଧିକ ପରିମାଣ ଭରସା ଆବଶ୍ୟକ ଅଛି। ଆଉ କେତେଜଣ ବ୍ୟକ୍ତି ଏ ବିଷୟକୁ ବୁଝନ୍ତି? ଆପଣ ଯାହା କିଛି ବିଷୟକୁ ଯାତନା କରିଛନ୍ତି ସେଗୁଡ଼ିକୁ ଯେ ଆପଣ ପାଇସାରିଛନ୍ତି, କେବଳ ତାହାକୁ ବିଶ୍ୱାସ କରିବା ଦ୍ୱାରା ହିଁ ଆପଣ ଏହାକୁ ପାଇପାରନ୍ତି। ଏହା ହିଁ ଆପଣଙ୍କର ଆବଶ୍ୟକ ରହିଛି, ବୁଝନ୍ତି ତ? ପୁଣି ଏତେବେଳେ କୌଣସି ବିଶେଷ ପ୍ରକାର ବିଷୟ ବସ୍ତୁକୁ ଚାହୁଁଥିବା ଅଭିପ୍ରାୟରେ ଆପଣମାନେ ଏହି ସ୍ଥାନରେ ଉପସ୍ଥିତ ଥାନ୍ତି। ପୁଣି ଆପଣଙ୍କର ଇଚ୍ଛା ଯେ କ'ଣ ତାହା ସେ ମୋଠାରେ ଯଦି ପ୍ରକାଶ କରିଦେଇପାରନ୍ତି, ତେବେ ତ ଆପଣମାନେ ତଦ୍ୱାରା ବୁଝିବେ ଯେ ମୁଁ ଆପଣମାନଙ୍କ ଅଭିରୁଚି ସମ୍ପର୍କରେ କିଛି ହେଲେ ଜାଣିନାହିଁ। ତେଣୁକରି ଏହି ସ୍ଥାନରେ ଏପରି କୌଣସି ଧରଣର ବିଶେଷ ଶକ୍ତି ଉପସ୍ଥିତ ଅଛନ୍ତି ଯିଏକି ତାହାକୁ କାର୍ଯ୍ୟକାରୀ କରୁଅଛନ୍ତି। ପୁଣି ବଚନ ଅନୁସାରେ ସେ ତାହାକୁ ସଫଳ କରିବାକୁ ପ୍ରତିଜ୍ଞା କରିଥିଲେ। ସେ ତ ସେମାନଙ୍କ ଅନ୍ତର ମଧ୍ୟରେ ଥିବା ସକଳ ବିଚାରକୁ ବୁଝିଥିଲେ। ତାହା ସତ୍ୟ କଥା ନା? ଉତ୍ତମ ବିଷୟ। ଆରୋଗ୍ୟ ଲାଭ କରିବାକୁ ଆପଣଙ୍କ ମଧ୍ୟରେ ଏକ ମହତ୍ ଅଭିଳାଷ ରହିଅଛି। ଏକମାତ୍ର ବିଷୟ, ଆପଣ ତ ପ୍ରକୃତରେ ବିଚଳିତ ଭାବନାରେ ଗ୍ରସ୍ତ ଅଟନ୍ତି, ଆପଣ ପ୍ରକୃତରେ ବିଚଳିତ ଅଟନ୍ତି, ତାହା ସତ୍ୟ କଥା। ଅନ୍ୟ ଏକ ବିଷୟ, ଆପଣ ପିଠିର ଯନ୍ତ୍ରଣାରେ ଅତିଶୟ ଯନ୍ତ୍ରଣାଗ୍ରସ୍ତ ଅଟନ୍ତି।
ପୁଣି ପିଠିର ସେ ଯନ୍ତ୍ରଣାଟି ସମୟ ସମୟ ଅତି ଅସହନୀୟ ହୋଇଥାଏ, ଏପରିକି ତା ନିମନ୍ତେ ଆପଣଙ୍କୁ ଏକଦା ଅସ୍ତ୍ରୋପଚାର କରିବାକୁ ପଡିଥିଲା। ତାହା ତ ପ୍ରଭୁ ସଦାପ୍ରଭୁ ଏପରି କହନ୍ତି ତଦ୍ରୂପ ଅଟେ, ତାହା ସତ୍ୟ କଥା ବୁଝନ୍ତୁ, ତାହା ନିରାଟ ସତ୍ୟ କଥା। ଏହି ସ୍ଥାନରେ ଅନ୍ୟ ଏକ ବିଷୟ ଅନୁମେୟ, ଆପଣ ଯେ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମକୁ ଆବଶ୍ୟକ କରନ୍ତି, ଏହା ହିଁ ଆପଣଙ୍କ ହୃଦୟର ଏକ ବହୁଳ ଇଚ୍ଛା, ତାହା ହିଁ ନିରାଟ ସତ୍ୟ କଥା। ଏହି ସ୍ଥାନକୁ ଚାଲି ଆସନ୍ତୁ। ପ୍ରେମୟ ଈଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏହି ସଜ୍ଜନ ବ୍ୟକ୍ତି ଜଣକ ପବିତ୍ର ଆତ୍ମା ଭରି ଯାଇପାରନ୍ତି। ଯୀଶୁଙ୍କ ନାମରେ ତାଙ୍କର ଏହି ପ୍ରୟୋଜନଟିକୁ ଆପଣ ଦାନ କରନ୍ତୁ, ଆମେନ୍। ହେ ମୋର ଭାଇ, ବର୍ତ୍ତମାନ ଏହାକୁ ଗ୍ରହଣ କରନ୍ତୁ, ବିଶ୍ୱାସ ସୁସ୍ଥିର ରହିଥାନ୍ତୁ, କଦାପି ସନ୍ଦେହ ନ କରନ୍ତୁ। ଆପଣ କିପରି ଅନୁଭବ କରନ୍ତି? ମୁଁ ଯେପରି ବୁଝିଥାଏ, ମୁଁ ଏପରି ଧାରଣା ମଧ୍ୟ କରେ ଯେ ଆମମାନେ ଉଭୟ ପରସ୍ପରଠାରୁ ସମ୍ପୂର୍ଣ୍ଣ ରୂପେ ଅପରିଚିତ ଅଟୁ। ତାହା ଯଦି ପ୍ରକୃତ ସତ୍ୟ କଥା ଅଟେ, କାହିଁକି ଯେପରିକି ଲୋକେ ଏହାକୁ ଜାଣିବେ କେବଳ ନିଜ ହାତକୁ ଉପରକୁ ଉଠାନ୍ତୁ, ତଦ୍ୱାରା ସେମାନେ ଦେଖି ବୁଝନ୍ତି ଯେ ଆମମାନେ ପରସ୍ପରଠାରୁ ବିଲକୁଲ ଅପରିଚିତ ଅଟୁ। ପରିଚିତ ଥାଇ ନିଜର ଜୀବନ କାଳରେ ମୁଁ ତାଙ୍କୁ ଆଦୌ ଏଥିପୂର୍ବେ ଦେଖି ନାହିଁ, ପୁଣି ସେ ଯେ ମୋତେ ଆଦୌ ଏଥିପୂର୍ବେ ଦେଖି ନାହାନ୍ତି ଏପରି ମୁଁ ଅନୁମାନ କରେ। କେବଳ ସଭା ମଧ୍ୟରେ ସେପରି ହୋଇପାରିଥାଏ, ଯେହେତୁ ସ୍ୱର୍ଗବାସୀ ପିତା ଜାଣନ୍ତି, ପୁଣି ଏହି ସ୍ଥାନରେ ତାଙ୍କର ବଚନ ଉପସ୍ଥିତ ହୋଇ ରହିଅଛନ୍ତି। ଜଣାଶୁଣା ଥିବା ପରି ମୁଁ ସେହି ଭଦ୍ର ମହିଳାଙ୍କୁ ମୋର ପୂର୍ବ ଜୀବନ କଦାପି ଦେଖିନାହିଁ। ସେହିଥିରୁ କେଉଁ କାରଣବଶତଃ ଆପଣ ଯେ ଏହି ସ୍ଥାନକୁ ଆସିଅଛନ୍ତି ତାହା ମୁଁ ଆଦୌ ଜାଣିନାହିଁ। ଆପଣ ଯେ କିଏ ସେ ବିଷୟରେ ମୋର କିଛି ଧାରଣା ନାହିଁ, କିମ୍ବା ଆପଣଙ୍କ ବିଷୟରେ ମୁଁ କିଛି ଜାଣେ ନାହିଁ। କୌଣସି ଗୋଟିଏ ମାତ୍ର ବିଷୟକୁ ମୁଁ ଆପଣଙ୍କ ନିମନ୍ତେ କହି ନ ପାରେ, କେବଳ ଗୋଟିଏ ମାତ୍ର କଥା, ଏହା ଏକ ବରଦାନ ମାତ୍ର। ମୁଁ ଯଦି ପାରନ୍ତି କିଛି ସମୟ ପୂର୍ବେ ମୋତେ ସେ ବିଷୟକୁ ବ୍ୟାଖ୍ୟା କରୁଥିବା ବିଷୟକୁ ଆପଣ ଯେପରି ଶୁଣିଥିଲେ, କେବଳ ଏଠାକୁ ଚାଲି ଆସନ୍ତୁ। ସେ ଯେ କଣ କହନ୍ତି ତାହାକୁ କେବଳ ଶୁଣନ୍ତୁ। ଯାହା କିଛି ବିଷୟ ମୁଁ ଦେଖେ, ମୁଁ ସେ ବିଷୟରେ କେବଳ କହିପାରେ, ମୁଁ ଯାହା ବିଷୟରେ କିଛି କହିନଥାନ୍ତି। ପୁଣି ସେ ଯାହା କିଛି କହିନଥାନ୍ତି ମୁଁ ତାହାକୁ ଆଦୌ କହିପାରେ ନା, ମୁଁ ତାହାକୁ ମନଗଡ଼ା ବିଷୟ ନେଇ କହିପାରେ, ଆଉ ତାହା ଭୁଲ କଥା ହେବ। ବୁଝନ୍ତି ତ, ଏହା ଭୁଲ କଥା ହେବ। ମାତ୍ର ତାହାକୁ ଯଦି ସେ କହନ୍ତି, ତେବେ ତାହା ପ୍ରକୃତରେ ସତ୍ୟ କଥା ହେବ। ଏହା ସେପରି କଦାପି ହୋଇନଥାଏ, ତାହା କଦାପି ଭୁଲ ହୋଇନାହିଁ। ପୁଣି ପରମେଶ୍ୱରଙ୍କ ସହିତ ସମ୍ବନ୍ଧିତ ହୋଇ ରହିଥିବା ସମୟବଧି ଏହା ସେପରି ଆଦୌ ହେବ ନାହିଁ। ବୁଝନ୍ତି ତ, ଦେଖନ୍ତୁ, ଯେହେତୁ ଈଶ୍ୱର ଆଦୌ ଭୁଲ କରିପାରନ୍ତି ନାହିଁ, ତଥାପି ଆପଣ ଯେ କଣ ଚାହାନ୍ତି ଈଶ୍ୱର ସେ ବିଷୟ ଯଦି ମୋତେ କହିପାରନ୍ତି, ଆପଣଙ୍କ ଇଚ୍ଛା ଯେ କଣ ସେ ବିଷୟକୁ ସେ ଯଦି କହିପାରନ୍ତି, କିମ୍ବା କେଉଁ କାରଣବଶତଃ ଆପଣ ଏ ସ୍ଥାନକୁ ଆସିଛନ୍ତି, ଆପଣ କୌଣସି କର୍ମକୁ କରିଛନ୍ତି, କିମ୍ବା ସେ ପ୍ରକାର କିଛି ବିଷୟ କରିଥାନ୍ତି, ସେ ବିଷୟକୁ କହିଦିଅନ୍ତୁ। କିମ୍ବା ଆପଣ ଯେ କିଏ ଅଟନ୍ତି, ଆପଣ କେଉଁ ସ୍ଥାନ ଆସିଛନ୍ତି, କିମ୍ବା ଅନ୍ୟ ଯେକୌଣସି ବିଷୟ ଯାହା ସେ ମୋତେ କହିବାକୁ ଚାହାନ୍ତି, ତାହା ଯଦି ସେ କହିଦିଅନ୍ତି, ତେବେ ଆପଣ ବିଶ୍ୱାସ କରିବେ କି? ଧନ୍ୟବାଦ। ଗୋଟିଏ ମାତ୍ର ସମସ୍ୟା, ଆପଣଙ୍କ ପାଦରେ କୌଣସି ଯନ୍ତ୍ରଣା ରହିଛି ଭାଇ? ଆପଣ ହଁ, ତାହା ଆପଣଙ୍କ ପାଦରେ ଅଛି, ତାହା ହିଁ ସତ୍ୟ କଥା। ଆପଣଙ୍କ ହାତ ଉପରକୁ ଉଠାନ୍ତୁ। ଆପଣଙ୍କ ମଧ୍ୟରେ ନାରୀ ସୁଲଭ ସମସ୍ୟା, ନାରୀମାନଙ୍କର ବିଶୃଙ୍ଖଳା ଜନିତ ଏକ ପୀଡ଼ା ରହିଅଛି, ଆଉ ଆପଣଙ୍କ ନିଜର ହୃଦୟ ମଧ୍ୟରେ ଏକ ମହାନ ଇଚ୍ଛା ଆପଣ ଧାରଣ କରି ରହିଅଛନ୍ତି। ଯେହେତୁ ଆପଣ କୌଣସି ଏକ ବ୍ୟକ୍ତିଙ୍କୁ କିମ୍ବା କୌଣସି ଏକ ବସ୍ତୁଙ୍କୁ ନିକଟ ଅତୀତରେ ହରାଇଛନ୍ତି, ସେହି ଜଣଙ୍କ ଏକ ବାଳକ ଅଟେ, ଆଉ ଆପଣଙ୍କ ନିଜର ପୁଅ ଘର ଛାଡ଼ି ପଳାଇ ଯାଇଛି, ପୁଣି ଆପଣ ଚାହାନ୍ତି ଯେ ମୁଁ ତା ପାଇଁ ପ୍ରାର୍ଥନା କରେ ଯେପରିକି ସେ ପୁଅଟି ଘରକୁ ଫେରି ଆସିବ। ହେ ସ୍ୱର୍ଗରେ ବିଦ୍ୟମାନ ଈଶ୍ୱର, ତାଙ୍କର ସନ୍ତାନଟି ତାଙ୍କ ନିକଟକୁ ଫେରାଇ ଆଣନ୍ତୁ। ହେ ପ୍ରଭୁ, ଆଜି ରାତିରେ ପବିତ୍ର ଆତ୍ମା ରାସ୍ତା ମଧ୍ୟ ତାହାକୁ ଅଟକାଇ ଦିଅନ୍ତୁ, ତାହାକୁ ତାର ମାତାଙ୍କ ଦେହକୁ ଫେରାଇ ଆଣନ୍ତୁ। ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମେନ୍। ସେ ଯିଏକି ଚିହ୍ନନ୍ତି ସେ ତାହାକୁ ଆପଣଙ୍କ ନିକଟକୁ ଫେରାଇ ଆଣିବେ। ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ, ଏତେବେଳେ କେବଳ ବିଶ୍ୱାସ କରନ୍ତୁ, ଆଦୌ ସନ୍ଦେହ କରନ୍ତୁ ନାହିଁ। ଆପଣଙ୍କ ସର୍ବାନ୍ତକରଣ ସହିତ କେବଳ ବିଶ୍ୱାସ କରନ୍ତୁ, ଆପଣ ବିଶ୍ୱାସ କରନ୍ତୁ, ପୁଣି ଏହାର ବାକି ବିଷୟକୁ ଈଶ୍ୱର ସଫଳ କରିବେ। ପୁଣି ସେହି ପ୍ରକାର ତିନୋଟି କିମ୍ବା ଚାରୋଟି ସୂକ୍ଷ୍ମ ବିଚାର ବୁଦ୍ଧି ସକଳ, କିମ୍ବା ଏଗୁଡ଼ିକ ଅନ୍ୟ ଯାହା କିଛି ଅନୁଭୂତି ଯୋଗ୍ୟ ବିଷୟ ଥିଲା ନା କାହିଁକି? ବୁଝନ୍ତୁ, ମୁଁ ସେତେବେଳେ ପର୍ଯ୍ୟନ୍ତ ଅଗ୍ରସର କରିଥିଲି ଯେତେବେଳେ ପର୍ଯ୍ୟନ୍ତ ମୁଁ ତାହା ବିଷୟରେ କିଛି ଜାଣିନଥିଲି, ତା ମଧ୍ୟ ଆବଦ୍ଧ କରି ପକାଏ, ମୁଁ ତାହାକୁ ବର୍ଣ୍ଣନା କରିପାରେ ନା। ତାହାକୁ ବର୍ଣ୍ଣନା କରିବାକୁ ଅନ୍ୟ କୌଣସି ଦ୍ୱିତୀୟ ପନ୍ଥା ନାହିଁ। ଆପଣମାନେ ଏପରି ପଚାରନ୍ତି, ଆପଣଙ୍କ କହିବା ଅର୍ଥ ଏହା କି ଆପଣ ଏପରି ବିଚାର କରିଥାନ୍ତି ଯେ ସେହି ସ୍ଥାନରେ 45 ମିନିଟ୍ କିମ୍ବା ତହିଁରୁ ଅଧିକ ସମୟ ପ୍ରଚାର କରିବା ବିଷୟଟି ଅତି କଷ୍ଟକର ଅଟେ? ଆଜ୍ଞା ହଁ, ତାହା ଯଦି 3 ଘଣ୍ଟାର ସମୟ ହୋଇଥାନ୍ତା ତେବେ ସେତିକିଟା କଷ୍ଟକର ହୋଇନଥାନ୍ତା। ଜଣେ ନାରୀ ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବସ୍ତ୍ରକୁ ଏକଦା ସ୍ପର୍ଶ କରିଥିଲେ, ପୁଣି ସେହି ଲୋକଗୁଡାକ ମୋତେ ତ ସ୍ପର୍ଶ କରୁନାହାନ୍ତି।
କାହିଁକି ଏଠାସ୍ଥିତ ଏହି ନାରୀ ଜଣକ କେବଳ ଏହି ସ୍ଥାନକୁ ଚାହାନ୍ତୁ ସେ କରିପାରିଥାନ୍ତେ ସେ ମୋର ଚାରିଦିଗକୁ କେବଳ ସ୍ପର୍ଶ କରିଥାନ୍ତେ ତଥାପି କିଛି ଉପକାର କରିପାରିନଥାନ୍ତା ମୁଁ ତ କେବଳ ଜଣେ ବ୍ୟକ୍ତି ହିଁ ଅଟେ ତଥାପି ତାଙ୍କୁ ହଁ ତାଙ୍କୁ ହିଁ କେବଳ ସ୍ପର୍ଶ କରିବାକୁ ଥିଲା ପୁଣି ମୁଁ ତ ଏକ ବରଦାନ ଦ୍ୱାରା କେବଳ ଏହା କେବଳ ଦୂରେଇ ଯିବ ଆଉ ମୁଁ ଯାହା କିଛି ଦେଖେ ପୁଣି ମୁଁ ସ୍ୱୟଂରୁ ଆଉ ଅନ୍ୟାନ୍ୟ ସକଳ ପ୍ରକାର ବସ୍ତୁ ପାଇଯିବ ତେଣୁ ମୁଁ ଯାହା କିଛି ଦେଖେ କେବଳ ତାହା ହିଁ କହିଥାଏ ବୁଝନ୍ତି ତ ପୁଣି ତାହା ହିଁ ସବୁକିଛି ବିଷୟ ସେ ମୋତେ ସ୍ପର୍ଶ କରୁଛନ୍ତି ସତ ତଥାପି କୌଣସି ଅର୍ଥକୁ ପ୍ରକାଶ କରେ ନାହିଁ ତଥାପି ମୋ ମଧ୍ୟ ଦେଇ ସେ ଯୀଶୁଙ୍କୁ ସ୍ପର୍ଶ କରନ୍ତି ତେଣୁ ସେହି ସ୍ତ୍ରୀ ଲୋକଟି ଯୀଶୁଙ୍କ ଦ୍ୱାରା ପରମେଶ୍ୱରଙ୍କୁ ସ୍ପର୍ଶ କରିଥିଲେ ଯେତେବେଳେ କି ସେ ସ୍ୱୟଂ ମଧ୍ୟ ଏହାକୁ ଜାଣିନଥିଲେ ଯେ ତାଙ୍କ ମଧ୍ୟରେ କି ପ୍ରକାର ଦୁର୍ବଳତା ଥିଲା ସେ ତ ତାଙ୍କ ବସ୍ତ୍ରଟିକୁ କେବଳ ସ୍ପର୍ଶ କରିଥିଲେ ଆଉ ସେ ଚାଲିଯାଇ ସେ ସ୍ଥାନରେ ବସି ପଡ଼ିଥିଲେ ତତ୍ପରେ ସେପରି କହିଥିଲେ ଆଉ ସେ ପଚାରିଥିଲେ କିଏ ମୋତେ ଛୁଇଁଲା ପୁଣି ପେଟରେ କହିଥିଲେ କାହିଁକି ପ୍ରତ୍ୟେକ ଜଣ ଆପଣଙ୍କୁ ସ୍ପର୍ଶ କରୁଛନ୍ତି ଆପଣ ସେପରି କାହିଁକି କହନ୍ତି ମାତ୍ର ସେପରି କହିଥିଲେ ମୋ ଠାରୁ ଯେ ଶକ୍ତି ନିଗତ ହୋଇଅଛି ଏପରି ମୁଁ ଅନୁଭବ କରେ ପୁଣି ସମର୍ଥ କହିଲେ ଯେ କଣ ତାହା ଆପଣମାନଙ୍କୁ ଜଣା କି ତାହା ଶକ୍ତି ଅଟେ କେବଳ ଜଣେ ନାରୀ ତାଙ୍କୁ ସ୍ପର୍ଶ କରିଥିବା ଯୋଗୁଁ ସେ ଅତି ଦୁର୍ବଳ ହୋଇପଡ଼ିଥିଲେ ଆଉ ସେ ତ ପୁଣି ଈଶ୍ୱରଙ୍କ ପୁତ୍ର ଥିଲେ ମୋ ବିଷୟ ବା କଣ ତାଙ୍କରି ଅନୁଗ୍ରହ ଦ୍ୱାରା ଉଦ୍ଧାର ପାଇଥିବା ମୁଁ ଜଣେ ପାପୀ ମନୁଷ୍ୟ ଅଟେ ତାହା ଯେ କାହିଁକି ଏତେ ବହୁଳ ସେ କାରଣଟିକୁ ଆପଣମାନଙ୍କୁ ଜଣା କି କାରଣ ସେପରି କହିଥିଲେ ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି ମୋ ଠାରେ ଯେ ବିଶ୍ୱାସ କରେ ମୁଁ ଯେଉଁ ଯେଉଁ କର୍ମ କରୁଅଛି ସେ ମୋତେ ସେହି ସବୁ କରିବ ଆଉ ସେ ସବୁ ଅପେକ୍ଷା ଅଧିକ ମହତ୍ କର୍ମ କରିବ କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି ସେହି ପଦରେ ଅଧିକ ମହତ୍ ଏପରି ଉଲ୍ଲେଖ ରହିଅଛି ମାତ୍ର ଗ୍ରୀକ୍ରେ ସଠିକ୍ ବ୍ୟାଖ୍ୟା ଏପରି ଅଟେ ଏହାଠାରୁ ଆହୁରି ଅଧିକ କର୍ମ ତୁମମାନେ କରିବ ପୁଣି ଏହି ମହିଳାଙ୍କୁ ମୁଁ ଆଦୌ ଚିହ୍ନେ ନାହିଁ ତାଙ୍କ ବିଷୟରେ ମୁଁ କିଛି ଜାଣିନାହିଁ ଆଉ ଅନ୍ୟାନ୍ୟ ବ୍ୟକ୍ତିଗଣ ଯେପରି ଥିଲେ ଠିକ୍ ସେହି ବିଷୟରେ ସେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ମୋର ଅପରିଚିତ ଅଟନ୍ତି ଆମମାନେ ପରସ୍ପର ନିମନ୍ତେ ଏକବାର ଅପରିଚିତ ଅଟୁ ଲୋକେ ଏହାକୁ ଯଦି ବୁଝନ୍ତି ସେ ହେତୁ ତାହାକୁ କେବଳ ଦର୍ଶାନ୍ତୁ ଆପଣ ନିଜର ହାତକୁ କେବଳ ଉପରକୁ ଉଠାନ୍ତୁ ପୁଣି ଆମମାନେ ଉଭୟ ଯେ ଅପରିଚିତ ତାହାକୁ ପ୍ରକାଶ କରିପାରନ୍ତି ପୁଣି ଈଶ୍ୱରଙ୍କ ପୁତ୍ର ଯଦି ସେ କଥା ସେପରି ଧରଣ ଏକ ଦୃଶ୍ୟ ମନ୍ତ୍ର ଉପସ୍ଥିତ ଥାଇ ଜଣେ ଏକ ମହିଳାଙ୍କ ସହିତ ସାକ୍ଷାତ କରିପାରିଥିଲେ ଏକ କୁପରିଗଡ଼ରେ ସେପରି ସାକ୍ଷାତ କରିଥିଲେ ଆଉ କେବଳ କିଛି କ୍ଷଣ ପାଇଁ ସେ ତାଙ୍କ ସହିତ କଥାବାର୍ତ୍ତା କରିଥିଲେ ପୁଣି ତାଙ୍କର ସମସ୍ୟାରେ କେଉଁ ପ୍ରକାର ଧରଣ ଥିଲା ତାହାକୁ ସେ ବୁଝିପାରିଥିଲେ ପୁଣି ତାଙ୍କ ମଧ୍ୟରେ କିପରି ସମସ୍ୟା ଯେ ପ୍ରକୃତ ରହିଛି ସେ ବିଷୟରେ ସେ କହିପାରିଥିଲେ ତଦ୍ୱାରା ସେ ଯେ ସେହି ମସିହା ଅଟନ୍ତି ଏହାକୁ ସେ ବୁଝିପାରିଥିଲେ ସୁତରାଂ ତାହା ମୁଁ ବୁଝିଛି ଆପଣ ମୋତେ ସ୍ପର୍ଶ କରିଛନ୍ତି ମୁଁ ମଧ୍ୟ ଆପଣଙ୍କୁ ସ୍ପର୍ଶ କରିଛି ତଥାପି କିଛି ଘଟଣା ଘଟିନଥିଲା ତଥାପି ଯଦି ମୋର ବିଶ୍ୱାସଟି ଏକ ପ୍ରକାର ବରଦାନ ଦ୍ୱାରା ମୋର ବିଶ୍ୱାସ ପୁଣି ଏଥିରେ ଭରସା ରଖିଥିବାରୁ ଆପଣ ବିଶ୍ୱାସ ତାଙ୍କୁ ଯଦି ସ୍ପର୍ଶ କରିପାରେ ପୁଣି ଆମମାନ ମାଧ୍ୟମରେ ସେ ଯଦି କଥା କହିପାରନ୍ତି ତେବେ ସେ ଆପଣଙ୍କୁ ମୋ ଦ୍ୱାରା କଥା କହିପାରନ୍ତି ଯଦି ସେ ଆପଣଙ୍କୁ ସ୍ପର୍ଶ କରିପାରନ୍ତି ତେବେ ଶିଖରର ସେହି କୂପ ନିକଟରେ ସେଦିନ ସେ ଯେପରି ଉପସ୍ଥିତ ଥିଲେ ଠିକ୍ ସେହି ପ୍ରଭାବରେ ସେ ଯେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ଆପଣ ତଦ୍ୱାରା ଜାଣିବେ ବୁଝନ୍ତି ତ ସେ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି ଆପଣ ତାଙ୍କୁ ବିଶ୍ୱାସ କରନ୍ତି କି ଆପଣଙ୍କ ନିକଟରେ ଏକାଧିକ ସମସ୍ୟା ରହିଛି ଏକାଧିକ ପୀଡ଼ା ରହିଛି ବହୁଧା ଜଟିଳ ସମସ୍ୟା ରହିଛି ସବୁଠାରୁ ପ୍ରମୁଖ ବିଷୟ ଯାହା ପାଇଁ ଆପଣ ପ୍ରାର୍ଥନା କରିବାକୁ ଚାହାନ୍ତି ତାହା ତ ଗଣ୍ଠି ବାତର ବ୍ୟାଧି ଅଟେ ତାହା ହିଁ ସତ୍ୟ କଥା ତାହା ସତ୍ୟ କଥା ଅଟେ ନା ହଁ ଆପଣ ତ ଗଣ୍ଠି ବାତ ଦ୍ୱାରା ପୂର୍ବରୁ ବ୍ୟାଧିଯୁକ୍ତ ଅଟନ୍ତି ଆପଣ ଯେତେବେଳେ ସେପରି ଦେଖନ୍ତି ତେବେ ନିଜ ହାତକୁ ଉପରକୁ ଉଠାନ୍ତୁ ପୁଣି ମୋହର ଉତ୍ତମ ସ୍ମରଣଶକ୍ତି ଅନୁସାରେ ଆପଣ କିଛି ଧୀରେ ଧୀରେ ଚାଲି ବାହାରକୁ ବାହାରି ଯାଇଥିଲେ ହୋଇପାରେ କିଛି କ୍ଷଣ ନିମନ୍ତେ କେବଳ ଅପେକ୍ଷା କରିବାକୁ ସେପରି କରିଥାଇ ପାରନ୍ତି କିମ୍ବା ଅନ୍ୟ କୌଣସି ବିଷୟକୁ କହିବା ନିମନ୍ତେ ସେପରି କୁହାଯାଇପାରେ ତାହା ତ ଏହି ସ୍ଥାନରୁ ତାହାକୁ ବାହାର କରିଦେବ ଆପଣ ତ ବିଷୟଗୁଡ଼ାକୁ ଅନୁଭବ କରିପାରନ୍ତି ସଜ୍ଜନ ବ୍ୟକ୍ତିଗଣ ଏକ ପ୍ରକାର ଶ୍ୱାସ ବାୟୁର ବିଷୟ ଏହାକୁ ଯେପରି ଆଘାତ କରିଥାଏ ସେ ବିଷୟ ଆପଣମାନେ ଜାଣନ୍ତି ସେମାନେ ଏପରି କହନ୍ତି କାହିଁକି ସେ ତ ତାହାକୁ କେବଳ ଅନୁମାନ ଲଗାଇଥାନ୍ତି କିମ୍ବା ସେପରି ଧରଣର ବିଷୟକୁ ଆପଣମାନେ ଜାଣନ୍ତି ତଥାପି ଆପଣ ଜଣେ ଚରିତ୍ରବାନ ବ୍ୟକ୍ତି ରୂପେ ବୁଝାପଡ଼ନ୍ତି କେବଳ କିଛି କ୍ଷଣ ନିମନ୍ତେ ମୋ ସହିତ କଥାବାର୍ତ୍ତା କରିଥିଲେ ଆସନ୍ତୁ କେବଳ ଅଳ୍ପ ସମୟ ନିମନ୍ତେ ଆମମାନେ ଠିଆ ହୋଇ ପଡ଼ିବା କାରଣ ଆପଣଙ୍କ ହୃଦୟରେ ଏପରି କିଛି ବୋଝ ରହିଛି ଯାହାକୁ ଆପଣ ଯେ ଈଶ୍ୱରଙ୍କ ଠାରୁ ଚାହୁଁଛନ୍ତି ସେପରି ମୁଁ ବିଚାର କରୁଛି ପୁଣି ମୁଁ ତ ଆପଣଙ୍କ ପ୍ରାର୍ଥନା ଉତ୍ତର ଦେଇପାରିନଥାଏ ତଥାପି ମନେ ରଖନ୍ତୁ ସେ ଉତ୍ତର ଦେଇପାରନ୍ତି ଯେହେତୁ ଆପଣ ଯଦି ବିଶ୍ୱାସ କରିପାରନ୍ତି ତେବେ ଏହା ନିହାତି ପକ୍ଷେ ଶୁଣାଯାଇ ସାରିଅଛି ତଥାପି ଆପଣ ଯଦି ବର୍ତ୍ତମାନ ବିଶ୍ୱାସ କରିବାକୁ ଚାହାନ୍ତି ନିଜକୁ ବିଶ୍ୱାସ କରିବା ଯଦି ପ୍ରୟାସ କରନ୍ତି ପୁଣି ମୁଁ ଆପଣଙ୍କୁ ସେ କଥା କହି ପକାଏ, ତା ତ କେହି ଜଣେ ଅତି ପ୍ରିୟ ପାତ୍ରଙ୍କ ନିମନ୍ତେ ଅଟେ ଯିଏକି ଏଇ ଜାଗାରେ ବର୍ତ୍ତମାନ ଉପସ୍ଥିତ ନାହାନ୍ତି, ଆଉ ସେଇ ଜଣଙ୍କ ଆପଣଙ୍କର ଭାଇ ଅଟନ୍ତି। ଆଉ ସେଇ ଭାଇଟି ଏଇ ରାଷ୍ଟ୍ରରେ ମଧ୍ୟ ନାହାନ୍ତି, ସେ ତ ଏପରି ଏକ ସଜ୍ଜଳ ଦେଶରେ ଅଟନ୍ତି ଯାହାକି ଦ୍ୱୀପ ସମୂହରେ ଘେରା ହୋଇ ରହିଛି, ମୁଁ ଏପରି କହିପାରେ, ଯାହାକି ମେଚିଗାନରେ ଥିବା ଭଳି ସ୍ଥାନ ସଦୃଶ କିମ୍ବା ସେପରି କିଛି। ହଁ, ତାହା ମେଚିଗାନ ଅଟେ ଯେଉଁ ସ୍ଥାନରେ ଏହା ଅବସ୍ଥିତ। ପୁଣି ସେ ଏକ ମାରାତ୍ମକ ବ୍ୟାଧିରେ ପୀଡିତ ଅଟନ୍ତି, ପୁଣି ତାହା ତ ଆରୋଗ୍ୟ ନ ହେବା ଭଳି ଏକ ପ୍ରକାର ଗୁରୁଦ୍ୱାର ସଂକ୍ରାମିକ ବ୍ୟାଧି ଅଟେ, ଯାହା ପାଇଁ ସେ ଅତିଶୟ ଚିନ୍ତାଗ୍ରସ୍ତ ଅଟନ୍ତି। ତାହା ହିଁ ସତ୍ୟ କଥା, ଏହା ଠିକ କଥା ନୁହେଁ କି? ତା ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି ତଦ୍ରୂପ ଅଟେ। ପୁଣି ସେ ରୁମାଲଟି ଯାହାକୁ ଆପଣ ନିଜ ହାତରେ ଧରିଛନ୍ତି, ତାହାକୁ ଈଶ୍ୱର ନିକଟରେ ଆପଣ ଅର୍ପଣ କରିଥିଲେ, ତାହାକୁ ନିଜର ଭାଇଙ୍କ ନିକଟକୁ ପଠାଇ ଦିଅନ୍ତୁ। ପୁଣି ସନ୍ଦେହ ନ କରିବାକୁ ତାହାକୁ କହନ୍ତୁ, କେବଳ ବିଶ୍ୱାସ କରିବାକୁ କହନ୍ତୁ, ଆଉ ତାହା କରିଦେବ, ତାଙ୍କୁ ସୁସ୍ଥ କରିଦେବ। ପୁଣି ଆପଣ ଏହାକୁ ଯଦି ବିଶ୍ୱାସ କରିବେ, ଆପଣ ନିଜର ସମ୍ପୂର୍ଣ୍ଣ ହୃଦୟ ସହିତ ବିଶ୍ୱାସ କରନ୍ତି କି? ତେବେ ବୁଝନ୍ତୁ, ଆପଣ ଯଦି ପ୍ରକୃତରେ ବିଶ୍ୱାସ କରନ୍ତି, କରିବାରେ ମଧ୍ୟ କେବଳ ଗୋଟିଏ ମାତ୍ର ପନ୍ଥା ରହିଛି, ଆଉ ତାହା ଏପରି ଅଟେ ଯେ ଏହାକୁ ଆପଣ ନିହାତି ପକ୍ଷେ ସ୍ୱୀକାର କରନ୍ତୁ। ଏହା ସତ୍ୟ କଥା ନା? ପୁଣି ଆପଣମାନେ କହନ୍ତି ସେ ସେଇ ଆଡ଼କୁ, ସେହି ପ୍ରକାର ବ୍ୟକ୍ତିଗତ ଆଡ଼କୁ ଧ୍ୟାନ ସହ ଦେଖୁଅଛନ୍ତି, ତାହା ହିଁ ଯାହାକି ସେ କରୁଅଛନ୍ତି, ତାଙ୍କର ଆଡ଼କୁ ଏକ ଲୟରେ ଦେଖୁଅଛନ୍ତି, ତାହାକୁ ଆପଣମାନେ ଏତେ ଲୟର ସହିତ ଦେଖୁଛନ୍ତି, ତଥାପି ତାହାକୁ ଆପଣ ସମସ୍ତ ବୁଝି ନଥିଲେ। ଏହି ସ୍ଥାନରେ ସେହି ମହିଳା ଜଣକ ଏହି ମାର୍ଗ ଦେଇ ଏଠାକୁ ଚାଲି ଆସନ୍ତୁ। ହେ ଭଉଣୀ, ଏଠାକୁ ପୀଡିତା ଜଣକ ଆପଣ ଯେ କେହି ହୋଇଥାନ୍ତୁ ନା କାହିଁକି ଚାଲି ଆସନ୍ତୁ, ମୁଁ ତାଙ୍କରି ଆଡ଼କୁ ଆଦୌ ଧ୍ୟାନ ଦେଉନାହିଁ। ଆପଣ ସମସ୍ୟା ଯେ କଣ, ଈଶ୍ୱର ତାହାକୁ ମୋତେ ଯେ କହିଦେଇପାରନ୍ତି, ଏହାକୁ ଆପଣ ବିଶ୍ୱାସ କରନ୍ତି କି? ନିଜର ହସ୍ତଦୟକୁ ଉପରକୁ ଉଠାନ୍ତୁ, ଏଠାସ୍ଥିତ ସେହି ନାରୀ ଜଣକ, ସେଠାସ୍ଥିତ ସେହି ନାରୀ ଜଣକ, ଆପଣ ସେପରି ଯଦି କରନ୍ତି, ସେହି ପୀଡିତା ନାରୀ ଜଣକ ଯଦି ସେପରି କରନ୍ତି, ହଁ ଉତ୍ତମ କଥା, ତେବେ ଆପଣ ତାହାକୁ ଯଦି ବିଶ୍ୱାସ କରନ୍ତି, ନିଜର ସର୍ବାନ୍ତକରଣ ସେ ଯଦି ବିଶ୍ୱାସ କରନ୍ତି, ତେବେ ଗଣ୍ଠି ମାତ୍ର ସେହି ପୀଡ଼ାଟି ଆପଣଙ୍କୁ ଆଉ ଉଦ୍ବେଗ କରିପାରିବ ନାହିଁ। ଉତ୍ତମ କଥା, ଘରକୁ ଫେରି ଯାଆନ୍ତୁ, ପୁଣି ସେହି ସୁସ୍ଥତାକୁ ଏତେବେଳେ ବିଶ୍ୱାସ କରି ଗ୍ରହଣ କରନ୍ତୁ। କେବଳ ଦେଖନ୍ତୁ, ଏହା ସେହି ସ୍ଥାନରେ ଅଛନ୍ତି, ବୁଝନ୍ତୁ, ସେ ତ ଆପଣ ଏଆଡ଼କୁ ଅନାନ୍ତୁ, ଦର୍ଶନଟି ସେହି ସ୍ଥାନରେ ବିଦ୍ୟମାନ, ଯାହା କିଛି ବିଷୟ ଘଟେ ନା କାହିଁକି ସେତେ କିଛି ଯାଇ ଆସେ ନାହିଁ। ଆମେନ୍। ଆପଣ ଏହାକୁ ବୁଝନ୍ତି ନାହିଁ କି? ଈଶ୍ୱର ଯେପରି ସିଦ୍ଧ ହୋଇପାରନ୍ତି, ଠିକ ସେହିପରି ସିଦ୍ଧତାର ସହିତ ଅଟେ। ଆପଣ ମଧ୍ୟ ବିଶ୍ୱାସ କରନ୍ତି କି? ଶ୍ୱାସ ବାଧିଛି ସୁଦ୍ଧା ଆପଣଙ୍କୁ ତ୍ୟାଗି ଯାଇପାରେ, ଏହା ସେପରି ହୋଇ ନପାରେ କି? ଏହା ଯେ ସେପରି ଭାବରେ ସୁସ୍ଥ ହୋଇଯାଇପାରେ, ଏପରି ଆପଣ ବିଶ୍ୱାସ କରନ୍ତି କି? ଭଲ କଥା, ଆପଣ ତାଙ୍କୁ ବିଶ୍ୱାସ କରନ୍ତି, ଯାଇ ପ୍ରଭୁଙ୍କୁ ସେପରି କହନ୍ତୁ। ଗଣ୍ଠି ବାତରେ ପୀଡିତ ହୋଇ ପଡିଥିବା ସେ ବ୍ୟକ୍ତି ଜଣକ ଯିଏକି ସେଠାରେ ଉପସ୍ଥିତ ଅଛନ୍ତି, ଲେଙ୍ଗଳା ଅବସ୍ଥାରେ ଅଛନ୍ତି, କୌଣସି ଏକ ଦିନ ଆପଣ ସେଟାକୁ ଯାଇ ଛୋଟ କାଠ ଗୋଡାକୁ ଘୋଟାଇ ପାରନ୍ତି, ତଥାପି ଏହା ତ ସେପରି କରିବ ନାହିଁ, ଆପଣ କରିବେ ନାହିଁ, ଆପଣ ସେପରି କରିବେ ନାହିଁ, ଏହା ଯେ ସେ ପ୍ରକାର ଅଟେ, ତାହାକୁ ଆପଣ ଆଦୌ ବିଶ୍ୱାସ କରିନଥାନ୍ତି। ଆପଣ ସେପରି କରନ୍ତି କି? ଆପଣ ଯେ ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ ଲାଭ କରିବାକୁ ଯାଉଛନ୍ତି, ତାହାକୁ ବିଶ୍ୱାସ କରନ୍ତି କି? ଆପଣ ସ୍ୱସ୍ଥାନକୁ ଫେରି ଯାଆନ୍ତୁ, ଆଉ ଯୀଶୁଖ୍ରୀଷ୍ଟ ଆପଣଙ୍କୁ ସୁସ୍ଥ ପ୍ରଦାନ କରିବେ। ହୃଦ ଯନ୍ତ୍ରଣା ରୋଗଟି ଲୋକଙ୍କୁ ମାରି ପକାଇଥାଏ, ମାତ୍ର ଏହା ଆପଣଙ୍କୁ ଆଦୌ ମାରି ପକାଇବ ନାହିଁ। ଆପଣ ବିଶ୍ୱାସ କରନ୍ତି କି? ଈଶ୍ୱର ଆପଣଙ୍କୁ ଏଥିରୁ ସୁସ୍ଥ କରିଦେବେ, ପୁଣି ଆପଣଙ୍କୁ ଆରୋଗ୍ୟତା ଦାନ କରିବେ। ତେବେ ନିଜର ସମ୍ପୂର୍ଣ୍ଣ ହୃଦୟ ସହିତ ଏହାକୁ ବିଶ୍ୱାସ କରି ଫେରି ଯାଆନ୍ତୁ, କୁହନ୍ତୁ, ଏଥିପାଇଁ ମୁଁ ପ୍ରାର୍ଥନା କରିଚାଲିଛି। ଆପଣ ଇଂରାଜୀ ଭାଷା କହିପାରନ୍ତି କି? ଆପଣ ଇଂରାଜୀ ଭାଷା ବୁଝନ୍ତି କି? ହଁ, ଖୁବ୍ ଭଲ କଥା। ମୁଁ ଯେ ତାଙ୍କୁ କଣ କହେ, ଆପଣ ସେ ବିଷୟଟି ତାଙ୍କୁ କହିବେ କି? ତାଙ୍କୁ ବି କହନ୍ତୁ ଯେ ଯଦି ସେ ବିଶ୍ୱାସ କରିବେ, ତେବେ ପେଟର ଯନ୍ତ୍ରଣାଟିରୁ ସେ ସୁସ୍ଥ ହୋଇଯିବେ। ସେ ଆକୁ ବିଶ୍ୱାସ କରିବେ କି? ଆପଣଙ୍କ ପିଠି ପାଖ ଯନ୍ତ୍ରଣାଟି ମଧ୍ୟ ଆପଣଙ୍କ ଠାରୁ ଦୂରେଇ ଯିବ, ତେବେ ତ ଆପଣ ନିଜ ପଥରେ ଫେରି ଯାଇପାରନ୍ତି, ଆଉ ସୁସ୍ଥ ହୋଇଯାଇପାରନ୍ତି। ଆପଣ କିପରି ଅଛନ୍ତି, ଆପଣ ବିଶ୍ୱାସ କରନ୍ତି କି? ସେ ବ୍ୟକ୍ତି ଜଣକ ପିଠି ଯନ୍ତ୍ରଣାରେ ଆକ୍ରାନ୍ତ ଥାଇ ସେଠାରେ ବସିଛନ୍ତି, ପୁଣି ମୁଁ ତାହାକୁ କହୁଥିବା ସମୟରେ ସେ ମୋ ଆଡ଼କୁ ଦେଖୁଛନ୍ତି, ସେ ମଧ୍ୟ ଭଲ ହୋଇଯାଇପାରନ୍ତି। ମହାଶୟ, ଆପଣ ଏହାକୁ ଯଦି ବିଶ୍ୱାସ କରନ୍ତି, ମହାଶୟ ଉତ୍ତମ କଥା, ସେଠାରେ ସେ ଭଦ୍ରମାନେ ଜଣକ ଆପଣଙ୍କ ଠିକ ପାଖରେ ବସିଛନ୍ତି, ଆପଣଙ୍କ ବେକରେ ଆପଣ ଏକ ପ୍ରକାର ଯନ୍ତ୍ରଣାକୁ ଅନୁଭବ କରନ୍ତି। ହେ ଭଉଣୀ, ତାହା ସେପରି ନୁହେଁ କି? ଈଶ୍ୱର ଆପଣଙ୍କୁ ସୁସ୍ଥ କରିଦେବେ, ଏହାକୁ ଆପଣ ବିଶ୍ୱାସ କରନ୍ତି କି? ତାହାର ଆଣ୍ଠୁ ନିମନ୍ତେ ସେ ଛୋଟ ବାଳକ ଉପରେ ହସ୍ତାର୍ପଣ କରିବାକୁ ଆପଣ ଇଚ୍ଛା କରନ୍ତି କି? ଯେପରିକି ସେ ତଦ୍ୱାରା ସୁସ୍ଥ ହୋଇଯାଏ, ସେପରି ମଧ୍ୟ ଆପଣ ଏହାକୁ ବିଶ୍ୱାସ କରନ୍ତି କି? ଆପଣଙ୍କ ମଧ୍ୟରେ ସ୍ତ୍ରୀ ରୋଗ ଜନିତ ଦୁର୍ବଳତା ରହିଛି, ଆପଣ ସେ ସ୍ତ୍ରୀ ରୋଗ ଜନିତ କଷ୍ଟକୁ ଆଉ ଅନୁଭବ କରିବେ ନାହିଁ। ଆପଣଙ୍କ ବିଶ୍ୱାସ ଆପଣଙ୍କୁ ସୁସ୍ଥ କରିଅଛି, ପୁଣି ଆପଣଙ୍କୁ ପୁରାପୁରି ଭଲ କରିଦେଇଅଛି।
ଯୀଶୁଖ୍ରୀଷ୍ଟରେ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି, ଏହାକୁ ଆପଣ ବିଶ୍ୱାସ କରନ୍ତି କି? ତେବେ ଆସନ୍ତୁ ଆମେ ପରସ୍ପର ପରେ ହାତ ଥୋଇବା, ପୁଣି ଆମେ ପ୍ରତ୍ୟେକ ଜଣ ବିଶ୍ୱାସ ସହିତ ଏହି ପ୍ରାର୍ଥନା କରିବା। ହଁ, ବିଶ୍ୱାସ ଏହି ପ୍ରାର୍ଥନା କରନ୍ତୁ। ପ୍ରେମମୟ ଈଶ୍ୱର, ଆପଣଙ୍କର ଅଲୌକିକ ଉପସ୍ଥିତିର ସହାୟତାରେ ଆମମାନେ ଯେତେବେଳେ ଏପରି ବହୁ ରୂପେ ଆଚ୍ଛାଦିତ ହୋଇ ରହିଛୁ, ପୁଣି ସଭାସ୍ଥଳୀରେ ଆପଣଙ୍କୁ ସଞ୍ଚାଳିତ ହେବାର ଦେଖୁଅଛୁ, ପୁଣି ପ୍ରତ୍ୟେକ ସ୍ଥାନରେ ପୀଡ଼ିତମାନଙ୍କୁ ସୁସ୍ଥ କରୁଥିବା ଦେଖୁଅଛୁ, ସେଥିରୁ ଆପଣ ପ୍ରକୃତରେ ଅଦ୍ୟାବଧି ଈଶ୍ୱର ଅଟନ୍ତି। ଆପଣ ଯେ ଏହି ସମସ୍ତ ମଣ୍ଡଳୀକୁ ସୁସ୍ଥ ପ୍ରଦାନ କରନ୍ତୁ, ଏହା ମୁଁ ପ୍ରାର୍ଥନା କରେ। ପରମେଶ୍ୱରଙ୍କ ପବିତ୍ର ଆତ୍ମା ସେମାନଙ୍କ ହୃଦୟ ମଧ୍ୟରେ ତାଜା ହୋଇ ପ୍ରତିତ ହେଉନ୍ତୁ। ଆଉ ସମୟ ଯେ ଅତି ଶୀଘ୍ରତାର ସହିତ ଶେଷ ହୋଇଯାଉଛି, ତାହା ସେମାନେ ଯେପରି ବୁଝିପାରନ୍ତି ସେପରି ଜ୍ଞାନ ଦାନ କରନ୍ତୁ। ଆମମାନେ ଅତି ଅଳ୍ପ କ୍ଷଣ ନିମନ୍ତେ ଏଠାରେ ରହିବାକୁ ଯାଉଛୁ, ପୁଣି ଯାହାଙ୍କୁ ଆମମାନେ ଏତେ ଅଧିକ ପ୍ରେମ କରୁ, ଆମେ ତାଙ୍କ ସହିତ ରହିବାକୁ ଯାଉଅଛୁ। ପୁଣି ତାଙ୍କର ଉପସ୍ଥିତି ଯେତେବେଳେ ପ୍ରତ୍ୟେକ ଜଣଙ୍କୁ ଆରୋଗ୍ୟତା ପ୍ରଦାନ କରାନ୍ତୁ। ଆମେ ଶୈତାନକୁ ଦୋଷୀ କରିଥାଉ, ଆମେ ତାର ସକଳ କର୍ମକୁ ଦୋଷାରୋପ କରିଥାଉ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଶୈତାନ ସେମାନଙ୍କ ମଧ୍ୟରୁ ବାହାରି ଚାଲିଯାଅ। ବର୍ତ୍ତମାନ ସେ ସମସ୍ତେ ଯେଉଁମାନେ ତାଙ୍କୁ ବିଶ୍ୱାସ କରିବେ, ପୁଣି ନିଜ ନିଜର ସୁସ୍ଥତାକୁ ସ୍ୱୀକାର କରିବେ, ସେ ସମସ୍ତେ ଠିଆ ହୋଇପଡ଼ନ୍ତୁ। କୁହନ୍ତୁ, ନିଜର ଆରୋଗ୍ୟତାକୁ ସ୍ୱୀକାର କରିବା ନିମନ୍ତେ ମୁଁ ଏତେବେଳେ ଠିଆ ହୋଇଛି, ମୁଁ ଏହାକୁ ବିଶ୍ୱାସ କରେ। ଆପଣଙ୍କ ଅବସ୍ଥାକୁ ଭୃକ୍ଷେପ ନ କରି ଆପଣ ଏହାକୁ ଯଦି ପ୍ରକୃତରେ ବିଶ୍ୱାସ କରନ୍ତି, ତେବେ ନିଜର ଗୋଡ଼ରେ ଠିଆ ହୋଇଯାଇପାରନ୍ତି। ଅତଏବ ନିଜର ହାତକୁ ଉପରକୁ ଉଠାନ୍ତୁ, ଏପରି କହନ୍ତୁ, ହେ ପ୍ରଭୁ ଯୀଶୁ ଖ୍ରୀଷ୍ଟ, ମୋତେ ସୁସ୍ଥ କରିଥିବାରୁ ଅଶେଷ ଧନ୍ୟବାଦ। ଈଶ୍ୱର ଆପଣମାନଙ୍କର ସବର୍ତ୍ତୀ ହେଉନ୍ତୁ।